नमो भगवते वासुदेवाय। श्रीमद् भगवत गीतार प्रथम अध्याय अर्जुन विषाद जुगु रामायण श्रवण करुछे संजय धृतराष्ट्र को कुरुक्षेत्र युद्धभूमि युद्ध किभ निश्चित भाव केवल युद्ध द्वारा जगत को आत्मज्ञान प्रदान करने उद्देश्य जो गीतार ज्ञान देखते तार परवर्त अवस्था युद्ध होता वर्णना कर तेरे अर्जुन को जो मोहित कर अर्जुन वर्णाश्रम जो व्यवस्था रही जहाँ को वैदिक धर्म बोले लौकिक वैदिक आमर ढाला परमार्थिक लौकिक धर्म प्रचारक जो मैंने प्रचार करेंगे से मैं समय काल स्थिति हिसाब से कत लौकिक मान लौकिक मान कौन लोक मैंने जाक अनुसरण करती लौकिक धर्म को विरोध करें विरोध कला मैंने तुम्हें लोक समाज प्रचार करमर उद्देश्य हूँ लोक मान भक्ति पथ को आणवा भक्ति पथ को आने को हेले से माने जो स्थित रही प्रथम कार्य रही स्थित आगे विचलित करना अधिकार आगे निर्णय करा भगवान गीतार ये जिनस हिं कर जो मैंने कर्म जो मान अधिकार अच्छे तुम कर्म को निंदा करम अधिकार अच्छे तुम निंदा करा कले कौन हम से कर्म को सीना त्याग करदे कि भक्ति धरीपर बुझीपड़े बोले तुमको कह घर छाड़ी पलि आस पड़े तुम मठ रही पार आसक्ति कौट रही घरे मुझे कह संसार कर्म किसी मूल्य ना तुम जिते खट किसी मूल्य ना सत्य सत्य है तुम्हें कम ना तुम छाड़ पार कर्म निंदा तेल कह कर्म प्रतिक्रिया रही सब रही कर्म जो मान आसक्ति अच्छी जो मान वर्णाश्रम धर्म अधिकार अच्छे तुम्हें भक्ति जिनस कह सर्वधर्म कह ग्रहण करी पड़े आसवे आती भक्ति स्थिति स्थिर रही पारे ना अधिकार अधिकार बड़ जिनस ना जार जो अधिकार जमी अर्जुन कौन बर्तमान अर्जुन कौन कहते आसवना ये कह भक्ष भिक्षा करवाटा भल बर भल सन्या भिक्षा शब्द भैक्षम शब्द आसी भगवत गीतार मुझे भिक्षा करी अधिकार से परिवर्तन करने क्षत्रिय क्षत्रिय कार्य कौन है युद्ध कर युद्ध मान युद्ध नुहे धर्म युद्ध युद्ध नुहे धर्म न्यायपूर्वक युद्ध ये सी जानते कौन मुझे भिक्षावृत्ति कर भगवान जानते ना ये अधिकार परिवर्तन कर बरम अधिकार स्थित रही कृष्ण कर्मटा कर से कलिजुगे प्राय कर्माधिकारी मान वर्णाश्रम धर्म कलिजुगे 99% गुरुदेव कहते 99% 9 हूँ कर्माधिकारी से केवल वर्णाश्रम धर्म तुम्हें कृष्ण किसी कर्म कर ना तुम भजन करजन कर मन इंद्रिय संयम ना विषय लालसा अच्छे संस्कार प्रबल ना मन स्थिर ना चित्त स्थिर ना परिवेश द्वारा गोटे बड़ा दुख अवस्था धर्म जो मान धर्म प्रवेश कर धर्म रुचि ना धर्म प्रवेश करेंगे धर्म टा ग्रहण कले धर्म भल लगे कर्माधिकार ना आचार्य ना प्रभुपाद महाराज सब आचार्य ना सब जानते सब ये वेल मेम्बरशिप ये कर्माधिकारी मान कृष्ण तुम्हें कर्म कर आ कर्म फलटा भगवान को दियो अर्पण कर कर्म आगे कर्म जोग आमर एटा कर्म जोग तुम चाष कर ना ये तुम तला पक आम तला पकड़ चाष कर तुम बिल जाऊ आम बिल जाऊ आमर लस हो गल सुख दुख रहा किसी व्यतीव्यस्त हो कृष्ण लाभ हेल्ली कृष्ण लस हेल्ले कृष्ण ये कृष्ण कर्माधिकार निष्काम भाव कर्म कले भक्ति आसो निष्काम यहाँ प्रथम गुरुदेव प्रभुपाजी महाराज आम आचार्य मैंने प्रायत्व जानते मान सब वर्णाश्रम अधिकार ସେଥିପାଇଁ ତାଙ୍କ ପାଇଁ ଯେତେ ଇନଷ୍ଟିଟ୍ୟୁସନାଲ ସିଷ୍ଟମ ଗୁଡ଼ା ସବୁ କରାହେଇଛି କର୍ମାଧିକାର ଉପରେ, ଆଉ ତା ମାନେ ନୁହେଁ ଯେ କେବଳ କର୍ମାଧିକାର ଗୋଟେ ଜୀବ ରହିବ, ସେ ନିଷ୍କାମ ଭାବରେ କର୍ମ କଲେ ଜ୍ଞାନାଧିକାରକୁ ଯିବ, ଜ୍ଞାନାଧିକାରୀ ସ୍ତରରେ ଭଜନ କଲେ ମହତ୍ତର କୃପା ପ୍ରାପ୍ତ ହେଇକି ସେ ପ୍ରେମାଧିକାର ପ୍ରାପ୍ତ, ଭକ୍ତି ପ୍ରାପ୍ତ, ତାର ମନ ସେତେବେଳେ ଆଉ କୃଷ୍ଣ ଚରଣରେ ସ୍ଥିର ରହିବ। କର୍ମାଧିକାରୀର ମନ ସବୁବେଳେ କର୍ମ ପ୍ରତି ଆକୃଷ୍ଟ ହବ, ଲାଭ ପୂଜା ପ୍ରତି ଆକୃଷ୍ଟ ହବ। ମୁଁ ତ ନିଜେ ଦେଖିଛି ଆଉ ବହୁତ ଭକ୍ତ, ସେ ହେବରେ ଜଣେ ଥିଲେ ବହୁତ ପୁରୁଣା ଭକ୍ତ, ଆଉ ସେ ଇସ୍କନକୁ ନିନ୍ଦା କରି ସେ ଛାଡ଼ିକି ଗୁରୁଙ୍କୁ ଛାଡ଼ିକି ଆସିକି ରହିଲେ ବୃନ୍ଦାବନରେ। ମୁଁ ତାଙ୍କୁ ଦେଖିଛି, ସେ ମୁଁ ମାର୍କ କରେ ସେ ବୃନ୍ଦାବନ କ'ଣ କରୁଛନ୍ତି ଦେଖିବା। ସେ ବୃନ୍ଦାବନ ଆସି ସେ ବ୍ରଜବାସୀ ମା ପିଲାଙ୍କ ପାଇଁ ଖିଚୁଡ଼ି ରୋଷେଇ କରିବେ, ପଇସା କଲେକ୍ସନ କରିବେ, ସେ କେଉଁଠି ପୋଖରୀ ଖୋଳିବେ, ସେ କ'ଣ ଆମର କ'ଣ କହୁଛ କୁଣ୍ଡ ଗୁଡ଼ା ସଂସ୍କାର କରିବେ। ଆରେ ତୁମର କର୍ମାଧିକାରୀ ବା, ତୁମେ ଇସ୍କନ ଯୋଉଟା କରୁଥିଲ ପ୍ରଥମେ ତୁମେ ଇସ୍କନ ଛାଡ଼ିଦେଲ, ତୁମେ ସେ ଏଠି କରୁଛ, ସେ ଡୋନେସନ କଲେକ୍ସନ କର, ସେ ବ୍ରଜବାସୀ ମାନଙ୍କୁ ଖିଚୁଡ଼ି ତାଙ୍କ ପିଲାଙ୍କୁ ଖିଚୁଡ଼ି ଖାଇବାକୁ ଦିଅ, ତାଙ୍କ ପାଇଁ ଡ୍ରେସ୍ ଦିଅ, କେଉଁ କୁଣ୍ଡକୁ ସଂସ୍କାର, କାରଣ ତୁମର ଅଧିକାରଟା କର୍ମାଧିକାର, ତୁମେ ବସିପାରିବନି ଆଉ ତୁମେ ଭଜନ କରିପାରିବନି। ଭଜନ କରିବାକୁ ହେଲେ କୌଣସି କାମନା ରହିବନି, ବିଷୟ ଲାଳସ ରହିବନି, ମନ ସ୍ଥିର ରହିବ, ଆଉ କୃଷ୍ଣଙ୍କ ପାଇବାର ଲାଳସାଟା ଥିବ, ଲାଭ ପୂଜା ପ୍ରତିଷ୍ଠା କରିଥିବ। ତୁମେ କର୍ମାଧିକାରୀ କେଉଁଠି ସ୍ଥିର, କେଉଁଠି ବୃନ୍ଦାବନ ଯାଅ, ଯୁଆଡ଼େ ଯାଅ, ସେ କର୍ମ କରିବ, ତୁମେ ସ୍ଥିର ରହିପାରିବନି। ଜବରଦସ୍ତି ତୁମେ ଅଧିକାର ଭଜନ ଅଧିକାରକୁ ଯାଇପାରିବନି, ଜବରଦସ୍ତି ତୁମେ କହିବ ମୁଁ ପଳେଇଯିବି, ମୁଁ ବସିକି ଦିନ ରାତି ଭଜନ କରିପାରିବ, ତୁମେ କ୍ରେଜି ହେଇଯିବ, ପାଗଳ ହେଇଯିବ, ହେ ଭଜନ କରୁଛି ଭଜନ, ଏଇଟା ଅପରାଧ ଗୁଡ଼ା ଖାଲି ମୁଣ୍ଡରେ ବସିବ, କାହିଁକି ତୁମେ ତ ଅଧିକାରଟା ହେଉଛି ତୁମର କର୍ମାଧିକାର, ତୁମେ ଚିତ୍ତ ଶୁଦ୍ଧି ହେଲେ ତୁମେ ସିନା ଉପର ଅଧିକାରକୁ ଯିବ। ଇଏ ବଡ଼ ବୈଜ୍ଞାନିକ ପଦ୍ଧତିରେ ଆମର ଆମର ବୈଷ୍ଣବ ଧର୍ମଟା ନା, ସେଥିପାଇଁ ଯିଏ ଯେଉଁ ଅଧିକାରରେ ରହୁଛି, ଗୋଟେ ଜୀବନର ବୈବାହିକ ଜୀବନରେ ରହିଲେ ତାର କିଛି କଲ୍ୟାଣ, ଯଦି ଭଜନ ନ କଲା ବୈବାହିକ ଜୀବନରେ ପ୍ରାୟ ବନ୍ଧନରେ ସେ ପଡ଼ିଯିବ। ସଂସାର ମାନେ ସବୁବେଳେ କ'ଣ ଗୋଳିଆ ପାଣି, ଆଉ ତୁମେ ଟିକେ ପାଣିଟାକୁ ଗୋଳିଆ ପାଣି କ'ଣ ବସିଗଲେ କ'ଣ ହବ, ଉପର ପାଣିଟା ରହିଲେ ମଳି ତାର ବସିଯାଇଯିବ, ପୁଣି ଟିକେ କିଏ ହଲେଇ ଦେଲା କ'ଣ ହବ। ସଂସାରରେ ସବୁବେଳେ ତୁମ ଚିତ୍ତଟା ସବୁବେଳେ ସେ କିଛି ନଥିବ, ଏ ଝିଅର ଏମିତି ଅସୁବିଧା ହେଲା, କିଛି ନଥିବ ଯେ ଶ୍ୱଶୁର ଘରେ ଖବର ହେଲା, ଏଠି ଏହା ହେଲା, ଏଠି ଘରେ ଏଇଟା ନାହିଁ, ସବୁବେଳେ ଗୋଟେ ହଲଚଲ ହଲଚଲ ଅବସ୍ଥା। ପୁଣି ବି ଯେଉଁ ଯିବାର ବିଷୟ ଲାଳସଟା ଅଛି ତାକୁ ତୁମେ ଜବରଦସ୍ତି ଆଣିକି କହିବ ତୁ ବାହାରନି, ସେ କ'ଣ ରହିପାରିବ, ସେ ରହିଲେ ବି ତା ମନଟା କୁଆଡ଼େ ରହିବ ବିଷୟ ଲାଳସାର। ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମ କ'ଣ କରୁଛନ୍ତି ଆଚାର୍ଯ୍ୟମାନେ କ'ଣ କରିଛନ୍ତି, ବୈଷ୍ଣବ ଧର୍ମ ବଡ଼ ସାଇଣ୍ଟିଫିକ୍ ହେଲା ନା, ଯାହାର ଯେଉଁ ଅଧିକାର ତାକୁ ସେ ଅଧିକାର ରଖି ତାକୁ ନିଷ୍କାମ କରିବାଟା ଶିଖାଅ, ଆଉ କୃଷ୍ଣଙ୍କ ପାଇଁ ସେ କର୍ମଟା କର, ନହେଲେ ସେ ଭଜନ କରିପାରିବେନି। ତେଣୁ ଖାଲି ଖାଇବା ପିଇବାକୁ ବସେଇ ଖାଇବା ପିଇବାକୁ ଦେଇଦିଅ, ମୁଁ ତୁମକୁ କାଲି କାଲିଠୁ କହିବି କିଛି କରନି, ତୁମେ ସ୍କୁଲରେ ଯେତିକି ପଇସା ପାଉଛ ତୁମକୁ ସେତିକି ପଇସା ଦିଆ ହବ, ତୁମେ ଆସିକି ବସିଲ ଦେଖିବା ଆଉ ତୁମେ ଆସି ଭଜନ କର, କରିପାରିବ ଦିନ ରାତି, ଦିନ ରାତି ବସିବ ଭଜନ କରିବ ପାରିବ, କାହିଁକି ତୁମ ମନ ତୁମର ଆକର୍ଷଣଟା କେଉଁଠି ରହିଛି, କର୍ମ ଉପରେ ବିଷୟ ଉପରେ ଆକର୍ଷଣ, ଏଇଟା କରିବା ସେଇଟା କରିବା ସେଇଟା କରିବା, ଆଉ ନିଷ୍କାମ କେବେ ଚିତ୍ତ ହେଇପାରିବନି। ସେଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମ କ'ଣ କୁହାଯାଉଛି, ବର୍ଣ୍ଣାଶ୍ରମ ଧର୍ମରେ ଭଗବାନ ଏଇଟାକୁ ଏଇଟାକୁ ପ୍ରଥମରୁ ଆରମ୍ଭ କରିବେ, ତୃତୀୟ ଅଧ୍ୟାୟରୁ ଆରମ୍ଭ ହେଇଯିବ, ଦ୍ୱିତୀୟ ଅଧ୍ୟାୟରେ ଆତ୍ମ କଥା କହିକି ତୃତୀୟ ଅଧ୍ୟାୟରେ ନିଷ୍କାମ କର୍ମ ଯୁଗଟା ଆରମ୍ଭ କରିବେ। ଅର୍ଜୁନ ତୁମେ ଯେଉଁ ଭାବୁଛ ତୁମେ ଯାଇକି ଭିକ୍ଷାବୃତ୍ତି କରିକି ରହିଯ ରହିପାରିବନି, କାରଣ ତୁମ ପାଖରେ ରଜଗୁଣର ପ୍ରଭାବଟା ରହିଛି, ତୁମ ଅଧିକାରଟାକୁ ତୁମେ ପରିବର୍ତ୍ତନ କରିପାରିବନି, ବରଂ ଯୁଦ୍ଧ କର, ମୋ ପାଇଁ ଯୁଦ୍ଧ କର, ଆଉ ଯୁଦ୍ଧରେ ଲାଭ କ୍ଷତି, କାହାର ମୃତ୍ୟୁ ହବ, କିଏ ବିଜୟ ହବ, କିଏ ପରାଜୟ ହବ, ଏଗୁଡ଼ା ଚିନ୍ତା କର, ମୋ ପାଇଁ କର୍ମ। ଆମର ବେସିକାଲି ଜିନିଷଟା ସବୁ ଗୀତାର ଫାଉଣ୍ଡେସନ ଉପରେ ନା, ଆଉ ଇଏ ଆଜିକାଲି କିଏ କ'ଣ ଟିକେ ପଢ଼ିଦେବୁ ତା ମୁଣ୍ଡ ପୁରା ପାଗଳା ହେଇଯିବି, ମୁଁ ବ୍ରଜରେ ରହିକି ଭଜନ କରିବି, ମୁଁ ଏଠି ରହିକି ଭଜନ, କିଏ ଭଜନ କରିବି, ତୋ କର୍ମାଧିକାର ଜୀବଟା କିଏ ଭଜନ କରିବୁ, କିଛି କରିପାରିବୁନି, କୁଆଡ଼େ ବି ଗଲେ କୁଆଡ଼େ କରିପାରିବୁ, ତୋ ମନର ବିଷୟ ଲାଳସା ଅଛି, ଲାଭ ପୂଜା ପ୍ରତିଷ୍ଠା ଯୁଆଡ଼େ ହେଲେ ସେଥିରେ ସଂସ୍କାର ବି ପୂର୍ବର ନାହିଁ, ତୋର ପୂର୍ବରୁ ବି ସଂସ୍କାର ବି ସେମିତି ନାହିଁ, ମନ ସ୍ଥିର ରହିବନି। ତେଣୁ କିଛି ସ୍ୱୀକୃତି ଅର୍ଜନ କର୍ମାଧିକାର କ'ଣ ହବ, ନିଷ୍କାମ କର୍ମ ଦ୍ୱାରା ତୁମର ଆଚାର୍ଯ୍ୟଙ୍କର ଚରଣରେ ଆଶ୍ରିତ ହେଇକି ସେବା କଲେ କି ସ୍ୱୀକୃତି ତୁମେ ପ୍ରାପ୍ତ ହବ, ସ୍ୱୀକୃତି ପ୍ରାପ୍ତ ହେଲେ ଏ କୃପାଟା ତୁମେ ପ୍ରାପ୍ତ ହେଲେ ଧୀରେ ଧୀରେ ଅଧିକାରଟା ଏଇଭଳି ଭାବରେ ଜଣେ ତିଆରି କରେ, ଭଜନ ଅଧିକାର ମହତ୍ତର କୃପା ବିନା ହେଇପାରିବନି। ସବୁ ଗୁରୁଦେବ ପୁରା ଷ୍ଟ୍ରେଟ୍ କହିଛନ୍ତି, ତୁମେ 99% ହେଉଛନ୍ତି ଏଠି କର୍ମାଧିକାର, ଏଇଟା ଗୁରୁଦେବଙ୍କର ମତ ନୁହେଁ, ଆଚାର୍ଯ୍ୟ ପୁରା ଆମ ପରମ୍ପରାର ମତ। ଭଜନ କରିପାରିବେନି କାହିଁକି ନା ଜଣଙ୍କର ଭଜନ ଲାଳସା ଥିଲେ ସିନା ଜଣେ ଭଜନ କରିବ। ଟଙ୍କା କମେଇବା ପାଇଁ କିଏ କହି କହିବାକୁ ପଡ଼ୁଛି, ହଁ ଟଙ୍କାଟା କମାଅ ଯାଅ, କାହାକୁ ଟଙ୍କା କମେଇବା ପାଇଁ କହିବାକୁ ପଡ଼ୁ କାହିଁକି, ତାର ସ୍ୱାଭାବିକ ଆକର୍ଷଣ ରହିଛି, ଏଇଟା ମୋର ଦରକାର, ସେ ଭଜନଟା ମୋର ଦରକାର, ମୋର କୃଷ୍ଣ ଦରକାର, ଆଉ ଜୀବନରେ କିଛି ଦରକାର ନାହିଁ। ଏଇଟା ଗୋଟେ କାମ ମନ ଭିତରେ ଚାଲି ଆସିବ ହବନି, ସିଏ ଖାଲି ମଠର ଦୋଷ ଦବ, ୟାର ଦୋଷ ଦବ, ତାର ଦୋଷ ଦବ, ଇଏ ଏମିତି କଲା, ମୋତେ ସିଏ ହଇରାଣ କଲା, ଭଗବାନ ପାଇବାର ଇଚ୍ଛା କାହାର ଅଛି, ମୋର କୃଷ୍ଣ ଦରକାର, କିଏ ଚାହୁଁଛି, କିଏ ଭଗବାନଙ୍କୁ ସେଇଟା ମାଗୁଛି, ମୋର କୃଷ୍ଣ କିଏ ଦରକାର ନା, ଆପଣ ଦରକାର। ସେ ଡିଜାଇନଟା କ'ଣ ଜୀବନ ଗୋଟେ ଆସିବ, ସିଏ ସଂସାରରେ ମାଡ ପିଟି ହେଲା ବେଳକୁ, କଷ୍ଟ ହେଲା ବେଳକୁ, ବାଡ଼ପିଟା ମାୟା ପିଟିଲା ବେଳକୁ ମୋର ଟିକେ ମନ କେତେବେଳେ ଚାଲି ଆସୁଛି, ଜଣେ ପୁଣି ସମାଧାନ ହେଇଗଲେ, ପୁଣି ମୋ ପୁଅରେ ମୋ କାନ୍ଧରେ ହାତ ପକେଇ ପୁଣି ବୁଲିବ, ମାୟା ଯେତେ ମାରିକି ମୁଁ ଫଟେଇଲେ କ'ଣ ମଣିଷର କେବେ ବି, ଶହେ ବାର ମାୟା ଲାତ ଲଗେଇଲେଣି, ତଥାପି କ'ଣ ମୁଁ ବୁଲିବ, ଆସକ୍ତି ବା କେବେ ବି ଫେରିବେନି, ବୋଧ ଜୀବଟା ତାର କେବେ ଫେରିବନି। ତୁମେ ତାକୁ ଏତେ ଭଜନ କର, କ'ଣ ଭଜନ କରିବ, ବର୍ଣ୍ଣାଶ୍ରମର ଯୋଉ ବ୍ୟବସ୍ଥା ରହିଲା ଏଇଟା ଆମର ଦୈବୀ ବର୍ଣ୍ଣାଶ୍ରମ, ବର୍ଣ୍ଣାଶ୍ରମର ଯୋଉ ସାଧାରଣ ବର୍ଣ୍ଣାଶ୍ରମ ଏଇଟା ଆସୁର ବର୍ଣ୍ଣାଶ୍ରମ, ସେମାନେ କର୍ମର ଫଳଟାକୁ କୃଷ୍ଣଙ୍କୁ ଅର୍ପଣ କରନ୍ତି, ମୋ ଟଙ୍କା ରୋଜଗାର କରି ମୋର ପିଲା ଛୁଆକୁ ପୋଷିବି, ଭଗବାନ ସହିତ ତାଙ୍କ ମତଲବ ନାହିଁ, ତେଣୁ କ'ଣ ହେବେ ନା କର୍ମ ମନ୍ଦନରେ ବାନ୍ଧି ହେବେ, ସୁଖ ବି ପାଇବେ। ଆମର ଏଇଟା ଦୈବ ବର୍ଣ୍ଣାଶ୍ରମ, ବିବାହ ହବ ତ ଠିକ ଅଛି ବିବାହ ହବ, କିନ୍ତୁ ମନେ ରଖ ଏ ସ୍ତ୍ରୀ କାହାର, କୃଷ୍ଣଙ୍କର, ପୁତ୍ରଟା କାହାର, କୃଷ୍ଣଙ୍କର, ଘରଟା କାହାର, କୃଷ୍ଣଙ୍କର, ତୋର ଟଙ୍କା ପଇସା କାହାର, କୃଷ୍ଣଙ୍କର, ସବୁ କୃଷ୍ଣଙ୍କୁ ଅର୍ପଣ କରିବ, ଯଦି ନିଜେ ଭୋଗ କଲ ବନ୍ଧନ ପଡ଼ିବ, ତେଣୁ ଯଦି ନିଜେ ଏଇଟା ଏଇ ଯୋଉ କର୍ମାର୍ପଣ ତୁମେ କରିପାରିଲ, ନିଷ୍କାମ କର୍ମ କଲ କୃଷ୍ଣଙ୍କ ପାଇଁ, ତୁମେ ଚିତ୍ତଟା ଶୁଦ୍ଧି ହବ। ଅର୍ଜୁନ କ'ଣ ଥିଲେ, ଗୃହସ୍ଥ ଥିଲେ ନା କ'ଣ ଥିଲେ, ପୁତ୍ର ବି ଚାଲିଗଲେ, କୃଷ୍ଣଙ୍କ ପାଇଁ କରୁଥିଲେ, ଯୁଦ୍ଧଟା କୃଷ୍ଣ ପାଇଁ କରାହଉଛି, ଆଉ ଯେଉଁମାନେ ଏମିତି କରିବେ ସେମାନଙ୍କର ଅଧିକାରଟା ପରିବର୍ତ୍ତନ ହବ। ଅର୍ଜୁନଙ୍କ ଯୁକ୍ତିଟା ପୁରା ଯେ ବାସ୍ତବ, ଯେ ଗୁରୁଜନମାନଙ୍କୁ ଯଦି ମୁଁ ହତ କରିଦେବି, ଗୁରୁଜନମାନେ ନ ରହିଲେ ନାରୀମାନେ ବ୍ୟଭିଚାରିଣୀ ହେଇଯିବେ, ଆଉ ନାରୀମାନେ ବି ଆମକୁ ମାନିବେନି ଯେହେତୁ ଆମେ ବାପ କର୍ମ କଲୁ, ନାରୀମାନେ ଯଦି ଯେତେବେଳେ ବ୍ୟଭିଚାରିଣୀ ହେଇଯିବେ ବର୍ଣ୍ଣଶଙ୍କର ମାନେ ଜାତ ହେବେ, ବର୍ଣ୍ଣଶଙ୍କର ମାନେ ଜାତ ହେଲେ ଲୁପ୍ତପିଣ୍ଡ ଦୋକ କ୍ରିୟା ହବ, ଯେତେବେଳେ ବର୍ଣ୍ଣଶଙ୍କର ହେବେ ଦ୍ୱିତୀୟ କାର୍ଯ୍ୟ, ଦ୍ୱିତୀୟ ଅସୁବିଧା କ'ଣ, ଗୋଟେ ହେଲା ପିଣ୍ଡ ପିତୃପୁରୁଷ ମାନେ ନରକକୁ ଯିବେ, ତୃତୀୟରେ ଜାତି ଧର୍ମ କୁଳ ଧର୍ମ ଏଇଟା ପୁରା ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦନ ହେଇଯିବ, ନଷ୍ଟ ହେବ। ଜଣେ ସଂସ୍କାରୀ ପିତାମାତା ପାଖରୁ ଯେ ସନ୍ତାନ ନ ଆସିବେ, ସେ କୌଣସି ଧର୍ମକୁ ମାନିପାରିବେନି, ଧର୍ମ କର୍ମ ବି ମାନିବେନି, କିଛି ବି ମାନିବେନି, ସଂସ୍କାରଟା ବହୁତ ବଳବାନ। ଆଉ ଦ୍ୱିତୀୟ ହେଲା, ଯଦି ସେ ସଂସ୍କାରଟା ନଥାଏ, ସେ ସଂସ୍କାରଟା କିଏ ଦେଇପାରନ୍ତି, ପୁରା ଭଗବତ ଆବେଶ ଯେଉଁମାନେ ମହାପୁରୁଷମାନେ, ଯେମିତି ନାରଦ, ଯେଉଁମାନେ ସବୁ ଏମ୍ପାୱାର୍ଡ ସୋଲ, ଯେମିତି ପ୍ରଭୁପାଦଜୀ ମହାରାଜ, ଗୋଟେ ସଂସ୍କାର ପରିବର୍ତ୍ତନ କରୁଥିଲେ ନା, ଗୋଟେ ଜୀବକୁ ତାକୁ ବିଷୟ ଛଡ଼େଇବା, ନିଶାଟା ଛଡ଼େଇବା, ଆମିଷ ଛଡ଼େଇବା, ତୁମେ ଭାରତୀୟ ଲୋକ, ତୁମ ପାଇଁ ଏଇଟା ଗୋଟେ ବହୁତ ବଡ଼ ଜିନିଷ କିଛି ନୁହେଁ, ତୁମେ ଆମିଷ ଛାଡ଼ିଦେଲ, ପିଆଜ ରସୁଣ ଛାଡ଼ିଦେଲ, ଭାରତରେ ଏଇଟା ଗୋଟେ କମନ୍ ଜିନିଷ କହିଲେ ଚଳେ, ଏଇଟା ଗୋଟେ ବଡ଼ କ୍ରେଡିଟ୍ ନୁହେଁ, ବିଦେଶୀ ଲୋକମାନଙ୍କୁ ଛଡ଼େଇବା, ଆଉ ସେମାନଙ୍କୁ ବୈଷ୍ଣବ ଧର୍ମରେ ବିଶ୍ୱାସ କରିବା, ନାମ ଜପରେ ବିଶ୍ୱାସ କରିବା, ଏଇଟା ଗୋଟେ ଛୋଟ କାମ ନୁହେଁ, ବହୁତ ବଡ଼ କାମ। ଯେଉଁମାନେ ପୁରା ଭଗବତ ଆବେଶ ପାଇଛନ୍ତି, ଯେଉଁ ଅବତାର ଓଡ଼ିଛି, ସେମାନେ ପ୍ରଭୁଙ୍କର କୃପା ପାଇଛନ୍ତି, ସେମାନେ କେବଳ ଗୋଟେ ସଂସ୍କାରକୁ ବଦଳେଇ ପାରିବେ, ନହେଲେ ତୁମକୁ କ'ଣ କରିବାକୁ ପଡ଼ିବ, ତାଙ୍କ ପାଖରେ ପ୍ରାର୍ଥନା କରି, ତାଙ୍କର ଆନୁଗତ୍ୟରେ ବା ତାଙ୍କୁ ସବୁବେଳେ ପ୍ରାର୍ଥନା କରି, ତାଙ୍କ ଉଦ୍ଦେଶ୍ୟରେ ସେବା ସବୁ ସମର୍ପଣ କଲେ ଆମର ତାଙ୍କ କୃପାର କିଛି ସଂସ୍କାରର ପରିବର୍ତ୍ତନ ଆସିବ, ନହେଲେ କିଛି ଉପାୟ ନାହିଁ। ସେଥିପାଇଁ ଆମର ଏଇ ଇନଷ୍ଟିଚ୍ୟୁସନ୍ ଯେଉଁ ବ୍ୟବସ୍ଥା ଗୁଡ଼ାକ ସବୁ ପ୍ରଭୁପାଦଜୀ ମହାରାଜ କରିଛନ୍ତି, ସବୁ କେବଳ ଗୋଟେ ଜୀବ କେମିତି ଅଧିକ ସ୍ୱୀକୃତି ପ୍ରାପ୍ତ ହଉ, ଆଉ ଯାହାର ସ୍ୱୀକୃତି ଅଛି ସେ ଆଗକୁ ବଢ଼ିଯାଉ, ଦୁଇଟା ଜିନିଷ, କେବଳ ଯେ ସମସ୍ତ ସେହି ସ୍ତରର ତା ନୁହେଁ, ପୂର୍ବ ଜନ୍ମରେ ଯିଏ ଭଜନ କରିଥିବ ସେ ବି ଅତି ଶୀଘ୍ର ପ୍ରୋଗ୍ରେସ୍ କରିକି ପଳେଇବ, କାରଣ ତାର ସ୍ୱାଭାବିକ ଜାଣିବ କେମିତି ଜଣେ ମୋର ପୂର୍ବ ଜନ୍ମର ସ୍ୱୀକୃତି ଅଛି ବୋଲି। ଭକ୍ତିନ ଠାକୁର ସେଇଟା କହିଦେଉଛନ୍ତି ସ୍ୱଳ୍ପବର୍ଣ୍ଣ ବତାମ ରାଜ, ବିଶ୍ୱାସ ନହେବେ, ତୁମ ବିଶ୍ୱାସରୁ ତୁମର ସ୍ୱୀକୃତି ଜଣା ଧରା ପଡ଼ିବ, ବାସ୍ କି ଡିଷ୍ଟର୍ବ ହେବା ଉଚିତ ନୁହେଁ। ଫିଲୋସଫିଟା ଆମେ କେବଳ ଦର୍ଶନ, ମୁଁ କେବଳ ଦର୍ଶନ ଆଲୋଚନା କରୁଛି, ଦୁଇ ବର୍ଷ ହେଲା କୌଣସି ଅଲଗା ଷ୍ଟୋରୀ, ଭାଗବତ କଥାକୁ ଗଲେ ସେ କେଉଁଠି ବାହାର ଲୋକମାନେ ଷ୍ଟୋରୀ କରୁଥିଲେ, ମୁଁ କୌଣସି ଜିନିଷ କହୁନି, କେବଳ ଦର୍ଶନ ଆମେ ଆଲୋଚନା କରୁଛୁ, ଏଇଟା ବୈଷ୍ଣବ ଦର୍ଶନ, ତୁମ ସୁକୃତିରେ ତୁମେ କେମିତି ଜାଣିବ ମୋର କେତେ ସୁକୃତି ଅଛି, ମୁଁ କେତେ ଭଜନ କରିପାରିବି, ତୁମେ ନିଜକୁ ନିଜେ ଜାଣ। ଫିଲୋସଫିଟା ଦେଖ ସେ କ'ଣ କହିଲେ, ମହାପ୍ରସାଦେ ଗୋବିନ୍ଦେ ନାମ ବ୍ରହ୍ମଣି ବୈଷ୍ଣବେ ସ୍ୱଳ୍ପ ପୁଣ୍ୟମ୍ ବତାମ ରାଜନ ବିଶ୍ୱାସନୈବ ଜାୟତେ। ମହାପ୍ରସାଦ ଗୋବିନ୍ଦ ନାମ ବ୍ରହ୍ମ ଆଉ ବୈଷ୍ଣବରେ ସ୍ୱଳ୍ପ ପୁଣ୍ୟ ଯେଉଁମାନଙ୍କର ସେମାନେ ବିଶ୍ୱାସ ଆସିବନି। ତ ଆମର କେତେ ବିଶ୍ୱାସ ଆସୁଛି କାହା ପ୍ରତି, ଗୁରୁଙ୍କ ପ୍ରତି, ମହାପ୍ରସାଦ ପ୍ରତି, ନାମ ବ୍ରହ୍ମ ପ୍ରତି, ବୈଷ୍ଣବମାନଙ୍କ ପ୍ରତି, ଦେଖ କୃଷ୍ଣଙ୍କ ପ୍ରତି କେତେ ଆସୁଛି। ତୁମେ ତୁମ ବିଶ୍ୱାସରେ ତୁମେ ଜାଣିପାରିବ, କାରଣ ଏ ବିଶ୍ୱାସଟା ଶ୍ରଦ୍ଧାଟା, ତୁମର ଶ୍ରଦ୍ଧାଟା ଥିବ ତାହେଲେ ଅତି ଶୀଘ୍ର ତୁମେ ନିଷ୍ଠା ସ୍ତର ବନ୍ଦ ଯାଇପାରିବ। କାରଣ ନିଷ୍ଠା ସ୍ତର ବନ୍ଦ ଗଲା ପରେ ତୁମେ ଗୋଟେ ସ୍ପିରିଚୁଆଲ ପ୍ଲାଟଫର୍ମର, ଯାହା କୁହନ୍ତି ଆଧ୍ୟାତ୍ମିକ ଜଗତର, ତୁମେ ପାଦ ଦେଲ ବୋଲି ଜାଣ। ତା ପୂର୍ବରୁ କ'ଣ, ତୁମେ ପଳେଇ ଯାଇ ପାର, ଅଟକି ଯାଇପାର, ତୁମେ ସ୍ୱାଦ କିଛି ପାଇନ, ଟେଷ୍ଟ କିଛି ନାହିଁ ସ୍ପିରିଚୁଆଲ। ଯୋଉଟା ଆଚାର୍ଯ୍ୟମାନଙ୍କର ମତ ମୁଁ କହୁଛନ୍ତି, ନିରାଶ କଥା ମୁଁ କାହାକୁ ନିରାଶ କରିବା ପାଇଁ କହୁନି, ଆଚାର୍ଯ୍ୟମାନଙ୍କର ମତ। ନିଷ୍ଠାର ଲକ୍ଷଣ କ'ଣ 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 କମେଣ୍ଟରେ ସବୁ ଦେଇଛନ୍ତି ଭକ୍ତିମ ଠାକୁର ଲେଖାର, ସେଇଟା ସବୁ କହୁନି। ସେଇଟା କହିଲେ ତୁମେ ନିରାଶ ହେଇଯିବ ଆଜିକାଲି ଭକ୍ତ, ଏଇଟା ନିରାଶ ପାଇଁ କହୁନି। ନିଜକୁ ଜଜ୍ କରିବା, ପରୀକ୍ଷା କରିବା ମୋର ସ୍ଥିତିଟା କ'ଣ ହେଉଛି, ତାହେଲେ ମୋତେ କେତେ ଭଜନ ଆଗକୁ କରିବାକୁ ପଡ଼ିବ, କେତେ ପ୍ରାର୍ଥନା କରିବାକୁ ପଡ଼ିବ, ମୁଁ ଯେଉଁ ଢିଲା ମାରୁଛି ଏଇଟା ଚଳିବନି। ନିଷ୍ଠାଟା ନ ଆଇଲେ କୌଣସି ଜିନିଷ ରୁଚିକର ହବନି। ସ୍ପିରିଚୁଆଲ ପ୍ଲାଟଫର୍ମରେ ଯେଉଁ ରୁଚି ଜିନିଷଟା ଆସେ, ତା ଆଗରୁ କେତେବେଳେ ଯାହାର ନିଷ୍ଠା ସ୍ତରରେ ଯିଏ ପହଞ୍ଚିଗଲା, ତା ସେ ଆଉ କେବେ ଏ ଜିନିଷଟାକୁ ଛାଡ଼ି ପାରିବନି। ଗୁରୁଙ୍କୁ ଛାଡ଼ି ପାରିବନି, ନାମ ପ୍ରଭୁଙ୍କୁ ଛାଡ଼ି ପାରିବନି। ସେଇଟା ହେଲା ପ୍ରବର୍ତ୍ତନ ନାଁ ହିଁ ଯେ ରେକୋନାଇଜ୍ ଡିଭୋଟିସ୍, ସେ ବର୍ତ୍ତମାନ ପ୍ରକୃତ ଭକ୍ତ ହେଲା, ରେକୋନାଇଜ୍ ଡିଭୋଟିସ୍ ନିଷ୍ଠା। ଆଉ ଯାହାର ପୂର୍ବର ସଂସ୍କାର ଅଛି ବିଶ୍ୱାସଟା, ଆଜି ସେ ଅତି ଶୀଘ୍ର କୁଆଡ଼େ ପଳେଇବ ନିଷ୍ଠା ସ୍ତରରୁ, ନହେଲେ ତୁମର ଖାଲି ବିଶ୍ୱାସଟା ଆସୁ ଆସୁ ସମୟ ଲାଗିଯିବ। ସୋ ଅଜବ କ୍ୱେଶ୍ଚନ ଆଜିକାଲି ପିଲାମାନଙ୍କର, କାହିଁକି ସବୁ ବିଭିନ୍ନ ପ୍ରକାର ପ୍ରଶ୍ନ, ବିଭିନ୍ନ ପ୍ରକାର ଯେତେ ସବୁ ପ୍ରଶ୍ନ ପଡ଼େ ମୁଁ ଫିଲୋସଫିକାଲ ଦେଖୁଛି, ଆରେ ଏଗୁଡ଼ାଙ୍କର କିଛି ଫେତିକି ନାହିଁ, ହଜାର ସବୁ ଗୋଟେ ମାନେ ୱାର୍ଡ ଜଗଲାରେ କେଉଁଠି କ'ଣ ଶୁଣୁଛନ୍ତି, ସବୁ ତାକୁ ପ୍ରଶ୍ନ ପଚାରୁଛନ୍ତି, ଏମିତି ହେଲା ସେମିତି ହେଲା ଏଟା କାହିଁକି ହେଲା ସେଟା, କାହିଁକି ତାଙ୍କର ବିଶ୍ୱାସ କିଛି ନାହିଁ। ଆଉ ତାଙ୍କ ଦୋଷ ବି ଦେଖିବନି, ସେମାନେ ଚାହୁଁଛନ୍ତି ଭକ୍ତି କରିବା ପାଇଁ କିନ୍ତୁ ପୂର୍ବର ସ୍ୱୀକୃତିଟା ନାହିଁ। ସେଥିପାଇଁ ତୁମକୁ କ'ଣ କରିବାକୁ ପଡ଼ିବ, ତୁମକୁ ବ୍ଲାଇଣ୍ଡଲି ଫଲୋ କରିବାକୁ ପଡ଼ିବ, ୟାର ଆଉ କିଛି ସଲ୍ୟୁସନ୍ ନାହିଁ। ତୁମର ଆଖିଟା ନାହିଁ, କ'ଣ ବୁଝିପାରୁଛି ବାବୁଲେ, ତୁମର ଆଖିଟା ନାହିଁ, ତୁମ ଅନ୍ଧ ହେଇଯାଇଛି। ମୁଁ ଯଦି କହିବି ବର୍ତ୍ତମାନ ଏଇଟା ଗୋଟେ ଛଅ ଗୁଡ଼ିଆ ମଣିଷ ଯାଉଛି, ତୁମେ କହିବ ନା ସେଟା ନୁହେଁ, ତୁମେ କିଛି କହିବି, ତୁ ଦେଖିଛ କି, ତୁ ଦେଖିନ ମାନେ ତୁମେ କାହିଁ ଯୁକ୍ତି କରିବ, କିଛି କହିଲେ ହଁ ମାରିବ, ମଣିଷ ଛଅ ଗୁଡ଼ିଆ ନାହାନ୍ତି। ଯଦି ମୁଁ ଯାହା କହିବି ତୁମେ ମାନିବ, କାରଣ ତୁମର ଆଖି ନାହିଁ, ମୋର ଆଖି ଅଛି। ସେଭଳି ଜଣଙ୍କର ଯେତେବେଳେ ସ୍ୱୀକୃତି ନାହିଁ, ସେ ବେଶୀ ମୁଣ୍ଡ ଖର୍ଚ୍ଚ କରିବା ଉଚିତ ନୁହେଁ, ଏ ପଥରେ ହାରିଯିବ ତୁମେ, ତୁମର ଗୋଟେ ସ୍ୱୀକୃତି ନାହିଁ ବା ତୁମର ସ୍ୱାଭାବିକ ଆସକ୍ତି ଗୋଟେ ଆସୁନି, ତୁମେ ଡାଉଟ୍ କାହିଁ କରୁଛ, ସନ୍ଦେହ କାହିଁ କରୁଛ, ତ ତୁମେ କ'ଣ କରିବ ନା କେବଳ ଗ୍ରହଣ କରିବ। ଆଚାର୍ଯ୍ୟମାନେ ସେଇଟା କହିଛନ୍ତି, ସେ ଯାହା ନିୟମ ଦେଇଛି ତୁମେ ତାକୁ ଗ୍ରହଣ କରିବ, ତାପରେ ତୁମର କଲ୍ୟାଣ। ତୁମେ ବିଶ୍ୱାସ ନ କରିପାରିଲ, ତୁମ ଗୋଟେ ଜିନିଷ ବିଶ୍ୱାସ ଆସୁନି, ଶ୍ରଦ୍ଧା ଆସୁନି, ସେଥିରେ କ'ଣ ତୁମର ଲାଭ ବିଶେଷ, ଏ ଯେ ହରିନାମ କରୁଛ, ହରିନାମ ବିଶ୍ୱାସ ନାହିଁ, ନାମଟା ଖାଲି ଦିମାଳ କରିଦେଲ, ତାର ମାଳ ମାଳ ତାର ପଡ଼ିକି ରହିଲ, ଆରେ କ'ଣ ଆଉ ଇଏ ଆମିଷ ପିଆଜ ଦୂଷଣ, ଆମିଷ ପିଆଜ ଦୂଷଣ ତ ଚଢ଼େଇ କେତେ କେତେ ଚଢ଼େଇ ଅଛନ୍ତି, ସେ ଖାଆନ୍ତିନି, ନିରାମିଷ ନାହାନ୍ତି, ପାରା କ'ଣ ପାରା କ'ଣ ଖାଉଛି, ଆଉ ସେ ତ କେବେ ଆମ ହଂସ କ'ଣ ଖାଉଛି ଦେଖୁ ନା, ଏ ଘାସ କାହିଁକି ବଞ୍ଚୁଛି, ମୁଁ କ'ଣ ମଣିଷ ଖାଲି ନିରାମିଷ ଛାଡ଼ିଦେଲେ ହବ, ଆରେ କେତେ ସେମିତି ଲୋକ ନାସ୍ତିକ ଲୋକ ଅଛନ୍ତି ନିରାମିଷ, ଯୋଉ ଅଲଗା ସଂସ୍ଥା ଗୁଡାକ ଦେଖୁନା, ସେମାନେ ସେମାନେ ଆମଠୁ ଆଡ୍ରେଷ୍ଟ୍ରିକ୍ଟ, ତ ଆମର କି କେଉଁ ଭକ୍ତ ନାହିଁ କେଉଁଠି କୁହ, ସେ ଯୋଉ ମୁଁ ବିଦେଶ ଯାଇଥିଲି ସେ ମୋତେ ସେଇଆ କହିଲେ, କହିଲା ଆମେ ଯାଇ କ'ଣ ଭେଜିଟେରିଆନ୍ ହୋଟେଲ ମାନଙ୍କରେ ଆମେ ଖାଇଦେଉଛୁ, ସେମାନେ କେବେ ଖାଇବେନି। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱାସ, ଭଗବାନଙ୍କ ନାମ କରୁଛୁ ମାନେ ନାମ ଉପରେ ବିଶ୍ୱାସ, ପରମ୍ପରା ଉପରେ ବିଶ୍ୱାସ, ଏଟା ଶ୍ରଦ୍ଧା ଜିନିଷଟା ନା, କାରଣ ଆମକୁ ଆମେ ସ୍ୱୀକୃତି ପ୍ରାପ୍ତ ହେଲେ ଶ୍ରଦ୍ଧାଟା ବଢ଼ିବ, ସ୍ୱୀକୃତି ପ୍ରାପ୍ତ ତୁମ ବିଶ୍ୱାସଟା ଆସିଲେ ତୁମେ ଭଜନ କରିବାକୁ ସୁବିଧା ହବ, ଆଉ ତୁମେ ଯେତେ ଅତି ଶୀଘ୍ର ଆଚିଭମେଣ୍ଟ କରିପାରିବ କେଉଁଟା ନିଷ୍ଠା ସ୍ତରଟା, ଭଜନରେ ନିଷ୍ଠା ଆସିବ, ଗୁରୁଙ୍କ ପାଖରେ ନିଷ୍ଠା ଆସିବ, ନିଷ୍ଠା ନିଷ୍ଠା ନୈଶ୍ଚଲ୍ୟ ନିଶ୍ଚଳତା ଆସିଗଲା, ଆଉ ଛାଡ଼ିବନି ତାକୁ, ମଦଟା ଯେ ଯାର ମଦ ଉପରେ ନିଷ୍ଠା ଆସୁଛି, ତୁମେ ତାକୁ କେତେ ବୁଝା ମଦ ଖାଇଲେ ତୋର ହାର୍ଟ ଫେଲ୍ ହେଇଯିବ, ତୁ ମରିଯିବୁ, ତୁ ଏଇଟା ଛାଡ଼ିବ କେବେ ଛାଡ଼ିବ, ତାର ନୈଶ୍ଚଲ୍ୟତା ଆସିଯାଇଛି, ସେମିତି ଗୋଟେ ଆସକ୍ତ ହେଇଗଲା ନା ଭକ୍ତିର ସେଇଭଳିଆ ଜିନିଷ। ସେ କେତେ ପତିତ, କେତେ ପ୍ରୋବ୍ଲେମ, କେତେ ଜୀବନରେ କ'ଣ ଆଇଲେ ବି ନା ଛାଡ଼ିବେ, ନାମ ଛାଡ଼ିବେ, ଆମଟା ଛାଡ଼ିବେ, ଆଉ ଇଏ ଦୀକ୍ଷା ନେଇକି ଜପ କରୁନାହାନ୍ତି ଷୋଳମଳା। ତୁମେ ଦୀକ୍ଷା ନେଲଣି, ହରିନାମ କଲ, ଗୁରୁପାଦଶ୍ରୟ କଲଣି, ଜପ କିଏ କରିବ, ଜପ ତୁମ ପାଇଁ କିଏ ଜପ କରିବ, ମୋବାଇଲଟା ଦେଖି ଚବିଶ ଘଣ୍ଟା ବଟର ବଟର ମୋବାଇଲଟାକୁ ତାକୁ ଦେଖୁଛ, ଗୋଟା ତାର ମୋବାଇଲ କିଏ ଗୋଟେ ଟିଭି ଦେଖୁଛ, ଜପ କରୁଛ, ତୁମେ କ'ଣ ନିଷ୍ଠା ସ୍ତର ପହଞ୍ଚିବ କେତେବେଳେ, ତୋ ନୈଶ୍ଚଲ୍ୟ ଅବସ୍ଥା ଆସିପାରିବନି, ତୁମର ଗୋଟେ ରୁଚି ନାହିଁ କ'ଣ କ'ଣ କରିବା ପାଇଁ, ଭଗବାନଙ୍କ ଭଜନ କରିବା ପାଇଁ ରୁଚି ନାହିଁ। ମିନିମମ କେତେ ଘଣ୍ଟା, 2 ଘଣ୍ଟା, ଭଗବାନ ପାଇବାକୁ ଗଲେ 24 ଘଣ୍ଟା ଦରକାର। ଆମେ ଗୋଟେ ଘଣ୍ଟା କୃଷ୍ଣ କନସିୟସନେସ୍ ହେଇପାରୁନେ, ଆମେ 24 ଘଣ୍ଟା କେମିତି କୃଷ୍ଣ କନସିୟସନେସ୍ ହବା, କୃଷ୍ଣଙ୍କୁ ପାଇବାକୁ ଗଲେ 24 ଘଣ୍ଟା କୃଷ୍ଣ କନସିୟସନେସ୍, ଗୋଟେ ଘଣ୍ଟା ଆମ ଭିତରେ ମନ ଆମର କୃଷ୍ଣ ପାଖରେ ରହୁନି, ସେ ରୁଚି ବି ଲାଗୁନି, ଜପ ବି କରୁନାହାନ୍ତି। ଆରେ ବାବୁ କେତେ ବଡ଼ ଏଭଳି ଜୀବ ମାନେ କାହିଁକି, ୟାର ରୁଟ୍ କଜ୍ଟା କ'ଣ, କାରଣଟା କ'ଣ, ସ୍ୱୀକୃତିଟା ଅଭାବ, ପୁରା ସ୍ୱୀକୃତି ଅଭାବ, ପୁଣି ସ୍ୱୀକୃତି ବରଂ କ୍ଷୟ କରୁଛନ୍ତି, ରୋଜଗାର କରୁନାହାନ୍ତି, ସ୍ୱୀକୃତିଟା କେମିତି କ୍ଷୟ ହବ, ତୁମର ଯୋଉଟା ଅଛି ବୈଷ୍ଣବ ଅପରାଧ କଲେ ସବୁ କ୍ଷୟ ହେଇଯିବ, ବୈଷ୍ଣବ ଅପରାଧ କଲେ, ଭଗବାନଙ୍କର ଅର୍ଥକୁ ଆତ୍ମସାତ କଲେ, ଏଗୁଡ଼ା କଲା ମାନେ ତୁମର ସ୍ୱୀକୃତି ଯାହା ଅଛି ଆହୁରି କ୍ଷୟ ହେଲା, ଲସ୍ ହେଲା, ଆଉ ତୁମ ସ୍ୱୀକୃତି କ୍ଷୟ ହେଇଯାଉଛି, ଆଉ ତୁମର ରୋଜଗାର କ'ଣ କଲ, ସ୍ୱୀକୃତି ନା ପୁଣି ରୋଜଗାର କରିବା ଦରକାର, ବଢ଼ିବା ଦରକାର। ଆଉ ଏଇଟା ଧ୍ୟାନ ଦେବା ଦରକାର, ତେଣୁ ବର୍ଣ୍ଣାଶ୍ରମ ସିଷ୍ଟମ, ଏଇ ଯେଉଁ ବର୍ଣ୍ଣାଶ୍ରମର ବ୍ୟବସ୍ଥାଟା, ଦୈବ ବର୍ଣ୍ଣାଶ୍ରମର ଯେଉଁ ବ୍ୟବସ୍ଥା ରହିଛି, ଗୋଟେ ଜୀବକୁ ନିଷ୍କାମ କରିକି କୃଷ୍ଣଙ୍କ ଆଡ଼କୁ, ଯେ କୃଷ୍ଣ ଭକ୍ତି ଆଡ଼କୁ ପ୍ରଗତି କରୁଛି। ତେଣୁ ଅର୍ଜୁନଙ୍କର ଯୁକ୍ତି ଯେଉଁ ରହିଛି ଲୌକିକ ଧର୍ମ ଦୃଷ୍ଟିରୁ ଆଉ ବୈଦିକ ଧର୍ମ ଦୃଷ୍ଟିରୁ ଠିକ୍, ତେଣୁ ମୁଁ ଯୁଦ୍ଧ ଏଠି ସେ କହିବେ ସେସବୁ। ହଁ, ଉତ୍ସନାତ କୁଲ ଧର୍ମାଣ ମନୁଷ୍ୟାଣ ଜନାର୍ଦ୍ଦନ ନରକ ନିୟତମ୍ବା ସମ୍ଭବତି ଇତି ଅନୁଶୁଶ୍ରମ ଅନୁଶୁଶ୍ରମ। ମୁଁ ମନକୁ ମନ କହୁନି, ବହୁତ ଇମ୍ପୋର୍ଟାଣ୍ଟ ଏଇଟା ଅନୁଶୁଶ୍ରମ। ଅର୍ଜୁନ ଯେ ମନକୁ ମନ ଗୋଟେ ଯୁକ୍ତି କରୁଛନ୍ତି, ଅନୁଶୁଶ୍ରମ ଗୁରୁମୁଖା, ମୁଁ ଗୁରୁମୁଖରୁ ଶ୍ରବଣ କହିଛି, ଗୁରୁମୁଖାତ୍ ଶ୍ରବଣ ସୁଶ୍ରମ କ'ଣ ଲେଖୁଛନ୍ତି, ହଁ ଶ୍ରୁତବନ୍ତ ବୟମ ଗୁରୁମୁଖାତ୍, ମୁଁ ଗୁରୁଙ୍କ ମୁଖରୁ ଶୁଣିଛି ଏଇଟା, ମୋ ମନକୁ ମନ ମୁଁ କହୁନି। ଅର୍ଜୁନଙ୍କର ଯେଉଁ ଯୁକ୍ତି ଗୁଡ଼ିକ ରହିଲା ଏଠି ଶୁଣୁମନ୍ତ କହିଲେ ନା, ଅନୁଶୁଶ୍ରମ ମୁଁ ଗୁରୁମୁଖରୁ ଶୁଣିଛି, ଗୁରୁଜନମାନଙ୍କୁ ମାରିଲେ କ'ଣ ପରିଣାମ ମୁଁ ଯାହା ବର୍ଣ୍ଣନା କଲି ଏହା ହବ, ଏଇଟା ଗୁରୁମୁଖରୁ ଶୁଣିଛି, ମୋର ମତ ନୁହେଁ। କୁଳଧର୍ମ ଚାଲିଯିବ, ଜାତି ଧର୍ମ ଚାଲିଯିବ, ବର୍ଣ୍ଣ ସଂଗ୍ରହ ସୃଷ୍ଟି ହେବେ, ପୂର୍ବପୁରୁଷମାନେ ନର୍କକୁ ଯିବେ, ଏଥିରେ କ'ଣ ଲାଭ ହବ ଯୁଦ୍ଧ କରିକି। ଭାବାର୍ଥ ଅର୍ଜୁନ ତାଙ୍କର ନିଜ ଜ୍ଞାନ ବା ଅଭିଜ୍ଞତା ବି ଯୁକ୍ତି ବାଡ଼ୁନାହାନ୍ତି, ପ୍ରଭୁପାଦଜୀ ମହାରାଜ କହୁଛନ୍ତି, ସେ ଯାହା ଆଚାର୍ଯ୍ୟମାନଙ୍କଠାରୁ ଶୁଣିଛନ୍ତି ତାହା ଉପରେ ଆଧାରିତ କରି ଯୁକ୍ତି ବାଡ଼ୁଛନ୍ତି। ଯିଏ ଯେତେବେଳେ ଯୁକ୍ତି କରିବ ତା ମନକୁ ମନକୁ ଯୁକ୍ତି କଲେ ଏଇଟା ଗ୍ରହଣ, ଏଇଟାକୁ ବିତଣ୍ଡା ଯୁକ୍ତି କୁହାଯାଏ। ଲୋକ କହୁଛନ୍ତି ଏଇଟା ବିତଣ୍ଡା ଯୁକ୍ତିଟା କାହିଁକି କରୁଛି, ତୁମ ମନକୁ ମନ ଗୋଟେ ଯୁକ୍ତି କରିବ, ଆଉ ମୂର୍ଖ ଗୁଡ଼ା ଗଣ୍ଡ ମୂର୍ଖ ଗୁଡ଼ା ଗୋଟେ ନାସ୍ତିକ ଗୁଡ଼ା ସେ ଯୁକ୍ତି କରିବ, କ'ଣ ସେ ଠାକୁର ପୂଜା କଲେ କ'ଣ ହବ, କେଉଁଠି କ'ଣ କଲେ କ'ଣ ହବ, ଏଇଟା ବିତଣ୍ଡା ଯୁକ୍ତି ନାହିଁ। ଯୁକ୍ତି ଆଚାର୍ଯ୍ୟମାନଙ୍କର ମତକୁ ନେଇକି ତୁମକୁ ଯୁକ୍ତି କରିବାକୁ ପଡ଼ିବ। ଏହା ହେଉଛି ପ୍ରକୃତ ଜ୍ଞାନ ଲାଭ କରିବାର ପନ୍ଥା। ଜ୍ଞାନ ଏଇଟା ତ ଯୁକ୍ତି ଆଉ କୁହାଯାଏ ନା, ସେଇଟାକୁ ଯୁକ୍ତି କୁହାଯିବ। ଯେତେବେଳେ ଆଚାର୍ଯ୍ୟମାନଙ୍କର ମତକୁ ନେଇକି ଆମେ କୌଣସି ଜିନିଷକୁ ଜାଣିବା ପାଇଁ ଚାହୁଁଛେ, ସେଇଟା ଗୋଟେ ଜିଜ୍ଞାସାର ଗଲା, ସେଇଟା ଜିଜ୍ଞାସାର ଗଲା। ଯେଉଁ ଉପଯୁକ୍ତ ବ୍ୟକ୍ତି ଜ୍ଞାନରେ ପ୍ରତିଷ୍ଠିତ ହୋଇଛି, ସେ ବ୍ୟକ୍ତି ବିନା ସାହାଯ୍ୟରେ କେହି ପ୍ରକୃତ ଜ୍ଞାନ ସ୍ତରରେ ଉପସ୍ଥିତ ହୋଇପାରିବେ ନାହିଁ। ବହୁତ ସୁନ୍ଦର କଥା ପ୍ରଭୁପାଦ ରଚନା କହୁଛି, ଯିଏ ଉପଯୁକ୍ତ ଜ୍ଞାନ ସ୍ତରରେ ରହିଛନ୍ତି ତାଙ୍କର ସାହାଯ୍ୟ ବିନା ତୁମେ ଜ୍ଞାନ ସ୍ତରକୁ ଯାଇପାରିବ ନାହିଁ। ଜ୍ଞାନଟା ନିଜକୁ ନିଜେ କେହି ପାଆନ୍ତିନି, ଜ୍ଞାନଟା ନିଜକୁ ନିଜେ ତୁମେ କଲ୍ଟିଭେଟ୍ କରିକି ପାଇପାରିବେ। ଭୌତିକ ଜ୍ଞାନ ପାଇଁ ଟିଚର ଦରକାର, ଆଉ ଭକ୍ତି ହୋଇ ଯେଉଁ ସ୍କୁଲ କଲେଜରେ ପଢୁଛନ୍ତି ତାଙ୍କର କ'ଣ ଦରକାର, ଟିଚର ଦରକାର ନାହିଁ, ଲେକ୍ଚର ଟିଚର ସବୁ ତାଙ୍କର ଅଛନ୍ତି ନା, ଆଉ ନା ମନକୁ ମନ ପଢ଼ିଦେବେ କେହି ପାରିବେନି। ଯିଏ ତ ଗୋଟେ ପଣ୍ଡିତ ହଉ ତାକୁ ପାଠ ପଢ଼ିବାକୁ ପଡ଼ିବ, ଆଉ ଜଣଙ୍କ ପାଖରେ ଗୁରୁ ଦରକାର ସବୁବେଳେ। ଜ୍ଞାନ ପ୍ରାପ୍ତ ହେବା ପାଇଁ ତୁମେ ଯେତେ ବଡ଼ ତୁମେ ଯେତେ ଜାଣିଥାଅ ଯାହା କରିଥାଅ, କଳିଯୁଗର ଗୋଟେ ବଡ଼ କଳିର ଲକ୍ଷଣ ନା, କଳିଯୁଗରେ ଯେହେତୁ ଦାମ୍ଭିକତାଟା ସମସ୍ତଙ୍କର ରହିଛି, କଳିଯୁଗର ବଡ଼ ଗୁଣ ହେଲା ଦାମ୍ଭିକତା। ଏ ଦାମ୍ଭିକତା ହେତୁ ଲୋକମାନେ ଅନ୍ୟକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। ସାଙ୍ଗେ ତାଙ୍କର ସବୁବେଳେ ଯା ଭକ୍ତିଟା କରନ୍ତି ନା, ମୁଁ ବଡ଼ ମୁଁ ଭଲ, ସବୁବେଳେ ଏଇ ଜ୍ଞାନଟା। ଏଇଟା କଳିଯୁଗର ଦାମ୍ଭିକତାର ଦାମ୍ଭିକତାଟା କ'ଣ ଯଦି କିଏ ପ୍ରଶ୍ନ କରେ, ସେ ତାର ଦୁଇଟା ସିମ୍ପଟମ୍, ତାର ଲକ୍ଷଣ ଦୁଇଟା କ'ଣ ଦାମ୍ଭିକତା ନା, ମୁଁ ବଡ଼ ମୁଁ ଭଲ ବାସ। ସେ କେତେ ପ୍ରତିତ ଲୋକ ହଉ, ସବୁବେଳେ ମୁଁ ବଡ଼ ମୁଁ ଭଲ, ଏଇଟା ଜଗତର କଳିଯୁଗରେ ଏଇଟା ସବୁଠୁ ବଡ଼ ମାନେ ଦୋଷ। ସେଥିପାଇଁ ଭକ୍ତି ହେଲା ୟାର ବିପରୀତ, ତୃଣାଦପି ଶୁଣିଛେ, ୟାର ବିପରୀତ ସମ୍ପୂର୍ଣ୍ଣ। ସେଥିପାଇଁ କଳିଯୁଗ ଲୋକ ହଁ ଜ୍ଞାନପ୍ରାପ୍ତ କେଉଁ ରାସ୍ତା ବି ତାଙ୍କ ପାଇଁ ଠିକ ନାହିଁ, ବର୍ତ୍ତମାନ ସବୁ ରାସ୍ତା କଣ୍ଟକିତ ହୋଇକି ରହିଛି। ବରଂ ଗୋଟିଏ ରାସ୍ତା ଭଲ ହିଁ ନା, ଯଦି ପ୍ରଭୁଙ୍କର ନାମ ଆଶ୍ରୟ କରିପାରିଲେ, ତାଙ୍କ ଚିତ୍ତରେ ଭଗବାନ ପ୍ରଭୁ ନାମ କୃପା କରିକି ବସିଲେ କିଛି, ତାହେଲେ ତାଙ୍କର ନିଜ ସ୍ଥିତିଟାକୁ ସେ ସୁଧାରି ପାରିବେ। ନହେଲେ କ'ଣ କରିବେ, ସେ ଦୋଷଟା କାହାକୁ ଦେବା, କୌଣସି ମଣିଷକୁ କ'ଣ ଦୋଷ ଦେବା? ଏଇ ତ ଯୁଗର ଧର୍ମ, ଦମ୍ଭ ହେଉଛି କଳିଯୁଗର ମାପକାଠି, ଗୁରୁଦେବ କୁହନ୍ତି। ସବୁବେଳେ କହିବେ ସମସ୍ତେ କହିବେ ହଁ ବଡ଼ା, ତାର ଲକ୍ଷଣ ଦମ୍ଭର ଲକ୍ଷଣ ହେଲା ମୁଁ ଭଲ ମୁଁ ବଡ଼। ଜ୍ଞାନଟାକୁ କେହି ନିଜେ ନିଜେ ପ୍ରାପ୍ତ ହେଇପାରିବେନି। ଇଏ ଲେଖିଲେ କିଏ, ଚାଣକ୍ୟଙ୍କର ବୋଧେ ସେ ଶ୍ଳୋକ, ତଥା ଶୁଶ୍ରୂଷା ଅଧିଗଚ୍ଛତି ଯଥା ବାରି ଖନିତ୍ରେଣ, ଯଥା ବାରି ଖନିତ୍ରେଣ ଖରଣ, କ'ଣ ମନ ବୋଲି ଆଉ ପ୍ରୟୋଗ ହଉନି। ବାରି ଏଇ ଯେଉଁ ଜଳଟାକୁ କ'ଣ କରନ୍ତି, ଖନନ, ଖନିତ୍ର, ଖନିତ୍ର ମାନେ କ'ଣ, ଫାଉଡ଼ା, ମୋ ଫାଉଡ଼ାରେ କ'ଣ କରାହଉଛି, ପାଣିଟାକୁ ତ କାଟିଦେଲେ ସେ କୁଆଡ଼େ ଯାଉଛି, ତଳକୁ ଯାଉଛି ଆଉ ତଳୁ ଯିବ। ସେଭଳିଆ ଜ୍ଞାନଟା କାହା କତିକି ଯିବ, ପଢ଼ିଲେ ଜ୍ଞାନ କେଉଁଠି ଲେଖାଯାଏ? ନାଇଁ ନାଇଁ, ପଢ଼ିଲେ ତୁମର ଜ୍ଞାନ ହବ, କିନ୍ତୁ ବିଜ୍ଞାନ ନାହିଁ, ବିଜ୍ଞାନ ଆସିବନି, ଜ୍ଞାନ ପାଇବ, ଜ୍ଞାନ ଅଛି ତୁମ ପାଖରେ, ବିଜ୍ଞାନ ନାହିଁ, କୃପାରେ ବିଜ୍ଞାନ ଆସେ। ଜ୍ଞାନ ବିଜ୍ଞାନ ଅଲଗା ନା, ଭଗବାନ ଅର୍ଜୁନ କ'ଣ କହୁଥିଲେ, ଜ୍ଞାନ ବିଜ୍ଞାନ ସଂୟୁତମ, ମୁଁ ଜ୍ଞାନ ସହ ବିଜ୍ଞାନ ଦଉଛି, ବିଜ୍ଞାନଟା କୃପାରୁ ଆସିବ ନା, କୃପା। ସେ ଲେଖିଲେ ତଥା ଗୁରୁଗତ ଜ୍ଞାନ, ଶିଷ୍ୟ ଅଧିକ ଅଛନ୍ତି, ଗୁରୁଙ୍କ କୃପାରେ ଯେମିତି ଜଳଟା ଫାଉଡ଼ା କାଟିଲେ ବା କ'ଣ କହୁଛି କୋଦାଳରେ କାଟିଲେ ସେ ତଳକୁ ପଳଉଛି, ସେଭଳି ସୁନ୍ଦର ଶୁଶ୍ରୂଷା ମଧ୍ୟ ଗଚ୍ଛନ୍ତି। ସେଭଳିଆ ଗୁରୁଙ୍କ ପାଖରେ ଯେଉଁ ଜ୍ଞାନ ରହିଛି, ଶୁଶ୍ରୂଷା ମଧ୍ୟ ଗଚ୍ଛନ୍ତି, ଯିଏ ଗୁରୁଙ୍କର ସେବା କରେ ତାଙ୍କ ପାଖକୁ ପଳେଇବ। ପଢ଼ିକି ତୁମେ କ'ଣ ଜାଣ, ପଢ଼ି ତୁମ ବାହାରେ କିଛି ଜ୍ଞାନ ରହିଛି, ସେ ଜ୍ଞାନ ତୁମର କିଛି କାମରେ ଲାଗିବନି। କୃଷ୍ଣ ମତି ମହାପ୍ରଭୁ ସିଧା କାଟିଦେଲେ ନା, ଆଉ ପଢ଼ିବାକୁ ମୁଁ ନିନ୍ଦା କରୁନି, ଭାଗବତ କିନ୍ତୁ ନିନ୍ଦା କରି ତୁମେ ପଢ଼ୁଛ, ପଢ଼ ଭଲ, କିନ୍ତୁ ତୁମେ ମୁଁ ଭଲ ମୁଁ ବଡ଼ ମୁଁ ଭଲ ପ୍ରଚାର କରିବା, ଭଲ ଶ୍ରଦ୍ଧା କରିବା, ସବୁ ଭଲ, ହରିଭକ୍ତି ପାଇଁ ସବୁ ମଙ୍ଗଳ। ଯଦି ହରିଭକ୍ତିରେ ଏଇଟା ଲାଗୁନି, କୃଷ୍ଣ ପାଖରେ ମତି ରହୁନି, ତାହେଲେ ଏଇଟା କରିବା ଆମର ଆବଶ୍ୟକ କ'ଣ, ସେଥିରେ ଆଉ ଓଲଟା ଅନର୍ଥ ଗୁଡ଼ାକ ଆସିବ। ଆମେ ଯାହା କରୁଛେ କୃଷ୍ଣ ପାଖରେ ମତି ରହୁ, କୃଷ୍ଣଙ୍କ ଚରଣରେ କେମିତି ମତି ରହୁ, ସେଟା ସେ ଲେଖିଲେ ଶୁଶ୍ରୂଷା ମଧ୍ୟ ଗଚ୍ଛତି। ମହାପ୍ରଭୁ କାଟିଦେଲେ ନା ସେ ଯୋଉ କ'ଣ ତା ନା, କେଶବ କାଶ୍ମୀର କି, ସେଇ ସେ ବିଦ୍ୟାର ଫଲ ଜାନିଅ ନିଶ୍ଚୟ, ଶ୍ରୀକୃଷ୍ଣ ଚରଣ ଯଦି ଚିତ୍ତ ବୃତ୍ତିର, ତୁମେ ସରସ୍ୱତୀଙ୍କ କୃପା ପାଇଛ, ସେ ପାଠର କ'ଣ ମୂଲ୍ୟ ଅଛି, ସେ ବିଦ୍ୟାର କ'ଣ ମୂଲ୍ୟ, ଶହ ଶହ ଶ୍ଳୋକ ଗୋଟେ କ୍ଷଣରେ ଗାଇ ଦଉଛ, କିନ୍ତୁ ଭଗବାନଙ୍କ ଚରଣରେ ମତି ନାହିଁ। ସା ବିଦ୍ୟା ତନ୍ ମତି ରିଚେ, ଭାଗବତ ଲେଖିଲା, ସେଇ ବିଦ୍ୟା ଯେଉଁଥିରେ କୃଷ୍ଣଙ୍କ ପାଖରେ ମତି ରହେ, ସେ କିଛି ପ୍ରବଚନ ନ ଜାଣିଥାଉ, କିଛି ଜ୍ଞାନ ନଥିବ, ତାର ଯଦି ଭଗବାନଙ୍କ ଚରଣ କମଳରେ ମତି ରହିଛି, ସବୁବେଳେ ସେ କୃଷ୍ଣଙ୍କୁ ଚିନ୍ତା କରୁଛି, ଭଗବାନଙ୍କର ସବୁବେଳେ ରାଧାକୃଷ୍ଣଙ୍କର ମହାପ୍ରଭୁଙ୍କର ଚିନ୍ତନ ତାର ହଉଛି, ସେହି ସବୁଠୁ ବଡ଼ ସଂସାର ବଡ଼ ଜ୍ଞାନୀ, ସେହି ସବୁଠୁ ବଡ଼ ଜ୍ଞାନୀ। ଜଗତରେ ଆମର ବହୁତ ବଡ଼ ଜ୍ଞାନ ଦରକାର ନାହିଁ, ଏଠି ଏମିତି ଲୋକ ପରମ୍ପରା, ଲୋକ ପରମ୍ପରା କ୍ରମରେ ଯେ ମୁଁ ଲୋକମାନଙ୍କର ଉପଦେଶ ଦେବି, ଇଏ କରିବି ସେ କରିବି, ନାଇଁ କିଛି ଆବଶ୍ୟକ ନାହିଁ। ଆମର କୃଷ୍ଣଙ୍କ ଚରଣରେ ମତି ରହିବାର ଅଛି, ଭଗବାନ ଚରଣରେ ମତି ରହିବାର ଅଛି, ସେଟା ପ୍ରବଚନ ଦେଇକି ହଉ, ଝାଡୁ ମାରିକି ହଉ, ପୂଜାରୀ କାମ କରିକି ହଉ, ଆମର କୃଷ୍ଣ ଦରକାର ନେଇ ଗୋଟେ ପୁଣି ଉପାଧି ହେଇଯିବ ନା, ପ୍ରବଚକଟା ଗୋଟେ ପୁଣି ଉପାଧି ହେଇଯିବ, ପୂଜାରୀ ଗୋଟେ ଉପାଧି ହେଇଯିବ, ସର୍ବ ଉପାଧି ବି ନିର୍ମୁକ୍ତମ, ଆମର କୃଷ୍ଣଙ୍କ ସେବା କରିବାର ଅଛି ନା, ଉପାଧି କିଛି ନାହିଁ, ଆମର ଲକ୍ଷ୍ୟ ହେଉଛି କ'ଣ, କୃଷ୍ଣଙ୍କ ଚରଣର ମତି। ଏଇ ପ୍ରବଚନ ମହାରାଜ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ କହୁଛନ୍ତି ନା, ଜଣେ ଜ୍ଞାନପ୍ରାପ୍ତ ହେବାକୁ ହେଲେ ପ୍ରବଚନରେ ଲେଖୁଛନ୍ତି, ଯେଉଁ ଉପଯୁକ୍ତ ବ୍ୟକ୍ତି ଜ୍ଞାନରେ ପ୍ରତିଷ୍ଠିତ ହୋଇଛି ସେ ବ୍ୟକ୍ତିର ବିନା ସାହାଯ୍ୟରେ କେହି ପ୍ରକୃତ ଜ୍ଞାନ ସ୍ତର ଉପସ୍ଥିତ ହୋଇପାରିବ। ଜ୍ଞାନ ଲେବଲକୁ ତୁମେ କଲ୍ଟିଭେଟ୍ କରି ତୁମେ ତୁମେ ଏଇ ଯେଉଁ ଶୁଣିଦେବ ପଢ଼ିଦେବ କିଏ କ'ଣ କହିଲା କହିଦେବ ତୁମେ କ'ଣ ଜ୍ଞାନ ହେଇଗଲ ନା କ'ଣ ପାରିବନି। ଜ୍ଞାନଟା ସ୍ୱାନୁଭବ କେତେ ସୃଷ୍ଟି କରୁଛି, ଜ୍ଞାନଟା ସ୍ୱାନୁଭବ କେତେ ସୃଷ୍ଟି କରୁଛି, କ'ଣ ବୁଝିପାରୁଛ କି ନାହିଁ, ନିଜର ଅନୁଭବ କେତେ ଆସୁଛି ସେଥିରେ, ସେଇଟା ବଡ଼ ଜିନିଷ ନା, ଆଉ ଜ୍ଞାନଟା କ'ଣ କହିବାଟା ବଡ଼ ଜିନିଷ, ପାଲାବାଲାଠୁ ବେଶୀ କିଏ ଜାଣନ୍ତିନି, ଏ ଯେଉଁ ବଡ଼ ଓଡ଼ିଶାରେ ଯେଉଁ ପାଲା ସବୁ ଥିଲେ କ'ଣ ତାଙ୍କ ନାଁ ସବୁ ଭୁଲିଗଲେଣି, ବଡ଼ ବଡ଼ ପାଲା ଗାୟକ ସବୁ ଥିଲେ, କ'ଣ ଗୋଟେ ବଡ଼ ପାଲା ଗାୟକ, ସିଏ ଭାରି ସଂସ୍କୃତ ପଣ୍ଡିତ ସେ ଥିଲା, ତାର କି କଥା ବି କହିପାରିବେନି, ଏତେ ପୁରାଣ ଏତେ ଜିନିଷ ସବୁ ମନେ ରଖିଥିଲେ, କ'ଣ ଅଛି ଜ୍ଞାନର କ'ଣ ଅଛି, ଭାରତବର୍ଷରେ ଶହ ଶହ ଜ୍ଞାନୀ ଲୋକ ଅଛନ୍ତି କିଛି ନାହିଁ। ଏଇ ଯେଉଁ ଗଞ୍ଜାମରେ ପୁରାଣ ଗୁଡ଼ା ଘୋଷୁଛନ୍ତି, ଯେ ବୁଢ଼ା ମାନେ ଘୋଷି ପକେଇ ଦିଅ, କିନ୍ତୁ ନାସ ନାସ ଡବା ଖୋସା ହେଇଥିବ କେଉଁଠି, ଏଇ ଏଇ ହେଲା ତାଙ୍କ ଜ୍ଞାନ, ନାସ ଡବାରୁ ନିଶାଟା ଏଟା ଛାଡ଼ନା, ଜ୍ଞାନ ସ୍ୱାନୁଭବ ଦିଏ, ନିଜର ଅନୁଭବ ନିଜର ସ୍ଥିତି କୁ ସଜାଡ଼େ ଜ୍ଞାନ। ଯଦି ଜ୍ଞାନ ଜ୍ଞାନ ନିଜକୁ ସୁଧାରି ପାରୁନି ଅନ୍ୟ କ'ଣ ସୁଧାରିବ ପାରିବ, ସେଥିପାଇଁ ସବୁବେଳେ ମନେ ରଖିବା ଆବଶ୍ୟକ ଅଛି। ଯାହା ଆମେ ପ୍ରାପ୍ତ ହେବା ପ୍ରବଚନ ମାନେ ଲେଖୁଛନ୍ତି ନା, ଯିଏ ଯେଉଁ ସ୍ତରରେ ପ୍ରତିଷ୍ଠିତ, ଯେମିତି ଗୁରୁ ଭକ୍ତି ଜ୍ଞାନ ବୈରାଗ୍ୟରେ ପ୍ରତିଷ୍ଠିତ, ତାଙ୍କର କରୁଣାରେ ଆମେ ସେ ଜିନିଷଗୁଡ଼ା ପାଇବା, ନହେଲେ ମିଳିବନି। ସାଧନ ଭକ୍ତି ପଥରେ ସ୍ୱତନ୍ତ୍ର, ଏଟା ସ୍ୱତନ୍ତ୍ର ପନ୍ଥା ନୁହେଁ, ବାସ୍ ପ୍ରଥମ ଗୋଟେ ଜିନିଷରେ କଟା ହେଇ ପଡ଼ିଲା। ତୁମେ ଯେତେ ଚାଲାକ ହୁଅ, ଯେତେ ଆଡ଼ଭାନ୍ସ ହୁଅ, ଯେତେ ଟ୍ୟାଲେଣ୍ଟ ହୁଅ, ଯେତେ ଶିକ୍ଷିତ ହୁଅ, ତୁମେ ବହୁତ ଦକ୍ଷ, ବହୁତ ଶିକ୍ଷିତ, ବହୁତ ଯାହା କହନ୍ତି ବୁଦ୍ଧିମାନ, ଯାହା ତୁମେ ହୁଅ, ତୁମକୁ ଦାସ ବନେଇବାକୁ ପଡ଼ିବ, ବାସ୍ ସେତିକି ସେ ସ୍ଥିତି। ତୁମେ ଗୁରୁ ବୈଷ୍ଣବ ଦାସ ନହେଲେ ତୁମେ କିଛି ପ୍ରାପ୍ତ ହେଇପାରିବନି। ବହୁତ ଶ୍ଲୋକ ସେବା, କିଏ ଗୋଟେ ପ୍ରଭୁ ଥିଲେ ବା ଆମର ମଠରେ ଥିଲା ଗୁରୁଦେବ ସମୟରେ 700 ଶ୍ଲୋକ ମନେ ରଖିଥିଲା, ସେ ଗୋଟେ ପିଲା ନଥିଲେ 700 ଶ୍ଲୋକ ଗୀତରେ ଗାଇଦେବ, ପୁରା 700 ଶ୍ଲୋକ 700 ଶ୍ଲୋକ ଗାଇଦେବ କୁଆଡ଼େ। ମୁଁ ତା ନାଁ ଶୁଣିଥିଲି, ସେ ସୁରେ ମହାରାଜ କୁହନ୍ତି, ସେ ଥିଲା ଆଉ ସେ ଗୁରୁଦେବ ସମୟରେ ସେ ଥିଲା, ତ ସେ ଗୁରୁଦେବ ସେ କୁଆଡ଼େ ତାର ବଢି ବଢି, ହଁ ସନ୍ତୋଷ ପିଲାଟା 700 ଶ୍ଲୋକ ମନେ ରଖିଦେଇଥିଲା, ଏ କୁଆଡ଼େ ଗଲା, ସିଏ କୁଆଡ଼େ 700 ଶ୍ଲୋକ ତା ମୁଣ୍ଡରେ ଅଛି କିଛି ନାହିଁ, କୁଆଡ଼େ ଯାଇ ମଟେ କୁଆଡ଼େ ଯାଇ କୁଆଡ଼େ କ'ଣ ପହଞ୍ଚିବନି, ତା ହିସାବ ପତ୍ର ନଥିବ, ତଳି ତଳାନ୍ତ ହେଇଯିବ, ସେଥିରେ କ'ଣ ଅଛି। ଜ୍ଞାନ କେହି ଉତ୍ସାହ, ଜ୍ଞାନ ପ୍ରାପ୍ତିର ବହୁତ କିଛି ଜିନିଷ ଅଛି ନା, ଉତ୍ସାହରେ ଲୋକ ଜ୍ଞାନ ସଂଗ୍ରହ କରିବା ପାଇଁ ଚାହେଁ, ଉତ୍ସାହ କ'ଣ, ମୁଁ କହୁଛି ଲୋକମାନେ ମୋତେ ପ୍ରଶଂସା କରୁଛନ୍ତି, ଏଠୁ ଉତ୍ସାହ ଆସିବ, ଆଉ ଖେଳା ଖେଳି କରି ଲେଖା ଲେଖି ପଢ଼ାପଢ଼ି କରିବ କାହିଁକି, ଲୋକ ପ୍ରଶଂସା କରୁଛନ୍ତି, ଉତ୍ସାହରେ ଖାଲି ଜ୍ଞାନ ଗୁଡ଼ା ସଂଗ୍ରହ କରିବ ଆଉ କାହିଁକି କହିଲି। ହଁ ଠିକ୍ ଅଛି, ତୁମେ ତୁମର ସମୟଟା ଯାଉଛି, ଭଗବାନ କଥା କହୁଛ, ସଂଗ୍ରହ କରୁଛ, ଠିକ୍ ଅଛି, କିନ୍ତୁ ମନେ ରଖ ସେଇ ଜ୍ଞାନ, ଯେଉଁ ସେଇ ଜ୍ଞାନ ଯଦି ଗୁରୁ ବୈଷ୍ଣବଙ୍କର ସେବାରେ ଗୁରୁ ବୈଷ୍ଣବ ପ୍ରତି ଅନୁଜ୍ଞତା ଅନୁଭୂତିଟା ବୃଦ୍ଧି ନକଲା, ସେ ଜ୍ଞାନଟା ଆମର କ'ଣ କରିବ, ଆମର ସ୍ୱାନୁଭବ କିଛି ଦେବନି, କିଛି ଦେବନି, ସେ ଖାଲି ଥିଓରିଟିକାଲ ଯଦି ମାଷ୍ଟରମାନେ ପଢ଼ାନ୍ତି, ଦେଖିଛ ନା ମାଷ୍ଟରମାନେ କେମିତି ପଢ଼ାନ୍ତି, କେମିତି ପଢ଼ାନ୍ତି ପାଉଲେ, ଘଣ୍ଟା ବାଜି ଯିବନି, ଢଲି 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 ପାନ ଖଣ୍ଡେ ଜାକିକି ଯିବେ, ଯାଇକି କ'ଣ, ରେ ପିଲା ଆଖି ଯେ କିଏ ଆସିଛ କିଏ ଆସିନ କ'ଣ କରୁଛ, ଆଣିଲା ଖାତା ଟିକେ କାଁ, ଖାଲି ଟାଇମ୍ଟା, ଖାଲି ଟାଇମ୍ଟା 45 ମିନିଟ୍, କିନ୍ତୁ 45 ମିନିଟ୍ କେତେ ସମୟ ବେଲ, 45 ମିନିଟ୍ ଗୋଟେ ପିରିୟଡ୍, 45 ମିନିଟ୍ ନା, ହଁ 45 ମିନିଟ୍ ତାଙ୍କର ପିଲାଙ୍କ ବ୍ଲାକ୍ ବୋର୍ଡ଼ ଟିକେ ଲେଖିଦେଲେ କ'ଣ କରିଦେଲେ, ସେଇ ପାଠଟା ତାଙ୍କର, ସେଇ ପାଠ ପଢ଼ିଛନ୍ତି, ସେ ଆଉ ସବୁ କେତେ ସେ ନବମ ଶ୍ରେଣୀ ଛୁଆ ଗଲେଣି, ସେ ମ୍ୟାଥମେଟିକ୍ସ ସେ ପଢ଼ୁଥିବେ, କୋଉ 5 ବର୍ଷ 4 ବର୍ଷ 5 ବର୍ଷ ଥରେ 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 କୋର୍ସ ଚେଞ୍ଜ ହୁଏ ନାଇଁ କି, ମୁଁ ତ ଜାଣିଛି ସେ 3 ବର୍ଷ 4 ବର୍ଷ ପରେ ବହି ବଦଳିଲା ନୂଆ ବହି, ସେତେବେଳେ ମାଷ୍ଟର ଟିକେ ଖେଳେଇବ, ଟିକେ କ'ଣ ଏଇଟା ଗୋଟେ ବଦଳେଇ ଦେଲା, କାହିଁକି ନା ତାକୁ ସେଇ ପାଠଟା କହିବାକୁ ପଡ଼ିବ, ସେତେବେଳେ ଟିକେ ବହି ଖେଳେଇବ, ନହେଲେ ସେ ମୋଟେ ନାହିଁ, ଥରେ ପଢ଼ିଦେଲେ ତାର ଗଲା ଆଉ, ସେ ଆଉ ପଢ଼ୁଥିବ ଜୀବନ ସାରା ଆଉ, ସେଟା କ'ଣ ଜ୍ଞାନଟା? ଆଉ ତୁମେ ସେଇଭଳିଆ ଗୋଟେ ପ୍ରବଚନ ଜାଣିଦେଲ, କ'ଣ ଲୋକଙ୍କୁ କହିଦେବ, ଲୋକଙ୍କୁ ବୁଝେଇଦେବ, ସେଟା କ'ଣ ତୁମର କାମରେ ଲାଗିଲା, ତୁମେ ସେ ମାଷ୍ଟର ଭଳିଆ ହେଇଯିବ? ନାଇଁ ନାଇଁ, ଏଇଟା ସ୍ୱାନୁଭବ ପଥ, ଏଠି ସ୍ୱାନୁଭବ ଦରକାର। ମୁଁ କୃଷ୍ଣଙ୍କର ଦାସ, ମୁଁ ଜଗତର ଦାସ ନୁହେଁ, ମୁଁ ପିତାର ମାତାର ସଂସାରର କାହାର ନୁହେଁ, ମୁଁ ଭଗବାନଙ୍କର। ଜ୍ଞାନର ଏଇଟା ଚରମ ପରିସ୍ଥିତି। ବବି ଭର୍ତ୍ତୁ କମ୍ପଦ କମଳ ଦାସ ଦାସ ଦାସ, ଭଗବାନଙ୍କୁ ପାଇବାରେ ବ୍ୟାକୁଳତା ବଢ଼ୁନି, ଗୁରୁ ବୈଷ୍ଣବ ସେବା କରିବାରେ ବ୍ୟାକୁଳତା ବଢ଼ୁନି, ସଂସାରରୁ ବାହାରି ଯିବାକୁ ଆମର ବ୍ୟାକୁଳତା ବଢ଼ୁନି, ପୁଣି ଜଗତରେ କିଛି ପାଇବାର ଆଶା ରହୁଛି, କ'ଣ ତା ନା ଜ୍ଞାନ ହବନି। ସେଥିପାଇଁ ପ୍ରଭୁପଦ କହିଛନ୍ତି, ଯେଉଁମାନେ ଜ୍ଞାନରେ ପ୍ରତିଷ୍ଠିତ ଅଛନ୍ତି, କେତେ ସୁନ୍ଦର ଶବ୍ଦରେ ପ୍ରଭୁପଦ କହୁଛନ୍ତି, ତାଙ୍କ ବିନା ସାହାଯ୍ୟରେ କେହି ଜ୍ଞାନରେ ଉପସ୍ଥିତ ହେଇପାରିବେନି, ତାଙ୍କ ସାହାଯ୍ୟର ଆବଶ୍ୟକ ନିହାତି। ବର୍ଣ୍ଣାଶ୍ରମ ବ୍ୟବସ୍ଥା ଏକ ଧାରା ଅଛି, ବର୍ଣ୍ଣାଶ୍ରମ ବ୍ୟବସ୍ଥାରେ ଏକ ଧାରା ଅଛି, ସେଥିରେ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ତାର ପାପକର୍ମ ଫଳକୁ ପ୍ରକ୍ଷାଳନ କରିବା ନିମିତ୍ତ ସଂସ୍କାର ବିଧି ଗୁଡ଼ିକ ଅନୁସରଣ କରିବାକୁ ହେବ। ଯେ ସର୍ବଦା ପାପକର୍ମରେ ଲିପ୍ତ ତାକୁ ନିଶ୍ଚିତ ପାପରୁ ମୁକ୍ତ ହେବା ନିମିତ୍ତ ପ୍ରାୟଶ୍ଚିତ କରିବାକୁ ହେବ। ଏହା ନ କଲେ ବ୍ୟକ୍ତିକୁ ପାପକର୍ମର ଫଳ ଭୋଗ କରିବା ନିମିତ୍ତ ନରକକୁ ଯିବାକୁ ହେବ। ସବୁ ପ୍ରାଶ୍ଚିତ ବ୍ୟବସ୍ଥା ରହିଛି ନା? ଆଉ ନାଇଁ ନା, ପ୍ରାଶ୍ଚିତ ସବୁ ପ୍ରାଶ୍ଚିତ ରହିଛି। ଆଜିକାଲି ଆଉ କ'ଣ କିଏ କରୁଛି? ଆଜି ତ କାଲି ମୁଁ ଟୋଟାଲ ଗୋଟେ ଦେଖୁନି, ଗୋଟେ ଶୁଣୁନି କେଉଁଠି। ଆଗରୁ ସବୁ କରାଯାଉଥିଲା, ଟିକିଏ ଗୋଟେ ଲୋକ ବୁଢ଼ା ବୁଢ଼ା ବାବା ମାନେ ମା ମାନେ କଷ୍ଟ ପାଇଲେ ତ ଦାନ ଦିଅନ୍ତି, ମନେ ସିନା ଧର କହିଲେ କ'ଣ ଦାନ ଦେବେ? ଲୋକଟା କର୍ମ କଷ୍ଟ ପାଇଲେଣି ମାନେ ତାର କିଛି ଗୋଟେ ପୁଣ୍ୟ ହେ ପାପ କିଛି ଅଛି। ଗାଁ ସାରା ଲୋକଗୁଡ଼ାକ ଖାଇବାକୁ ଦେବେ, ବ୍ରାହ୍ମଣ ମାନ ବ୍ରାହ୍ମଣଙ୍କୁ ଡାକିବେ, ବନ୍ଧୁବାନ୍ଧବ ସବୁ ଆସିବେ, ହଁ ହଁ ସମସ୍ତେ ଡାକିବେ, ଗରିବ ଲୋକଙ୍କୁ ଡାକା ହବ, ସବୁ ଖାଇବାକୁ ଦିଆ ହବ, ଦାନ ଦିଆ ହବ। ସେ କିଏ ଗାଈ ଦେବ, କିଏ ଟଙ୍କା ଦେବ, କିଏ ସୁନା ଦେବ, ସେ କ'ଣ ସିଏ ତା ହାତରେ ସେ ବ୍ରାହ୍ମଣକୁ ସବୁ ଦେବ, ଦାନ କରିବେ, ସେ ପାପ କରୁଛି ଆଉ। ଦାନ ଏବେ କେଉଁଠି କେଉଁଠି କେଉଁଟା ହେଉଛି, ଦାନ କରୁଛନ୍ତି କି? କାହାର ବିଶ୍ୱାସ ଅଛି ମ, ଦାନ କ'ଣ ଦେବେ? ସେ ଅବସ୍ଥାରେ ଯିବା ଆଉ ମେଡ଼ିକାଲକୁ, ସେ ଅବସ୍ଥାରେ ତ ମେଡ଼ିକାଲ ନେଇ ତ ପୁଅ ପଠେଇବ, ସେଠି ଯାଇ ଅପରେସନ୍ ହେଇ ତାଙ୍କୁ ଲକ୍ଷେ ପୋଷିକି ଆସିବି, ଏଇଟା ତ ମରିବାର ଅଛି, ତାକୁ ମେଡ଼ିକାଲ କାହିଁକି କହୁଛ? ଲୋକଙ୍କର ବିଶ୍ୱାସ ଥିଲା ନା, ଦାନ ପୁଣ୍ୟ କରୁଥିଲେ, ପ୍ରାଶ୍ଚିତ ଜାଣିଲେ, ଏଇଟା ହେଉଛି ଆମର ପ୍ରାଶ୍ଚିତ। ଏ ଯୋଉ ମୁଁ ଦେଖି ସବୁ ଯେଉଁମାନେ ଅଳ୍ପ ବୟସରେ ବିଧବା ହେଇଯାଆନ୍ତି, ଶିଶୁ ପୁଅ ଖୋଳନ୍ତି, ଗଛ ଲଗାନ୍ତି, ମୁଁ ଦେଖି ସବୁ ଛୋଟ ପିଲାବେଳେ, ଆଉ ସେ ଗଛ ଲଗେଇଛି, ସେ ବିଧବା ଗଛ ଲଗେଇଛି, କାହିଁ ଗଛ ଲଗେଇଛି ନା, ମୁଁ ପୂର୍ବରୁ ଏମିତି କର୍ମ କରିଥିଲି, ମୋର ସ୍ୱାମୀଟା ଚାଲିଗଲା, ମୋର ପାପ ଅଛି। ସେ କୂଅ ଖୋଳୁଥିଲା, ଗୋଟେ ବୁଟେ ଥିଲା ଆମ ଗାଁରେ, ମୋର ମନ ଛୋଟ ପିଲାବେଳେ, ସେ କୂଅ ଖୋଳିଥିଲା, ଯେ ତା କୂଅର ପାଣିଟା ଭଲରେ ଚାଲ ପିଇବା। ମୋର ଭାରି ଇନକ୍ୟୁଜିଟିଭ ନେଚର ଛୋଟ ପିଲାବେଳେ, ବହୁତ ମୁଁ ସବୁ ସବୁ କଥା ପଚାରେ, କାହିଁକି କାହିଁକି କାହିଁକି, ମୁଁ ଘରେ ସବୁ ପଚାରେ ଲୋକଙ୍କୁ, ସେ କୂଅଟା କାହିଁ ଖୋଳୁଛି? ମାନେ ତାର ଦେଖୁନା କେମିତି କ'ଣ କର୍ମ କରୁଛି, ତା ସ୍ୱାମୀଟା ଚାଲିଗଲା, ସେଠି ସିଏ କ'ଣ ଜାଣିଦେଲା ମୋ ପାପ କରିଛି, ସେ ପ୍ରାଶ୍ଚିତରେ ଲାଗିଗଲା ଆଉ। ସେ ଗୋଟେ ବଡ ଚଉରା, ଗୋଟେ ଗାଁ ଦାଣ୍ଡରେ ଗୋଟେ ଚଉରା କରିଲା, ହେ କୀର୍ତ୍ତନ ମୁଁ ହବ କହିଲା, ମୁଁ ପଇସା ଦେବି ଚଉରା କର, ଗୋଟେ ବୁଲା ଭିତରେ ଯାଇ ଗୋଟେ କୂଅ ଖୋଳିଲା, ଗଛ ସବୁ ଅସୁସ୍ଥ ଗଛ, ଜାମୁ ଗଛ ସବୁ ପକେଇଲା। ମୁଁ ସେଠି ଲୋକଙ୍କୁ ପଚାରା, ଇଏ ଏଇଟା କାହିଁ କରୁଛି? ଅଯଥା, ଆମେ ତ ଛୋଟ ପିଲା ନା, ଆମ ମୁଣ୍ଡରୁ ପଶିଲେ ଇଏ କାହିଁ ଏମିତି କରୁଛି? ନା, ତାର ସ୍ୱାମୀ ମରିଯାଇଛି ନା, ତ ଅଳ୍ପ ବୟସରେ ତ ବିଧବା ହେଇଯାଇଛି, ସେ କ'ଣ ଚିନ୍ତା କରୁଛି, ପାପ କରୁଛି? ବର୍ତ୍ତମାନ ଅଳ୍ପ ବୟସରେ ବିଧବା ହେଲା ବୋଲି କ'ଣ କରିବ? ଭତ୍ତା ମିଳିବ, ସେକେଣ୍ଡ ମ୍ୟାରେଜ୍ ଛାଡ଼ ଯିଏ ସେକେଣ୍ଡ ମ୍ୟାରେଜ୍ ନ କଲା, ସେ କ'ଣ କରିବ? ଭତ୍ତା, ସରକାରୀ କତିରୁ ଭତ୍ତା ଆଣିବ ନା, ଗୋଟେ ଜବ୍, ମୁଁ ଜବ୍ କରିବି ଆଉ। ସ୍ୱାମୀଟା ବିଧବା ହେଲା ମାନେ ଏଇଟା କାର ବୈଧବ୍ୟ ଦୋଷଟା? ମୋର ପୂର୍ବର କର୍ମ ଫଳ, ବର୍ଣ୍ଣାଶ୍ରମର ସବୁ ପ୍ରାଶ୍ଚିତ ବ୍ୟବସ୍ଥା ଗୁଡ଼ା ଥିଲା ନା, ଆଉ ସବୁ ପ୍ରାଶ୍ଚିତ ବ୍ୟବସ୍ଥା ଥିଲା। ଲୋକମାନେ ଏଇ ଯୋଉ କୀର୍ତ୍ତନ ଫିର୍ତ୍ତନ ସବୁ ଗାଁରେ କୀର୍ତ୍ତନ ହୁଏନି, କୀର୍ତ୍ତନ ହେଲେ କ'ଣ କରିବେ ଲୋକ ସବୁ ମାନସିକ ରଖିବେ, କେଉଁଠି କ'ଣ ଭୁଲ କରୁଛନ୍ତି, କେଉଁଠି କ'ଣ ନାଇଁ, ଖିଚୁଡ଼ି ଏତେ ଏତେ ଚାଉଳ ଦେବି, ଏତେ କ୍ଷୀରି ପାଇଁ ଦେବି, ଏଟା ଲୋକଙ୍କୁ ଖାଇବାକୁ ଦେବି, ଲୋକ ବାଳକ ଯଦି ଘରେ ଅସୁବିଧା କିଛି ହେଲା ଛୋଟ ପିଲାମାନଙ୍କୁ ଡାକି ଆଣି ଖାଇବାକୁ ଦେବେ, ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେବେ। ବର୍ଣ୍ଣାଶ୍ରମର ଗୋଟେ ନିର୍ଦ୍ଦିଷ୍ଟ ଧାରା ରହିଛି ନା, ବର୍ତ୍ତମାନ ତ କିଛି ନାହିଁ, ଏଇଟା ଅଶୁଭ ବର୍ଣ୍ଣାଶ୍ରମ, ବର୍ତ୍ତମାନ ତ କିଛି ନାହିଁ, ଖାଲି ନାଁକୁ କିଛି ନାହିଁ, ବାହା ହେଉଛନ୍ତି ଆଗେ ଶହ ଶହ ପଶୁକୁ ମାରିକି ବିବାହ ହେଉଛି, ପାପ ମାନେ ବୈବାହିକ ଜୀବନରେ ପଶିବେ ସେଦିନ ପାପ ହିଁ, କେତେ ଜୀବକୁ ମାରିବେ, ମଦ ଖାଇବେ, ପଶିବେ ପାପ ସେଦିନ, ବର୍ଣ୍ଣାଶ୍ରମ ବିଚାରଧାରା ସବୁ ନଷ୍ଟ ହେଇଗଲା ଆଉ। ଏଇଟା ଗୋଟେ ବଡ଼ ବିପଦ ସମୟ ଆସୁଛି ନା, ଆଉ ଆମେ ତ ନୂଆ ସବୁ ବୁଝିପାରୁନଥିଲୁ, ଏଣୁ ତେଣୁ ସେତେବେଳେ ଗୁରୁଦେବ ଚାଲିଗଲେ ଆମେ ତାକୁ ଧରିପାରୁନଥିଲୁ, ବର୍ତ୍ତମାନ ସବୁ ବୁଝିପାରୁଛୁ ଯେ ପ୍ରଭୁପାଦ କାହିଁକି ସବୁ ଏମିତି ଜିନିଷ କରିଛନ୍ତି। ତୁମେ ତାଙ୍କୁ ଯେତେ କେତେ ବର୍ତ୍ତମାନ ସବୁ ବହି ବାହାରି ପଡ଼ିଲାଣି, ଯେତେ ବହି ବାହାର କର, ଯେତେ ହାୟର ଫିଲୋସଫି ଦିଅ, ପାରିବେନି ଲୋକ। ସେଇଟା ଖାଲି ଥିଓରିଟିକାଲ ସବୁ କିଏ ଜାଣିବେ, ଯୁକ୍ତି ତର୍କ କରିବେ, ଏଟା ଜାଣିଦେଲୁ, ସେଟା ଜାଣିଦେଲୁ, ଏ ତତ୍ତ୍ୱ ଜାଣିଦେଲୁ, ଆରେ ଭଜନଟା କରିବା ଗୋଟେ ଅଧିକାର ଜିନିଷଟା ଆଉ। ତାର ବର୍ଣ୍ଣାଶ୍ରମ ସଂସ୍କାରଟା ତାର ଯଦି ନଥିବ ସେ କରିପାରିବନି, ତାର ପୂର୍ବରୁ ସୁକୃତନ୍ତ୍ର କରିପାରିବନି ସେ। ତା ଆଚାର୍ଯ୍ୟମାନେ ଯେଉଁ ପ୍ରୋସେସ୍ଟା ଇଣ୍ଟ୍ରୋଡ୍ୟୁସ୍ କରିଛନ୍ତି, ତୁମେ ତାଦ୍ୱାରା କିଛି ସ୍ୱୀକୃତି ଅର୍ଜନ କର, ସେଟା ବିଶ୍ୱାସ କର, ତ କିଛି ତାକୁ ଡାଇଭର୍ଟ କର। ଆମେ ସବୁ ବୁଝିପାରୁଛୁ ସେଟା, ଆମେ ଆସିଲା କୌଣସି ପ୍ରଶ୍ନ ଭଜନ କଲିକୁ ନାହିଁ, ମାନେ କିଛି ମୁଁ ଆଜ୍ଞା ପଢ଼ିପାରୁନି, ମୋର ଏଇଟା ହେଇପାରୁନି, ମୁଁ ଆଜିକାଲି ସବୁ ଯେମିତି ସବୁ ପିଲାମାନେ କିଛି ଗୁରୁଦେବ ଆମକୁ ଶିଖେ ନା, ଯାହା ପ୍ରବୋଧ ଗ୍ରନ୍ଥ ବିତରଣଙ୍କ ସେବା କର, କାହିଁକିନା ସେ ଜାଣିଥିଲେ ଏମାନଙ୍କର ସ୍ୱୀକୃତି ନାହିଁ, ଏମାନେ କ'ଣ ଭଜନ କରିବେ। ତ ମନଟା ଗୋଟେ ସ୍ଥିର ରହୁନି ଆଉ, ମନରେ ଗୋଟେ ଭଗବାନଙ୍କୁ ଚିନ୍ତା ମୁଁ କରିବି, ଆଉ କିଛି ହଉଛି ନା ବାବୁଲେ, ଷାଠିଏ ହେଇଗଲା ମନେ ଗୋଟେ କ'ଣ ସ୍ଥିର ହେଉଛି, ଗୋଟେ ଭଗବାନଙ୍କୁ ମୁଁ ଡାକିବି, ହେ ଏଇଟା କାମ ରହିଲା ସେଇଟା କାମ ରହିଲା, ସବୁବେଳେ ବିଚଳିତ ନା ନାହିଁ, ଆଉ କେତେବେଳେ ଭୋଜନ ହବ। ତୁ ତ ବାହାଜୁରା ହେଇକି ସଂସାର ସରିଲାଣି, ତଥାପି ଆଉ ଇଏ ଛୁଆ କ'ଣ ଭୋଜନ କରିବେ ମତେ କହୁନା। ତୁ ପାହାରା ଖାଇକି ଏ ଯୋଉ କ'ଣ ସେ ଯୋଉ ପିଟନ୍ତି, କ'ଣ ଲୁହାକୁ ପିଟନ୍ତି, ମୁଁ କିଏ ପିଟେ କମାର ପିଟି ସେ ମାୟା ପାହାର ପିଟି ପିଟି ସିଝେଇ ଦେଲାଣି, ତଥାପି ତୁମର ଚେତା ଫେରୁନି, ଆଉ ଇ ଟୋକା କ'ଣ ଭୋଜନ କରିବେ, ଇଏ ତ ବୁଲାଷଣ୍ଡ, ଭଜନଟା ଗୋଟେ ମନ ସ୍ଥିର ନାହିଁ ନା। ତେଣୁ ଏଇଟା ଏଇଟା କ'ଣ ଭଗବାନଙ୍କ ସେବା ଗୁଡ଼ା କଲେ ମନ ସ୍ଥିର ହବ, ପ୍ରଭୁଙ୍କର ସେବା କଲେ ସୁକୃତି ଆସିବ, ସୁକୃତି ଆସିଲେ ତୁମେ ଯେଉଁ ଭଜନଟା କରିବ ଗୋଟେ ସ୍ଥିର ପୂର୍ବକ କରିବ, ପ୍ରାର୍ଥନାଟା କରିବ ଗୋଟେ ସ୍ଥିର ଆସିବ, ନହେଲେ କରୁଥିବ ସବୁ ଜିନିଷ ଭଲ ଲାଗୁନଥିବ କିଛି ନାହିଁ। ଆଉ ଛୁଆ ଦେଖୁନ ତୁମେ 10 ବାଜିବନି ଛୁଆ ତାର ଗାଧୋଉଥିବ, କିଏ ସ୍କୁଲକୁ ମୁଁ ଯେ ଭଲ ପିଲା ସେ କ'ଣ କରିବ, 9:45 ହେଇଗଲା ସେ ଗାଧା ଗାଧି କରି 10 ଠିକ ଯାଇ ସାର ଆସିବା ପୂର୍ବରୁ ପହଞ୍ଚିବ, ଯାହାର ପଢ଼ିବାର ନାହିଁ ସେ କ'ଣ କରିବ, ଆଡ଼ମିସନଟା ହେଇଛି ନା କ'ଣ କରିବ, ଆଉ ସ୍କୁଲରେ ତ ଆଡ଼ମିସନ ହେଇଛି କ'ଣ କରିବ, ଆଉ ହସବଳ ବୁଝୁକିରେ ଘର ତ ଛାଡ଼ିଦେଇଛି ବାବାଜୀ ହେଇଛି, ଆଉ କରିବି କ'ଣ, ଆଡ଼ମିସନ କରିଦେଇଛି ବାବାଜୀ ନିଶ୍ଚୟ, ଆଉ କ'ଣ ଖାଲି ଟେଲି ପିଲେ ଚାଲିବା କଥା, ଏଇଆ ନା କ'ଣ, ଆଡମିସନ ଯେତେବେଳେ ସ୍କୁଲ ହେଇଗଲା ଆଉ କ'ଣ କରିବ, ଆଉ ମାଷ୍ଟର ଛାଡ଼ିବେ କି, ମାଷ୍ଟର ଛାଡ଼ିବେନି, ଘର ଛାଡ଼ିବେନି, ସବୁ ଠେଲିକି ପଠେଇବେ, ତୁମେ କ'ଣ କରିବ, ଦେ ଗଡ଼େଇ 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 କେମିତି ଯାଇକି ପହଞ୍ଚିବାର ଅଛି, 10 ଠିକ ବେଲ ବାଜିଲା ବେଳକୁ ପହଞ୍ଚିବାର ଅଛି, ପ୍ରାର୍ଥନା ବେଳେ ଠିଆ ହେଇଗଲା, ଆଉ ସାର୍ ଖାଲି ଭଗବାନ ଡାକୁଥିବ କେମିତି ସାର୍ ଆଜି ପିରିୟଡ଼କୁ ନ ଆସନ୍ତୁ, ଆଉ କେତେବେଳେ ବେଲ୍ଟା ବାଜିବ, ତାର ଆଡ଼ମିସନ ହେଇଛି କିନ୍ତୁ ପଢ଼ିବାର ଇଚ୍ଛା ନାହିଁ, ଆଉ ସେଇଭଳିଆ ଅବସ୍ଥା ହବ, ଭଜନଟା ସେଇଭଳିଆ ବି ତୁମର ହେଇଯିବ। ଯଦି ଆଚାର୍ଯ୍ୟଙ୍କର ଏଇ ଯେଉଁ ଦେଇଛନ୍ତି ପ୍ରିନ୍ସିପଲ ଗୁଡ଼ାକ ଆମେ ଯଦି ନ ମାନିବା, ଏଇଟା ଗମ୍ଭୀର ଜିନିଷ, ଛୋଟ ସେବା କୌଣସି ଜିନିଷ ଛୋଟ ନାହିଁ, ସବୁ ସେବା ସେବା କର, ନିଷ୍କାମ ଭାବରେ କର, ତୁମେ ଦେଖିବ ଭଜନ ହବ, କାରଣ ତୁ ସ୍ୱୀକୃତି କିଛି ପ୍ରାପ୍ତ ହବ, ନହେଲେ ମତେ ସ୍ଥିର କେବେ ବି ହେଇପାରିବନି, ବୃଦ୍ଧ ହେଇଗଲେ ମତେ ସ୍ଥିର ହବ, ଅଲଗା ଆଡ଼େ ମନ ଯେମିତି ନା ମାନେ ଇତସ୍ତତ ହେଉଛି, ଭଗବାନଙ୍କର ମାଳା ଧରିଲେ ବି ସେମିତି ହବ, ନହେଲେ ଏସବୁ ଇନଷ୍ଟିଟ୍ୟୁସନ୍ ଯେଉଁ ବର୍ଣ୍ଣାଶ୍ରମ ଧର୍ମ ସରି ଯେଉଁ ଆମର ବୈଷ୍ଣବ ଧର୍ମରେ ଏତେ ବଡ଼ ବଡ଼ ଯେଉଁ ମନ୍ଦିର କରାଯାଉଛି, ଏତେ ଅର୍ଥ ଖର୍ଚ୍ଚ କରାଯାଉଛି, ଭଗବାନଙ୍କୁ ଉତ୍ସବ କରାଯାଉଛି, ସେବା କରାଯାଉଛି, କେବଳ ଏଇଥିପାଇଁ ଗୋଟେ ଜୀବମାନଙ୍କୁ ସ୍ୱୀକୃତି ସବୁ ଦେବା ପାଇଁ, ଆଉ ଯାହାର ସ୍ୱୀକୃତି ଅଛି ସେ ଆଗକୁ ବଢ଼ିବ, ଭଜନ କରିବ, ନହେଲେ କରିପାରିବନି, ଯିବ ଜାଣିଲେ ବି ନାମ କରିବାକୁ ଇଚ୍ଛା ହବ, ସବୁ କରିବାକୁ ଇଚ୍ଛା ହବ, ନାମ କରିବାକୁ ଇଚ୍ଛା ହବ। ସେଥିପାଇଁ ପ୍ରଭୁପାଦ ସେ ମାରା ସେ ବ୍ୟକ୍ତିକୁ ସଂସ୍କାର ହବାକୁ ପଡ଼ିବ, ମାନେ ରାଶ୍ଚିତ କରିବାକୁ ପଡ଼ିବ, ଏସବୁ ବ୍ୟବସ୍ଥା ଥିଲା। ତେଣୁ ଅର୍ଜୁନଙ୍କର ଯେଉଁ ଯୁକ୍ତି ରହୁଛି ପୁରା ବର୍ଣ୍ଣାଶ୍ରମ ହିସାବରେ ପ୍ରଭୁପାଦ ଯାହା କହୁଛନ୍ତି, ଆଚାର୍ଯ୍ୟମାନଙ୍କ ହିସାବରେ ସେ ଯୁକ୍ତି କରୁଛନ୍ତି। ତ ବର୍ତ୍ତମାନ ସେ ସାଡ଼କୁ ଆସୁଛନ୍ତି, 2 ଶ୍ଳୋକ କହିକି ତାପରେ ରଥ ଉପରେ ବସିବେ, କହି ଆଉ ଯୁଦ୍ଧ ମୁଁ କରିବେନି। ଅହୋବତ ମହତ ପାପମ କର୍ତ୍ତୁ ବ୍ୟବସ୍ଥିତା ବୟମ ଯଦ ରାଜ୍ୟ ସୁଖ ଲୋଭିନମ ହନ୍ତୁ ସୋଜନ ମୁଦ୍ୟତ। ଆହା, ଇଏ କେଡ଼େ ବଡ଼ ଆଶ୍ଚର୍ଯ୍ୟର କଥା ଯେ ଆମ୍ଭେମାନେ ରାଜ୍ୟ ସୁଖ ଲାଭ ଆଶାରେ କେଡ଼େ ମହାନ ପାପ କରିବାକୁ ଯାଉଛୁ। ବିଜ୍ଞ ପୁରୁଷ ନା, ତା ତ ବର୍ଣ୍ଣାଶ୍ରମ ଜିନିଷଟା ସେ ଆଗରୁ ବିଚାର କରୁନଥିଲେ, ଆଗରୁ କ'ଣ, ଆଗରୁ ତ ଯୁଦ୍ଧ କରିବା ପାଇଁ ଆସିଥିଲି, ତ ଭଗବାନ ମୋହିତ କରିଦେଇଛନ୍ତି, ତେଣୁ ସେ କହୁଛନ୍ତି କେତେ ବଡ଼ ଭୁଲ କାମ ମୁଁ କରୁଛି, ଅହୋବତ ମହତ ମହତ ପାପମ କର୍ତ୍ତବ୍ୟବସ୍ଥିତ ଭୟମ, ଆମେମାନେ କେତେ ଗୋଟେ ଭୁଲ କାମ କରିବା ପାଇଁ ଯାଉଛୁ। ଯତ ରାଜ୍ୟ ସୁଖ ଲୋଭେୟ, ରାଜ୍ୟ ସୁଖ ପାଇଁ ହନ୍ତମ ସୌଜନ ଉଦ୍ୟତ, ସୌଜନ ମାନଙ୍କୁ ମାରିବା ପାଇଁ ଆମେ ଉଦ୍ୟତ କରୁଛୁ, ଯୁକ୍ତି କରୁଛୁ। ପ୍ରଭାଜୀ ମହାରାଜ ଏଠି ରଚନା କଲେ ବନ୍ଧୁ ବନ୍ଧୁବଧସ୍ୟ ଅବସାୟ ପାପମ ସମ୍ଭାବ୍ୟ ଅନୁତପନ ଆହ ବଳଦେବ ତାକୁ ସବୁ ଲେଖିଲେ। ଏତେ ବିଶେଷ ଟିକା ନାହିଁ, ବନ୍ଧୁବଧ ହେଇଯିବ, ବନ୍ଧୁମାନେ ନିହତ ହେଇଯିବେ, ଏଇ ଚିନ୍ତାରେ ପାପ ହେଇଯିବ, ଏଇଟାକୁ ଅନୁତାପ କରିକି ଏ ଶ୍ଳୋକଟି କହୁଛନ୍ତି। ଭାବାର୍ଥ, ସ୍ୱାର୍ଥ ସିଦ୍ଧି ଆଶାରେ ବ୍ୟକ୍ତି ନିଜର ଆତ୍ମୀୟ ସ୍ୱଜନ ଯଥା ପିତା ମାତା ଭାଇ ବନ୍ଧୁମାନଙ୍କୁ ବଦ୍ଧ କରି ପାପ ଅର୍ଜନ କରିବାକୁ ଇଚ୍ଛା କରିପାରେ। ପୃଥିବୀ ଇତିହାସରେ ଏପରି ଅନେକ ଉଦାହରଣ ଅଛି, କିନ୍ତୁ ଅର୍ଜୁନ ଭଗବାନଙ୍କର ଏକ ସାଧୁଭକ୍ତ ଅଟନ୍ତି, ତେଣୁ ସେ ସର୍ବଦା ନୈତିକ ମାନଦଣ୍ଡ ପ୍ରତି ସଚେତନ ଅଟନ୍ତି ଏବଂ ସେଥିପାଇଁ ଏ ପ୍ରକାର କର୍ମରୁ ନିବୃତ୍ତ ହେବାକୁ ଯତ୍ନ କରୁଛନ୍ତି। ନୈତିକ ମାନଦଣ୍ଡ କୁହାଯାଏ, ନୈତିକ ମାନଦଣ୍ଡ ମାନେ କ'ଣ, ଏଇଟା ଗୋଟେ ମୋରାଲିଟି, ନୈତିକ ମାନଦଣ୍ଡ। ତେଣୁ ନୈତିକ ମାନଦଣ୍ଡଟା ନାହିଁ ତେଣୁ ସମାଜରେ ଯାହା ଯେଉଁ ଫଳ ପାଇବ ଧର୍ମରେ ବି ସେ ଫଳ ପାଏ। ନୈତିକ ମାନଦଣ୍ଡ କ'ଣ ବୁଝିପାରୁଛ ତ, ମେଜରିଂ ସ୍କେଲ ନୀତି ଦ୍ୱାରା ତୁମେ ଗୋଟେ ମେଜର କରିବ, ଯେମିତି ଯେଉଁ ମାପୁଛ କ'ଣ ଏଇଟା ଦଣ୍ଡିଟା ଦେଖୁ ନା କି ଦଣ୍ଡି ଦଣ୍ଡି ପାରିଲା ମୁଁ କ'ଣ ଏଇଟା କହୁଛୁ ତାକୁ ତରାଜ ନିକିତିକି ତୁମେ ଅନଉଛ ମାପଦଣ୍ଡ ତାକୁ ପାଏ। ସେଟା ନୈତିକ ମାନଦଣ୍ଡ ଯାହାର ନାହିଁ ସେ ପରମାର୍ଥରେ କ'ଣ କୌଣସି ଜିନିଷରେ, ଏଠି ପ୍ରବାଦ କହୁଛନ୍ତି ନା ସେ ଅର୍ଜୁନ ଜଣେ ସାଧୁ ଭକ୍ତ, ସେ ନୈତିକ ମାନଦଣ୍ଡ ଦ୍ୱାରା ସେ ମାପିବା ପାଇଁ ଚାହିଁ। ନୈତିକ ମାନଦଣ୍ଡ କ'ଣ, ମୁଁ ଜଣେ ଭକ୍ତ ମୋର ଏଇଟା କରିବା ଠିକ୍ ନୁହେଁ, ଏଇଟା ନୈତିକ ମାନଦଣ୍ଡ, ତୁମେ ନିଜେ ମାପିବ ତୁମେ କହିବ କିଏ ସେ ଶିଖିବ କିଏ ସେ ଛୋଟ ପିଲା ହେଇଛ ତୁମେ ଛୋଟ ପିଲା ନୁହେଁ, ମୋର ଭଜନ କରିବା ଆବଶ୍ୟକ, ମୁଁ ଭଗବାନଙ୍କର ଭକ୍ତ, ମୁଁ ଭଗବାନଙ୍କର ଲୋକ, ମୋତେ ହରେକ ପ୍ରଭୁ ବୋଲି କହୁଛନ୍ତି, ମୁଁ ଦାସ, ଏଇଟା ନୈତିକ ମାନଦଣ୍ଡ ଜିନିଷ। ଜଣେ ମନ୍ଦିର ରହୁଛି ସେବା କରେ ତାର ନୈତିକ ମାନଦଣ୍ଡ, ମୁଁ ଭଗବାନଙ୍କର ଧନ ଖାଉଛି, ଗୋଟେ ଘରର ଭଡ଼ା କେତେ, ଗୋଟେ ଘରର ଗାଁରେ ବା ଗୋଟେ ଭଡ଼ା ହେଲେଣି 1000 ଟଙ୍କା, ପ୍ରସାଦ ମୁଁ ପାଉଛି, ମୋତେ ଭଗବାନଙ୍କୁ ସେବା କରିବାକୁ ପଡ଼ିବ, ଏଇଟା ନୈତିକ ମାନଦଣ୍ଡ, କହିବାକୁ ପଡ଼ିବନି ଆକୁ ନୈତିକ ମାନଦଣ୍ଡ କୁହାଯାଏ। ଯେଉଁମାନଙ୍କର ନୈତିକ, ଏଇଟା ବିବେକ, ଯେଉଁ ଓଡ଼ିଆରେ ଗୋଟେ ଶବ୍ଦ କୁହାଯାଏ ବିବେକ, ଏ ପିଲାଟାର ବିବେକ ନାହିଁ, ଏଇଟା ବିବେକ ନୁହେଁ ଲୋକଟା। ଭକ୍ତମାନଙ୍କର ନୈତିକ ମାନଦଣ୍ଡ ପୁରା ଗୋଟେ ଯାହା କୁହନ୍ତି ମାପକାଠି ଭଳିଆ, ସବୁ ଜିନିଷକୁ ନୈତିକ ମାନଦଣ୍ଡରେ ମାପିବେ। ସେଇଟା ତୁମର ଯଦି ନାହିଁ ତୁମେ କେୟାରଲେସ୍ ହେଇଯିବ, ପ୍ରଯତ୍ତ ନାହିଁ ତ ନୈତିକତା ନାହିଁ, ଆଉ ସଂସ୍କାର କମ୍ ତୁମର, ସେଥିପାଇଁ ନୈତିକ ଜିନିଷଟା ଆସୁନି, ଆଉ ଆସୁନି ୟା ଉପରେ ତ ବୈଦିକଟା, ନୈତିକତା ତୁମର ନାହିଁ ଆଉ ସଂସ୍କାର ଯାହାର ଅଛି ସେ ନୈତିକତା ଉପରେ ଭାରି ଫୋକସ୍ ପକେଇବ। ଦେଖୁନା କର୍ଣ୍ଣର, କର୍ଣ୍ଣ ନୈତିକତାକୁ ଛାଡ଼ୁଥିଲେ କି, ସେ ଅତ୍ୟନ୍ତ ଜଗତରେ ହତାଶ ହେଇଥିଲେ ତାକୁ କିଏ ସାହାଯ୍ୟ କରିଥିଲେ ଦୁର୍ଯ୍ୟୋଧନ, ସେ ପୁରା ସବୁବେଳେ ସେ ନୈତିକ ମାନଦଣ୍ଡରେ ମାପୁଥିଲା। କିନ୍ତୁ ନୈତିକ ମାନଦଣ୍ଡ ଉପରେ ଗୋଟେ ଜିନିଷ ରହିଛି, ନୀତି ଉପରେ ଆଉ ଗୋଟେ ଜିନିଷ ରହିଛି, ଅର୍ଜୁନ ନୈତିକ ମାନଦଣ୍ଡ ଉପରେ ମାପୁଛନ୍ତି ବର୍ତ୍ତମାନ ଭଗବାନ ତାଙ୍କୁ ସର୍ବଧର୍ମମାନଙ୍କ କଥା କହି, କିନ୍ତୁ ଆଟ୍ଲିଷ୍ଟ ନୈତିକ ମାନଦଣ୍ଡ ଜିନିଷ ରହିବା ଦରକାର ସମାଜରେ, ଆଉ ଭକ୍ତମାନଙ୍କର କମ୍ସେ କମ୍ ଅର୍ଜୁନ ନୈତିକ ମାନଦଣ୍ଡ ଦୃଷ୍ଟିରୁ ମାପୁଛନ୍ତି। ସ୍ୱଜନ ମାନଙ୍କୁ କେମିତି ବଧ, ଯତ ରାଜ୍ୟ ସୁଖ ସୁଖ ଲୋଭେନ ହନ୍ତମ ସ୍ୱଜନ ମା ଉଦ୍ୟତ, ସ୍ୱଜନ ମାନଙ୍କୁ ମାରିବା ପାଇଁ ଉଦ୍ୟତ ହୋଇଛି ସୁଖ ରାଜ୍ୟ ସୁଖ ପାଇଁ। ନୈତିକ ମାନଦଣ୍ଡ ଯେତେବେଳେ ଜଣେ ସବୁବେଳେ ନୈତିକତାରେ ମାପିବ ତାର ସ୍ୱାଭାବିକ କର୍ମ କରିବ, କର୍ମଟା ସ୍ୱାଭାବିକ। ଏଇ ସରକାର କ'ଣ କ'ଣ କହୁଛନ୍ତି ବାବୁ, ଏ ସରକାର ଧନ କି କେତେ ଲୋକ ଖାଇବେ, ମୁଁ ଖାଇବି ନେଇଗଲି କ'ଣ ହେଲା। ଆଚ୍ଛା ଯଦି ସବୁ ସମସ୍ତେ ଏହା ଭାବିବେ ତାହେଲେ କ'ଣ ହବ, କ'ଣ ସବୁ ସରିଯିବ, ସମସ୍ତେ ସମସ୍ତେ ଏହା କହିବେ ସରକାର ଧନ, ତା ଅସୁବିଧା କ'ଣ ଅଛି, ସେ ଯେଉଁ ସବୁ ଚଗଲା ଟ୍ରେନ୍ରେ ଯେତେବେଳେ ଯାଏ ସବୁ ଏ ଯେଉଁ ଉଠନ୍ତି ସବୁ କଲେଜ ଛୁଆ ଲୋକାଲ ଟ୍ରେନ୍ରେ ମାଗଣା ମାଗଣା ତ ଉଠିବେ, ହୋ ହାଲା ହେଇକି ସେ ପୁଅ ଝିଅ ସବୁ ଉଠିବେ, ଉଠିକି ସେଠି ସବୁ ଆକୁ ଭାଙ୍ଗେ ସେ ଲାଇଟ୍ କି ଭାଙ୍ଗେ, ଯେଉଁ ଇଏ ଲାଇଟ୍ ମ କ'ଣ ଟ୍ରେନ୍ର ସେ ଲାଇଟ୍ ଥିବ, ସେ ଯେଉଁ ଫ୍ୟାନ୍ ଥିବ, ତାକୁ ଟଣା ଘୋଷରା ଭଙ୍ଗା ଭଙ୍ଗି ସବୁ କରିବେ, ସେଠୁ ସେ କହିବେ ଏଇଟା ଲେଖା ହେଇଛି, ଏଇଟା ରେଲୱେ ସମ୍ପତ୍ତି ଆପଣଙ୍କ ସମ୍ପତ୍ତି। ମୁଁ ସବୁ ଶୁଣ ବସିକି ଆମେ ଭାବୁଛୁ ଆମର କ'ଣ କହିବା ଦରକାର, ସେ କ'ଣ ଲେଖିଛି, ସେ କହିଦେଖ କ'ଣ ଲେଖିଛି, ରେଲୱେ ସମ୍ପତ୍ତି ଆପଣଙ୍କ ସମ୍ପତ୍ତି, ଏଇଟା ମୋ ସମ୍ପତ୍ତି ଭାଙ୍ଗିଲେ ଆମର କ'ଣ ଅସୁବିଧା, ମଣିଷର ବୁଦ୍ଧି, ଏଇଟା ନୈତିକ ମାନଦଣ୍ଡ, ଏଇଟା ଦେଶର ସମ୍ପତ୍ତିଟା ନୈତିକ ମାନଦଣ୍ଡ ନାହିଁ। ଗୋଟେ ଭକ୍ତର, ଗୋଟେ ମନୁଷ୍ୟର ସଂସ୍କାର ଲୋକ ପ୍ରଥମେ ନୈତିକ ମାନଦଣ୍ଡ ରହିବା ଦରକାର, ସେଟା ନହେଲେ ତୁମେ ଭଗବାନଙ୍କୁ ଡାକି ପାରିବନି, ଭଜନ ବି କରିପାରିବେ କେମିତି କରିବ। ଆଉ ୟା ଉପରେ ତ ହଉଛି ସବୁ ଛାଡ଼ିବା, ତୁ ନୈତିକତା ଜିନିଷଟା ପାଳନ କରୁନା ଆଉ, କେମିତି ତୁମକୁ ଗୋଟେ କହିବାକୁ ପଡ଼ିବ, ଏଇଟା ସବୁ କ'ଣ କେବେ ନାହିଁ ସିନ୍ସିୟରିଟି ଯାହା କୁହାଯାଏ, ଗମ୍ଭୀରତା, ଯେଉଁ ଯେଉଁ ପ୍ରଯତ୍ନ ବାଧ୍ୟ ଯୋଉଟା ଆର୍ଯ୍ୟମାନଙ୍କର ସେମାନେ ନୈତିକବାଦୀ ଲୋକ। ଆଉ ପ୍ରଭୁଜୀ ମାନେ ତାପରେ ବହୁତ ଫୋକସ୍ ଦିଅନ୍ତି, ପ୍ରଭୁ ସବୁବେଳେ କୁହନ୍ତି କୃଷ୍ଣ ସୁପ୍ରିମ୍ ପର୍ସନାଲିଟିକୁ କୁଆଡ଼େ, ତୁମେ କୃଷ୍ଣଙ୍କୁ କେବେ ହେଲେ ଆଟ୍ରାକ୍ଟ କରିପାରିବନି କେବଳ ତୁମର ସିନ୍ସିୟରିଟି ଦ୍ୱାରା, ତୁମେ କେତେ ଗମ୍ଭୀର କେତେ ପ୍ରଯତ୍ନବାଦୀ କୃଷ୍ଣ ଏଇଟା ଦେଖୁଛନ୍ତି। ଆଉ ତୁମକୁ ସେମିତି ଫୁଲା ଫାଙ୍କିଆ ହେଇକି ଏମିତି କ'ଣ ହବନି, ଏମିତି ଅର୍ଜୁନ ଯେହେତୁ ପ୍ରବୋଧ କହୁଛନ୍ତି, ଅର୍ଜୁନ ଯେହେତୁ ଭଗବାନଙ୍କର ଜଣେ ସାଧୁଭକ୍ତ ଥିଲେ, ସେ ସବୁ ଜିନିଷକୁ ନୈତିକ ମାନଦଣ୍ଡରେ ଭାବୁଥିଲେ, ସେଟା ନକଲେ ହେଇପାରିବେ। ତେଣୁ ସେ ସର୍ବଦା ନୈତିକ ମାନଦଣ୍ଡ ପ୍ରତି ସଚେତନ ଅଟନ୍ତି ଏବଂ ସେଥିପାଇଁ ଏ ପ୍ରକାର କର୍ମରୁ ନିବୃତ୍ତ ହେବା ପାଇଁ ଯତ୍ନ କରୁଥିଲେ। ବର୍ତ୍ତମାନ ସ୍ଥିର ନିଶ୍ଚିତ କରିଦେଲେ, ଏଇଟା ଲାଷ୍ଟ ଶ୍ଲୋକ, ମୁଁ ଯୁଦ୍ଧ ଆଉ କରିବି ନାହିଁ। ତେଣୁ ଭଗବାନ ବର୍ତ୍ତମାନ ବଳଦେବ ଦର୍ଶନ କହୁଛନ୍ତି, ତୁ ନନୁ ତୁଇ ବନ୍ଧୁବଦ୍ୟାତ୍ ନିବୃତ୍ତ ଅପି ଭୀଷ୍ମାଦି ଅପି ଯୁଦ୍ଧ ଉତ୍ସୁକୈ ତତ୍ ବଦ୍ଧ ସ୍ୟାତେବ ତତ୍ କିଂ ଅବଧେୟ। ଭଗବାନ କୃଷ୍ଣ ପଚାରିଛନ୍ତି, ଅର୍ଜୁନ ତୁମେ ଯଦି ଯୁଦ୍ଧ ନ କରିବ, ବଦ୍ଧ ନ କରିବ, ପିତାମ ଭୀଷ୍ମାଦି ଯୁଦ୍ଧ ଉତ୍ସୁକୈ ତତ୍ ବଦ୍ଧେ, ପିତାମ ଭୀଷ୍ମାଦି ଯୁଦ୍ଧରେ ପୁରା ଉତ୍ସୁକତା ତାଙ୍କର ଅଛି, ସିଏ ବର୍ତ୍ତମାନ ତୋତେ ବଦ୍ଧ କରିବେ, ଏଇ ପରିସ୍ଥିତିରେ ତୁମେ ତାକୁ ବଦ୍ଧ କରିବ କି ନାହିଁ କୁହ। କାରଣ ସେମାନେ ଯୁଦ୍ଧ ପାଇଁ ପଳେଇ ଆସିଛନ୍ତି, ବର୍ତ୍ତମାନ ରେଡ଼ି ହେଇକି ଅଛନ୍ତି, ତୁମେ ଯଦି ବର୍ତ୍ତମାନ ଯୁଦ୍ଧ ନ କରିବ, ତାଙ୍କୁ ବଦ୍ଧ ନ କରିବ, ସେ ତୁମକୁ ବଦ୍ଧ କରିବେ, ତା ତୁମର କ'ଣ ମତ ହେ। ଅର୍ଜୁନ କହୁଛନ୍ତି ସିଏ ବଦ୍ଧ କଲେ ବି ମୁଁ ବଦ୍ଧ କରିବି, ମୋତେ ବାପ ଲାଗିବ, ତାଙ୍କୁ ବାପ ଲାଗିବ, ବୈଦିକ ମାନଦଣ୍ଡରେ ସେ କଥାବାର୍ତ୍ତା କରୁଛୁ, କେମିତି କହୁଛନ୍ତି ଏଇଟାକୁ ପ୍ରଭୁଜୀ ମହାରାଜ, ଯଦି ମାମ ପ୍ରତିକାରମ ଅଶସ୍ତ୍ରମ ଶସ୍ତ୍ରପାଣୟ ଧାତ ରାଷ୍ଟ୍ରାରଣେ ହନ୍ତୁ ସ୍ତନମେ କ୍ଷେମତରମ ଭବେତ। ମୁଁ ଭାବୁଛି ଯଦି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ମୋତେ ବିନା ପ୍ରତିରୋଧରେ ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନ ହୋଇଥିବା ଅବସ୍ଥାରେ ମାରି ପକାନ୍ତି, ତାହେଲେ ଖୁବ୍ ଭଲ ହେବ, ସେମାନଙ୍କ ସହିତ ଯୁଦ୍ଧ କରିବା ପରିବର୍ତ୍ତେ ସେମାନଙ୍କ ହାତରେ ମୃତ୍ୟୁବରଣ କରିବା ବରଂ ଶେଷ କର। ପୁରା ସାଧୁ ହୃଦୟ ହେଇଯାଇଛି ନା, ପୁରା ବର୍ଣ୍ଣାଶ୍ରମ ସିଷ୍ଟମ ହିସାବରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ଏଠି ଯେ କୃଷ୍ଣଙ୍କ ଇଚ୍ଛା ଯୁଦ୍ଧ ହଉ ସେଟାକୁ ସେ ଭୁଲି ଯାଉଛନ୍ତି। ଜୀବନରେ ଯେତେ ଭଲ କାମ ହଉ, ଶାସ୍ତ୍ର ଅନୁମୋଦିତ କାମ, ଯେତେବେଳେ ଭଗବାନଙ୍କ ଇଚ୍ଛା ସେଥିରେ ନାହିଁ, ପ୍ରଭୁଙ୍କର ଇଚ୍ଛା ସେଥିରେ ପରିପୂର୍ଣ୍ଣ ହଉନି, ସେଟା କର୍ମବନ୍ଧନ। ଭଗବାନଙ୍କ ଇଚ୍ଛା ଆମକୁ, ଆମେ ଠିକ କାମ କରିଛେ, ସେ କିଛି ଯେମିତି ଯେମିତି ମହାଭାରତରେ ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ବି କହିଲେ କଥା, କ'ଣ କୁହ ନରେବା ଗୁଞ୍ଜରେ ଅସତ୍ୟମ ହାତ, ଏଇଟା ଭୁଲ କଥାଟା, ଧୃତରାଷ୍ଟ୍ର ଯୁଧିଷ୍ଠିର ମହାରାଜ ପୁରା ପୁରା ରିଲେକ୍ଟାଣ୍ଟ, ପୁରା କହିବା ପାଇଁ ମନ ତାଙ୍କର ଇଚ୍ଛା ନଥିଲା, ଭୁଲ ଠିକ ବିଚାର କରାଯିବ ଭଗବାନ ପାଖରେ, କାରଣ ଭଗବାନ କେବେ ଭୁଲ ନୁହନ୍ତି। ଭଗବାନ ମଣିଷ ପାଖରେ, ମଣିଷ କେବଳ ମାନବ ସମାଜରେ ଦୁଇଟା ଜିନିଷକୁ ବିଚାର କରିବ, କ'ଣ ଏଇଟା ଭୁଲ ଏଇଟା ଠିକ, ଆଉ ଇଏ ଠିକ କରୁଛି ଇଏ ଭୁଲ କରୁଛି, ଭଗବାନ ଭୁଲ ଠିକରେ ଉର୍ଦ୍ଧରେ, ଭଗବାନ ଆଉ ଭଗବାନ ଆବସଲ୍ୟୁଟ ଆବସଲ୍ୟୁଟ ପାଖରେ ଆଉ କ'ଣ ଠିକ ଭୁଲ କର, ସେ ଅଦ୍ୱୈତ ପରମ ସତ୍ୟ, ତାଙ୍କ ପାଖରେ କିଛି ଭୁଲ ଠିକ ନାହିଁ, ସେ ଯାହା କହୁଛନ୍ତି ସେଟା ସତ୍ୟ, ଆମ ବିଚାରରେ ସେଟା ଭୁଲ। ଇଏ ସବୁ ସାଧାରଣ ଲୋକଙ୍କ ପାଇଁ ବୁଝିବାଟା କଷ୍ଟ, ବହୁତ କଷ୍ଟ, ଲୋକମାନେ ସବୁ ପ୍ରଶ୍ନ କରନ୍ତି, ବହୁତ ଅଜବ ମାନେ ଅଜବ ନୁହେଁ, ସେ ତାଙ୍କ ତ ତାଙ୍କ ମୁଣ୍ଡ ସେଟା ପଶିବ, ଆଉ ଇଏ ସେ କେମିତି ବିବାହ ହେଲେ କ'ଣ ତା ନା, ଭଗବାନ କୃଷ୍ଣ କହିଥିଲେ ନା କାହାକୁ? ଅର୍ଜୁନ କହିଲେନି ଯା ସନ୍ୟାସୀ ହେଇକି ବିବାହ ହବୁ, ସନ୍ୟାସୀ ହେଇକି ରହିବୁ କାହାକୁ? ସୁଭଦ୍ରାଙ୍କୁ ଭଗବାନ ଏଇଟା କେମିତି କହିଲେ? ସେ ନେଇକି ସେ ତ ଭଗବାନ ଏଇଟା କହିଛନ୍ତି ଆଉ ସେ ଗଞ୍ଜାମର ଦେଖୁନା, ଗଞ୍ଜାମର ମାମୁଁ ଝିଅ ସବୁ, ମାମୁଁ ଝିଅ ନା ମାମୁଁ ଝିଅ ସବୁ ବାହା ହେବେ, ତାଙ୍କ ମୁଣ୍ଡରେ ଢୁକିଗଲା ଆଉ ଏଇଟା ତ ଏଇ ତାଙ୍କର ତ ଏଇ ସମୁଦ୍ରରେ ବିବାହ ହେଇଛନ୍ତି ଆଉ। ସେ ତାଙ୍କ ବେଦ ପୁରାଣରୁ ଏହା ଶିଖିଲେ, ତାଙ୍କର ତାଙ୍କର ଟ୍ରାଡିସନ ରହିଲା ମାମୁଁର ଝିଅକୁ ବିବାହ କରିବେ, ପ୍ରାୟତଃ ତାଙ୍କର ମ୍ୟାକ୍ସିମମ୍ ମାମୁଁ ଝିଅରେ ବିବାହ ହୁଅନ୍ତି। ଭଗବାନ କେମିତି ଏ ଜିନିଷଟା କହିଲେ? ଯୁଧିଷ୍ଠିର ମହାରାଜ କେମିତି ଜୁଆ ଖେଳିଲେ? ନେଗେଟିଭ କ୍ୱେଶ୍ଚନ୍ ନା ଗୋଟା, ଯୁଧିଷ୍ଠିର ମହାରାଜ କାହିଁକି ଜୁଆ ଖେଳିଲେ ଧାର୍ମିକ ଲୋକ ହେଇ? ସବୁ ସବୁ ବିପରୀତ ଜିନିଷ, ଭୁଲ ଠିକ ଜିନିଷ। ଭଗବାନ କାହିଁକି ବସ୍ତ ହରଣ କଲେ? ସେ ନେଗେଟିଭ ଜିନିଷ ଦେଖୁ, ପଜିଟିଭ ଜିନିଷ ଦେଖୁନାହାନ୍ତି। ଭଗବାନ ଦ୍ରୌପଦୀ କୋଟି ବସ୍ତ୍ର ଦେଲେ, କାହିଁ କୋଟି ବସ୍ତ୍ର ଦେଲେ ପ୍ରଶ୍ନ କରୁନାହାନ୍ତି। ଲୋକଙ୍କର ମୁଣ୍ଡ ଗୁଡ଼ା କେମିତି ଦେଖ, ଭଗବାନ ଦ୍ରୌପଦୀକୁ କୋଟି ବସ୍ତ୍ର ଦେଲେ କେହି ପ୍ରଶ୍ନ କରୁଛନ୍ତି କାହିଁ କୋଟି ବସ୍ତ୍ର ଦେଲେ? ତା ତୁମେ ଯଦି ପ୍ରଶ୍ନ ପଚାରିବ କାହିଁ କୋଟି ବସ୍ତ୍ର ଦେଲେ, ତା ତୁମେ ବୁଝିପାରିବ ସେ ଭଗବାନ କାହିଁକି ବସ୍ତ୍ର ହରଣ କଲେ ପଚାରିଲେ ତୁମେ କାହିଁ ବୁଝିପାରିବନି କାହିଁ, ସେଇଟାକୁ ଆଗେ ପଚାର, ତାପରେ ବୁଝିପାରିବ ସେ ଭଗବାନ କି ନୁହେଁ କାହିଁ ବସ୍ତ୍ର ହରଣ କଲେ। ଏଇଟା ଏଇଟା ଲୋକମାନଙ୍କ ଦେଖୁନା କହିବେ ଲୋକମାନେ, ଏ ଯେ ଦେଖ ସେ ପଲିଟିକ୍ସ କରିକି ଭଗବାନ କୌରବମାନଙ୍କୁ ମାରିଦେଲେ, କହିବେ ନା ନାହିଁ? ଲୋକ ଅର୍ଜୁନଙ୍କର ଯୁଦ୍ଧ କରିବାକୁ ଇଚ୍ଛା ନଥିଲା, ତାଙ୍କୁ କହି କହିକି ଯୁଦ୍ଧ କରାଇଲେ, ଲୋକମାନେ ଏଇଟା କହିବେ, କାରଣ ସେମାନଙ୍କର ମାନଦଣ୍ଡ ସବୁବେଳେ ନୈତିକ ଉପରେ ରହୁଛି। ଏଇଟା ଠିକ ଏଇଟା ଭୁଲ, ଭଗବାନ ଠିକ ଭୁଲ ନୁହନ୍ତି, ତୁମେ ଭଗବାନ ଏଇଟା ଠିକ କରିଛନ୍ତି ଏଇଟା ଭୁଲ କରିଛନ୍ତି, ତୁମେ ଯଦି ଠିକ ଭୁଲଟା ଭଗବାନଙ୍କୁ ଭଗବାନଙ୍କ ପାଖରେ ଠିକ ଭୁଲଟା ଦେଖୁଛ, ତାହେଲେ ତୁମେ କ'ଣ ହେଲ? ଠିକ ଭୁଲଟା କିଏ ଦେଖେ ବାବୁ? ଯେ ବଡ଼ ଲୋକ ସେ ଠିକ ଭୁଲ ଦେଖିବ ନା? ତୁମେ ଯଦି ଭଗବାନଙ୍କର ଏଇଟା ଠିକ, ଭଗବାନଙ୍କର କାର୍ଯ୍ୟ ଏଇଟା ଭୁଲ, ତାମାନେ ତୁମେ ଭଗବାନଠୁ ବଡ଼, ନହେଲେ ତୁମେ ଠିକ ଭୁଲ କେମିତି ଦେଖୁଛ? ତୁମେ ଭଗବାନଠୁ ବଡ଼ ହେଇଥିବ, ନହେଲେ କେମିତି ଠିକ ଭୁଲ ଦେଖିଲ? ସେଟା କଥା ବି ଭକ୍ତଙ୍କର ବିଚାର କେବେ ରହିବା ଉଚିତ ନାହିଁ। ଭଗବାନ ମାନେ ସେ ଅଦ୍ୱୟ ସତ୍ୟ ପରମ 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 ବ୍ରହ୍ମ, ତାଙ୍କ ପାଖରେ କୌଣସି ଭୌତିକ ଜିନିଷ ନାହିଁ। ଠିକଟା ଭୁଲଟା ଏ ଜଗତର ଜିନିଷ, ପରମାର୍ଥ ଜଗତର ନୁହେଁ, ଅଛି ଜଗତର ନୁହେଁ, ସେଠି ସବୁ ଜିନିଷ ଆବସଲ୍ୟୁଟ, ସେଠି ସବୁ ଜିନିଷ ସତ୍ୟ କିଛି ନାହିଁ। ସେଠି ତ ତୁମ ଆମ ଦେହଟା ଜଡ଼ ବୋଲି ଏଠି ଯେତେ ପ୍ରକାର କାନୁନ ସବୁ ଜଡ଼ ଠିକ ଭୁଲରେ ଅଛି। ଦେହଟା ତିନି ଗୁଣ ଚାଲିଛି ନା, ତିନି ଗୁଣ ଦ୍ୱାରା ରହିଲା ବେଳକୁ ବ୍ୟକ୍ତି ସତ୍ୟକର କର୍ମ ରାଜସ୍ୱ କର୍ମ ତାମସିକ କର୍ମ କରୁଛୁ, ଠିକ ଭୁଲ ଜିନିଷ ଆସୁଛି। ସେଠି ତ ଦେହଟା ଚିନ୍ମୟ, ସେଠି ତୁମେ କ'ଣ ଏ ଦେହ ଅଛି ବୋଲି କାମ କ୍ରୋଧ ଲୋଭ ମୋହ ଠିକ ଭୁଲ ସବୁ ଅଛି। ସେଠି ତ ଦେହ ରହିଲେ ଚିନ୍ମୟ ଦେହ, ସେଠି ସେଗୁଡ଼ା କୋଉଠି ଯିବ? ତେଣୁ ବିଚାରଧାରା ଅର୍ଜୁନଙ୍କର ଭଲ ବିଚାରରେ ସେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ସେ ବିଚାର କରିବା ଦରକାର ଭଗବାନଙ୍କ ଇଚ୍ଛାଟା କ'ଣ। ମୁଁ ଭାବୁଛି ମୁଁ ଯେତେବେଳେ ଅସ୍ତ୍ର ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ନ ହେଇଥିବା ସମୟରେ ସେମାନେ ମୋତେ ମାରିଦେବା ବରଂ ଭଲ, କିନ୍ତୁ ମୁଁ ବଧ କରିବି। ପ୍ରଭୁପାଦ ଭାବାର୍ଥରେ ରଖୁଛନ୍ତି, ଏହା ହେଉଛି କ୍ଷତ୍ରିୟର ଆଚାର। କ୍ଷତ୍ରିୟ ଧର୍ମ ଯଦି ଶତ୍ରୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନ ହୋଇଛି ଏବଂ ଯୁଦ୍ଧ କରିବାକୁ ଇଚ୍ଛୁକ ନୁହେଁ, ତାହେଲେ ତାକୁ ଆକ୍ରମଣ କରିବା ଉଚିତ ନୁହେଁ, ଆକ୍ରମଣ କରିପାରିବେ କ୍ଷତ୍ରିୟ କେବେ ଏଇଟା କରିପାରିବେ। ସେଥିପାଇଁ ବାଳି ଯେତେବେଳେ ରାମଜୀ ମାରିଲେ ତମକୁ, କେତେବେଳେ କୋଉଠୁ ମାରିଲେ? ପଛରୁ ମାରିଲେ ନା? ଲୋକମାନେ ଯୁକ୍ତି କରନ୍ତିନି, ଭଗବାନ ତାକୁ ଆଗରୁ କେବେ ତାକୁ ଆଗରୁ ବାଳି ବଡ଼ ପାଇଥିଲା, ମୋତେ ତାକୁ କିଏ ଆଗରୁ ମାରିପାରିବେ? ତାହେଲେ ସେ କାହାଠୁ ବଡ଼ ହେଇଗଲା? ଭଗବାନଠୁ ବଡ଼ ହେଇଗଲା। ତାହେଲେ ତାକୁ ଯିଏ ବର ଦେଇଛି, ଯିଏ ବାଳିକୁ ସେ ବର ଦେଇଛି, ଯିଏ ଆଗରୁ ମାରିପାରିବେ ନାହିଁ, ତାକୁ ଖୋଜ ସିଏ କୋଉଠୁ ବର ପାଇଛି? ଲୋକଙ୍କର ଲୋକଙ୍କର ବୁଦ୍ଧିଟା କେତେ ମାନେ ବୁଡ଼ବକ, ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ ନା ଏଇଟା ବୁଡ଼ବକଟା କି, ଏଇଟା ସବୁ ବୁଡ଼ବକ ବୁଦ୍ଧି। ଭଗବାନ ତାକୁ ପଛରୁ ମାରିଲେ, ଆଗରୁ କେହି ତାକୁ ମାରିପାରିବେ? ଆଚ୍ଛା କେହି ମାରିପାରିବେନି, ସେ ବରଟା ତାକୁ କିଏ ଦେଇଛି? ବାଳିକ ଜଣେ କିଏ ବର ଦେଇଥିବ? ତାକୁ ପଚାରେ ତାକୁ କିଏ ବର ଦେଇଛି? ଖୋଜି ଖୋଜିକା ଯାଅ ବରଟା କୋଉଠୁ ଆସିଛି ଦେଖିବା, କାହା କତୁରୁ ଆସିଥିବ? ଯିଏ ତାଙ୍କୁ ପଛରୁ ମାରିଲେ ତାଙ୍କ କତୁରୁ ସେ ବର ଆସିଛି, ସେ ପଛରୁ ମାରିଲେ ଆଗରୁ ହିଁ ମାରିପାରିଥାନ୍ତୁ। ସେଟା ଆଗରୁ ପରୀକ୍ଷା କରିଦେଲେ କିଏ କହିଲେ? ସୁଗ୍ରୀବ କହିଲେନି? କଣ କହିଲେ? ମୋ ଯିଏ ମାରିବ ବାଳିକୁ ସେ ସପ୍ତତାଳ ସାତଟା ତାଳ ତାଳ ବସିଲା ନା, ତୁ ତାକୁ ଛେଦନ କରିବାକୁ ପଡ଼ିବ ନା ଗୋଟେ ବାଣରେ, ତାହେଲେ ଆମେ ମୁଁ ଜାଣି ମାରିପାରିବୁ। ଆରେ ଭଗବାନ ସବୁ ଅବସ୍ଥାର ଭଗବାନ, ଯୁକ୍ତିତର୍କ ତାର ଭଗବାନଙ୍କୁ ତୁମେ ସ୍ଥାପନ କରିପାରିବେନି। ପଛରୁ ମାରିପାରିଲେ ବାଳି ସେ ଯୁକ୍ତି କଲା ନା, ସେଇଟା ଆପଣ କ୍ଷତ୍ରିୟ ଆପଣ କେମିତି ମାରିଲେ, ପଶ୍ଚାତରୁ କେମିତି ମାରିଲେ, ଯୁଦ୍ଧର ନିୟମ କିଛି ରହିଛି। ମାନେ ଭଗବାନ କହିଲେ ନାହିଁ ପାପିକୁ ଯେକୌଣସି ହିସାବରେ ମାରି ହବ, ରାମଜୀ କହିଲେ। ଆମେ ଆମେ ହଉଛୁ କେଉଁ ବଂଶଜ, ଭଗବାନ କହିଲେ ଅଜ ନାହିଁ ସୂର୍ଯ୍ୟ ବଂଶ ନୁହେଁ। ଭଗବାନ ସେଠି ସୁନ୍ଦର ଭାଷାରେ କହିଛନ୍ତି ତାଙ୍କର ବଂଶଜ, ଆମେ ସମଗ୍ର ଇଖକ ବଂଶଜ, ସମଗ୍ର ବିଶ୍ୱ ହଉଛି ଆମର ଅଧୀନ, ଆମେ ହଉଛୁ ରାଜା। ପାପିକୁ ରାଜା ଯେକୌଣସି ଉପାୟରେ ଦଣ୍ଡ ଦେଇପାରିବ, ଆଉ ତୁମେ ବଡ଼ ପାପ କରିଛ। ଭଗବାନ ସେଠି କହିଲେ ସାନ ଭାଇର ସ୍ତ୍ରୀ ହେଉଛି କନ୍ୟା ସଦୃଶ, ତୁମେ ତାକୁ ହରଣ କରି ରଖିଛ, ଆମେ ଅସୁବିଧା କ'ଣ? ଅସ୍ତ୍ରଶସ୍ତ୍ର ସଜ୍ଜିତ ନ ହେଇଥିଲେ ସେଥିପାଇଁ କର୍ଣ୍ଣ ମନା କରୁଥିଲେ ନା ରଥ, ଯେଉଁ ମହାଭାରତ ଯୁଦ୍ଧରେ ଭୁଲ ଠିକ ବିଚାର କରିବେ ତ ଭଗବାନଙ୍କ 10 ଭୁଲ ବାହାର କରିଦେବେ ମହାଭାରତର ଲୋକ। କର୍ଣ୍ଣ ମନା କରୁଛି ନା, ଆରେ ଅର୍ଜୁନ ଏଟା ସମୟ, ଅର୍ଜୁନ ହିଁ ମନା କରୁଛି ନାଇଁ ଆଜ୍ଞା ଏ ସମୟରେ ମରାଯିବନି। ଆଉ ମହାଭାରତ ଯୁଦ୍ଧର ନିୟମ ନି ଥିଲା କ'ଣ ଥିଲା, ସୂର୍ଯ୍ୟାସ୍ତ ପରେ ଯୁଦ୍ଧ ହବନି, ରଥି ରଥି ସହିତ ଯୁଦ୍ଧ କରିବ, ସାରଥି ସାରଥି ସହିତ ଯୁଦ୍ଧ କରିବ, ଅଶ୍ୱରାୟୀ ଅଶ୍ୱରାୟ ସହିତ ଯୁଦ୍ଧ କରିବ, ପଦାତିକ ପଦାତିକ ସହିତ ଯୁଦ୍ଧ କରିବ, କିଏ ଯିଏ ପଶ୍ଚାତ ଭାବ କରିବ ଦୌଡ଼ି ପଳଉଛି ତାକୁ ତାକୁ ବଧ କରାଯିବନି, ବଧ କରାଯିବନି। ସେଥିପାଇଁ ଦେବତାମାନେ ବଡ଼ ବଡ଼ ଭୁଲ କାମ କରିଦେଇଛନ୍ତି। ବୃତ୍ରାସୁରଙ୍କର ଯେତେବେଳେ ସୈନ୍ୟମାନଙ୍କୁ ସବୁ ପଛୁଆ ମାରୁଛନ୍ତି, ବୃତ୍ରାସୁର ବହୁତ ଦୁଃଖ କରିଛି, ଆରେ ଦେବତା ତୁମେ ଏତେ ଭୀରୁ, ଇନ୍ଦ୍ର ଗାଳି ଦେଉଛନ୍ତି, ଆରେ ଏଇ ସୈନ୍ୟମାନଙ୍କୁ କାଇଁ ମାରୁଛ, ମୁଁ ମୁଁ ଅସ୍ତ୍ରଶସ୍ତ୍ର ଧରିଛି, ମୁଁ ମୁଁ କଷ୍ଟ ପୀଡ଼ା ଦେଉଛି, ସେମାନେ ପଛରେ ସେମାନେ ଭାଙ୍ଗିକି ଭୟରେ ପଡ଼ୁ, ତୁମେ ପଛରେ କେମିତି ମାରୁଛ, ପଛରୁ କାହାକୁ ମରାଯିବ, ଯୁଦ୍ଧର ନିୟମ ଶୁଣିଥିଲା। କାର ଅଶ୍ୱ କ'ଣ ହେଲା ମାନେ ତାର ଛୁଟା ହେଇଗଲା ବି କ'ଣ ହେଇଗଲା ତାକୁ ମାରିପାରିବନି, ଶରଣ ଗଲେ ତୁମେ ମାରିପାରିବନି, ପହିଆ ରଥର କ'ଣ ହେଲା ଚକା ଚକା ଭାଙ୍ଗିଗଲେ ତୁମେ ମାରିପାରିବ, ତାର କ'ଣ ହେଲା ଚକାଟା ପଶିଗଲା, କରୋନା ବସିଲାନି। ଭଗବାନ କ'ଣ କହୁଛନ୍ତି, ଅର୍ଜୁନ କ'ଣ କହିଲେ ନା ଆଜ୍ଞା ନିୟମ ନାହିଁ, ଦେଖ ସତ୍ୟ କୃଷ୍ଣ ପ୍ରତିଷ୍ଠିତ, ଭଗବାନ ସତ୍ୟ ନେଇ ପ୍ରତିଷ୍ଠିତ, ଭଗବାନଙ୍କର ଗୋଟେ ନାମ ସତ୍ୟ, ସତ୍ୟ ବ୍ରତମ ସତ୍ୟ ପରମ ତ୍ରିସତ୍ୟମ, ସତ୍ୟସ୍ୟ ଯୋନି ନିହିତସ୍ୟ ସତ୍ୟମ, ସତ୍ୟସ୍ୟ ସତ୍ୟମ ଋତ ସତ୍ୟ ନେତ୍ରମ ସତ୍ୟାତ୍ମକମ ତ୍ୱମ ଶରଣମ ପ୍ରପନ୍ନା। ଗର୍ଭସ୍ତୁତିରେ ଅଛନ୍ତି, ଦେବତାମାନେ ସ୍ତୁତି କରୁଛନ୍ତି, ପ୍ରଭୁ ଖାଲି ସତ୍ୟରେ ସ୍ତୁତି କରୁଛନ୍ତି, ଆପଣ ସତ୍ୟାତ୍ମକ, ଆପଣ ତ୍ରିସତ୍ୟ। ସେ ଆଜି କ'ଣ କହୁଛନ୍ତି ଅର୍ଜୁନକୁ, ଅର୍ଜୁନ କହୁଛନ୍ତି ଏଟା ମିଛ, ଏଠି ଭୁଲ ଜିନିଷ ଆଜ୍ଞା, ଭଗବାନ କହିଲେ ନାହିଁ ତୁମାର ଏଟା କମ୍ବଳ କାମ ନା କ'ଣ, ଏ ବୈଦିକ ଧର୍ମ ଉପରେ, ନୀତି ଧର୍ମ ବୈଦିକ ଧର୍ମ ଉପରେ ଭୁଲ ଠିକ, ଭଗବାନଙ୍କ କାମରେ ଭୁଲ ଠିକ ଆଉ କିଛି ଦେଖାଯିବନି, ଭୁଲ ଠିକ କିଛି ଦେଖାଯିବ। ସେ ମୁଁ ପଢ଼ୁଥିଲି ସେ ବହୁତ ଦିନ ତଳେ, ଆଉ ସେ ବହୁତ କେତେ ଖୋଜିଲେ ବି ସେ ଷ୍ଟୋରୀଟା ଏତେ ସୁନ୍ଦର ଷ୍ଟୋରୀଟେ ଥିଲା, ଆଉ ପାରୁନି, ଆଉ ଖୋଜୁଛି ମୁଁ ପାଉନି। ଗୁରୁଦେବ ତାର କହିଥିଲେ କିନ୍ତୁ କେଉଁଠି କହିଛନ୍ତି ସେ ରେକର୍ଡିଂ ପାଉନି। ସେ ମନେ ଋଷି କିଏ ଅଗସ୍ତ୍ୟ ନୁହନ୍ତି, କିଏ ଜଣେ ଆଶ୍ରମ ତିଆରି କରୁଥିଲେ ମାନେ ମନ୍ଦିର, ଭଗବାନ ବିଷ୍ଣୁଙ୍କର ମନ୍ଦିର ସାଉଥ ଇଣ୍ଡିଆରେ, ସେ କାମ ସେ ଷ୍ଟୋରୀଟା କେଉଁଠି ଆଜିକାଲି କ'ଣ ଖେଳେଇଲେ ହବ, ମୁଁ ଆଉ ତ ବେଶୀ ଖୋଜିପାରୁନି। ବହୁତ ସୁନ୍ଦର ପଢ଼ିଥିଲି, ବହୁତ ଏତେ ସୁନ୍ଦର ଆକର୍ଷଣ ଲାଗୁଥିଲା। ଆଉ ସେ ମନ୍ଦିରଟା କରିଛନ୍ତି, ମନ୍ଦିରରେ ଧନ ଆଉ ତାଙ୍କୁ ମିଳୁନି ସେ ମହା ସେ ସାଧୁଙ୍କୁ, ତେଣୁ ସେଠି ପାଖରେ ସବୁ ଲୋକମାନେ ରହିଛନ୍ତି ଯେଉଁମାନେ ବହୁତ ଧନ ରଖିଛନ୍ତି, ସେମାନେ ଭଗବାନଙ୍କୁ ଦେଉନାହାନ୍ତି, ତେଣୁ ତାଙ୍କର ଶିଷ୍ୟକୁ ପଠାଉଛନ୍ତି, ତୁମେ ଯାଅ ସବୁ କ'ଣ ମନ୍ତ୍ର ଶିଖ, ରାମାନୁଜାଚାର୍ଯ୍ୟଙ୍କର ସେ କ'ଣ ରଘୁନାଥ ମନ୍ଦିର ନା, ହଁ ମୁଁ ସେ ଷ୍ଟୋରୀଟା ପଢ଼ିଥିଲି, ହଁ ଠାକୁର ରୁହନ୍ତୁ, ତା ଶିଷ୍ୟକୁ ପଠେଇଲେ, ହଁ ଏମାନେ ଏମାନେ ଦେଲେନି, ଆଉ ଏମାନଙ୍କ ଧନ ଥିଲା, ତାପରେ ଶିଷ୍ୟମାନଙ୍କୁ ପଠେଇଲେ ତୁମେ ସବୁ ମନ୍ତ୍ର ଶିଖ, ମନ୍ତ୍ର ମାନେ ଏଇ ଯୋଉ ଯୋଗ ଶିଖ, ହଁ
ହଁ ସବସିଡି ପ୍ରାପ୍ତ ରାମାନୁଜ ତାଙ୍କୁ ସେ ତନ୍ତ୍ର ସାଧନା ବନ୍ଦ କରିଥିଲେ।
आवश्यकता पड़ा तुम प्रयोग कर पढ़ी गुरुदेव पढ़ी शुणी नुआ भक्त बेले आउ तो खोजी से बहुत सुंदर भाव लिखाई सब नौकर बसई नौकर बसई नौकर बसई नदी भितर सब बुड़े सब मारिदे
ଡଙ୍ଗାରେ ବସେଇଲେ ଆଉ ପଥା ନଦୀରେ ବୁଡ଼େଇଲେ
ଚାଲିଗଲେ। ସେଟା ବହୁତ ସୁନ୍ଦର ଭାବରେ ମୁଁ ପଢ଼ିଥିଲି ସେଟା ମନେ ରଖେ ରାମାନୁଜାର୍ଯ୍ୟ ତାହେଲେ ରାମାନୁଜାର୍ଯ୍ୟ ତେଣୁ ଏଠି କଣ ହେଲା ଏମାନେ ଧନ ଦଉନଥିଲେ ଇଏ ହେଉଛନ୍ତି ଆଚାର୍ଯ୍ୟ ଭଗବାନଙ୍କର ମନ୍ଦିର ହବ ଦେଖ ଅର୍ଜୁନଙ୍କର ଦେଖ ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ ମୁଁ ଏମାନଙ୍କୁ ମାରିବିନି ସେ ଜଣେ ସାଧୁ ଗୋଟେ ତାଙ୍କର ଧନ ଆଣିଲେ ତାଙ୍କର ବିଷ୍ଣୁ ମନ୍ଦିର ଗଲେ ସେମାନେ ଧନ ଦଉନାହାନ୍ତି ନା ଧନ ଦଉନାହାନ୍ତି ଭଗବାନଙ୍କ ସେବାରେ ଆଉ ଠାକୁରଙ୍କର ଏଠି ପାଣି ମଳୁଛି ସୁନ୍ଦର ମନ୍ଦିର କରିବାର ଅଛି ଲଗେଇଲେ ଶିଷ୍ୟମାନେ ସେମାନେ ସବୁ ତନ୍ତ୍ର ଜାଣିଥିଲେ ପୂର୍ବରୁ ତେଣୁ ସେମାନେ ସେ ତନ୍ତ୍ରକୁ ପ୍ରୟୋଗ କରିକି ତାଙ୍କୁ ତାଙ୍କ ତରଫ ସବୁ ଧନ ଆଣିଲେ ଧନ ଆଣିଲା ପରେ ଏମାନେ ଆସିକି ଗଣ୍ଡଳ 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 କଲେ ଫେରେଇ ନେବା ପାଇଁ ଚାହିଁଲେ ଧନକୁ ତାଙ୍କୁ ନେଇଗଲେ ନେଇଥିଲେ ଡଙ୍ଗା ଭିତରେ ତାଙ୍କୁ ସେ କାବେରୀ ନଦୀରେ ବୁଡ଼େଇକି ମାରିଦେଲେ ଏଇଟା ତୁମେ ନୀତିବାଦୀ ଲୋକଙ୍କୁ କହିଲେ ସେ କହିବେ ବାବାଜୀରେ କ'ଣ କଲା ନାଇଁ ଠିକ ଭୁଲର ଉର୍ଦ୍ଧାରେ ଏ ଜିନିଷ ଭଗବାନ ଯାହା ଭଗବାନ ଅଦ୍ୟ ସତ୍ୟ ଭଗବାନ ଅଦ୍ୟ ସତ୍ୟ ତ ଠିକ ଭୁଲ ତୁମେ ବିଚାର କରନି ଠିକ ଭୁଲ ତ ବିଚାର କଲେ ଭାରି ଅଡୁଆ ତୁମେ ଅଡୁଆରେ ପଡ଼ି ସବୁବେଳେ ଭୁଲ ଦେଖିବ ଆଉ ବହୁତ ପ୍ରବଚନ ଜୀବନରେ ବହୁତ ଜିନିଷ ଏମିତି ରହିଛି ବହୁତ ଜିନିଷ ଏଇ ଶିଷ୍ୟମାନେ ଭୁଲ ବୁଝନ୍ତି ପ୍ରବଚନ ନେକ୍ସଟ ମୋମେଣ୍ଟରେ ଜାଣିଦେବା ଭାରି ଆମେ ଏଇଟା ଖରାପ ଭାବୁଥିଲୁ କିନ୍ତୁ ପ୍ରଭାତ ସବୁ ଜାଣିଛି ସେ ସବୁବେଳେ ବମ୍ବେରେ କୁହେ ବମ୍ବେରେ ଶୁଣିଥିଲି ମୁଁ ସବୁଆଡ଼େ କୁହେ ପ୍ରଭାତ ସବୁବେଳେ ଯାହାକୁ ଦେଖିବ ହରେ କୃଷ୍ଣ କହିବେ ସେ କାହାକୁ ହରେ ହ୍ୟାଲୋ ଏସବୁ ଜିନିଷ କହିବେନି ଆଜ୍ଞା ଭଲ ଅଛନ୍ତି ଅଲଗା କିଛି କହିବେନି ଯାହାକୁ ଦେଖିବେ ସେ ଏୟାରପୋର୍ଟ ହଉ ଅଫିସର ହଉ ଯାଉ ହରେ କୃଷ୍ଣ ସେ କାହାକୁ ଡରନ୍ତିନି ପ୍ରଭାତ ବମ୍ବେରେ ମର୍ଣ୍ଣିଂ ୱାକିଂ କରନ୍ତି କାରଣ ଡକ୍ଟର ତାଙ୍କୁ ଦୁଇଟା ଜିନିଷ କହିଥିଲେ ସ୍ୱାମୀଜୀ ଆପଣ 70 ବର୍ଷ ବୟସରେ ଏତେ କାମ କରୁଛନ୍ତି ପ୍ରଭାତ ଡକ୍ଟର କହୁଥିଲେ ପ୍ରଭାତ ଆପଣ ଟ୍ରାଭେଲିଂ ପ୍ରଭାତ ନାମ ଏଇଟା ବନ୍ଦ କରିପାରିବେନି ମୋତେ ବିଶ୍ୱର ପ୍ରଚାର କରିବାର ଅଛି ମୋତେ ସେଇଟା ମନେ କର ଡକ୍ଟର କହିଲେ ତୁମେ ଦୁଇଟା ଜିନିଷ କରିବେ ସ୍ୱାମୀଜୀ ଠିକ୍ ଟାଇମ୍ରେ ପ୍ରସାଦ ନେବେ ଆଉ ମେସେଜ୍ ନେବେ ମେସେଜ୍ କାରଣ ଏଇ 70 ବର୍ଷ ବୟସରେ ଆପଣ 2 ଘଣ୍ଟା ମାତ୍ର ଶୋଉଛନ୍ତି ଏତେ ବଡ଼ କେତେ ଚିଠି କେତେ ଗୁଡ଼େ ଇନଷ୍ଟିଟ୍ୟୁସନ୍ ପ୍ରବଚନ କୀର୍ତ୍ତନ ସବୁ ଜିନିଷ କରିବା ଏଇ ବୟସ ଆପଣ ପ୍ରସାଦ ଠିକ୍ ସମୟରେ ନେବେ ମର୍ଣ୍ଣିଂ ୱାକିଂ କରିବେ ଏ ଯେଉଁ କ'ଣ ଏଇଟା କୁହନ୍ତି ପ୍ରାତ ଭ୍ରମଣ ହଉ ସନ୍ଧ୍ୟାବେଳେ ହଉ ଆପଣ ଚାଲିବେ ଆଉ ମେସେଜ୍ ନେବେ ପ୍ରଭାତ ସି ବିଚ୍ରେ ଚାଲନ୍ତି ଦେଖୁନା ଆମର ଯେତେବେଳେ ଆମେରିକାର ବି ସବୁବେଳେ ସି ବିଚ୍ରେ ପ୍ରଭାତ ଚାଲନ୍ତି ସବୁବେଳେ ସବୁବେଳେ ଫଟୋ ଥିବ ସବୁ ସି ବିଚ୍ରେ ପ୍ରଭାତ ଚାଲୁଛନ୍ତି ନଦୀ ଯେଉଁ କ'ଣ ସମୁଦ୍ର ତଟରେ ବମ୍ବେରେ ଯେତେବେଳେ ଯାଉଛନ୍ତି ସେ ଦଳ ଶିକ୍ଷିତ ଲୋକ ଆସୁଛନ୍ତି ସବୁ କ୍ଲବ ବୁଢ଼ା ଏ ଯେଉଁ ଏଠି ଆମର ବୃଦ୍ଧମାନଙ୍କର ସବୁ କ୍ଲବ ଥାଏ ନା ଏବଂ ସିଟି ମାନଙ୍କର ଦେଖିବେ ସବୁ ବୃଦ୍ଧମାନଙ୍କର ତାଙ୍କ କ୍ଲବ ଥାଏ ସେମାନଙ୍କର ତାଙ୍କ ସାଙ୍ଗ ଫ୍ରେଣ୍ଡସିପ୍ ଥାଏ ସେ ଏକାଥର ମର୍ଣ୍ଣିଂ ୱାକ୍ କରିବା ପାଇଁ ଏକାଥର ଭାରି ସାଙ୍ଗରେ ସବୁ ଯିବେ ଜାଣିନି ଭୁବନେଶ୍ୱର ଦେଖିବେ ସବୁ ସବୁ ଅଛନ୍ତି ତାଙ୍କେ ଜାଣିଛନ୍ତି ଠିକ 6ଟା ବାଜିଲା ମାନେ ସେ କଲୋନ ଲୋକ ଭାରି ପଡ଼ିବେ 5-10 ଜଣ ବୃଦ୍ଧ ଲୋକ ତାଙ୍କ ଗୋଟିଏ ଇଏରେ ଯିବେ ସେମାନେ ସବୁ ୱାକିଂ କରିକି ଯାଉଛନ୍ତି ତେଣୁ ସକାଳ ହେଇଛି ସେମାନେ ସବୁ ଆସିଲେ ସେମାନେ ପୂର୍ବା ସିଆଡ଼େ ଯାଉଛନ୍ତି ଶିଷ୍ୟମାନଙ୍କୁ ଧରିକି ଶିଷ୍ୟମାନେ ଆସୁଛନ୍ତି ସେମାନେ ଦେଖିଲେ କହିଲେ ସ୍ୱାମୀଜୀ ଗୁଡ୍ ମର୍ଣ୍ଣିଂ ପୂର୍ବା ତାଙ୍କୁ ଗୁଡ୍ ମର୍ଣ୍ଣିଂ କହିଲେ ଏମାନଙ୍କ ମନ ଭିତରେ ସବୁ ସନ୍ଦେହ ଆସିଗଲା ପ୍ରଭୁପାତ ସମସ୍ତଙ୍କୁ ହରେ କୃଷ୍ଣ କୁହନ୍ତି ସିଏ କ'ଣ ଗୁଡ୍ ମର୍ଣ୍ଣିଂ କହିଲେ ପ୍ରଭୁପାତ ଗୁଡ୍ ମର୍ଣ୍ଣିଂ କହିଲେ ମୁଁ ଏ କଥାଟି କହୁଛି ଭୁଲ ଠିକ୍ଟା ଭଗବାନ ପାଖରେ ଲାଗିବନି ଆଉ ଭଗବାନ ଶକ୍ତି ପାଇଥିବା ଲୋକଙ୍କ ପାଖରେ ଲାଗିବନି ତାଙ୍କ ଘରେ ଭୁଲ ନାହିଁ କି ଠିକ୍ ନାହିଁ ସେ ଆବସଲ୍ୟୁଟ୍ ଏମାନଙ୍କ ଭିତରେ ମୁଣ୍ଡରେ ରହିଲା ଏଇଟା ପ୍ରଭୁପାତ ସବୁବେଳେ ସମସ୍ତଙ୍କୁ ହରେ କୃଷ୍ଣ କହୁଛନ୍ତି, ଆଙ୍କୁ କ'ଣ ଗୁଡ୍ ମର୍ଣ୍ଣିଂ କହିଲେ? ତାପରେ ନେକ୍ସଟ ନେକ୍ସଟ ଦିନ ଆସିଲେ, ପୂର୍ବଦିନ ଆସିଲେ, ଏ ପରଦିନ ଆସିଲେ, ପରଦିନ ତ ଆସିଲେ, ସେ ଲୋକମାନେ ଆସୁଛନ୍ତି, ପ୍ରଭୁପାତ ଆଗରେ ତାଙ୍କୁ ଦେଖିକି କହିଲେ ହରେ କୃଷ୍ଣ, ସେଠୁ ସମସ୍ତେ ହରେ କୃଷ୍ଣ କହିଲେ। ଏମାନଙ୍କ ଏମାନେ ଯେଉଁ ଭାବୁଥିଲେ କାହିଁକି ପ୍ରଭୁପାତ ଗୁଡ୍ ମର୍ଣ୍ଣିଂ ପୂର୍ବଦିନ ସେମାନେ ପଳେଇଗଲା ପରେ ପ୍ରଭୁପାତଙ୍କୁ ପଚାରିଲେ, ପ୍ରଭୁପାତ କାଲି ଆପଣ ସେ ଗୁଡ୍ ମର୍ଣ୍ଣିଂ କହିଲେ, ଆପଣ ଗୁଡ୍ ମର୍ଣ୍ଣିଂ କହିଲେ, ଆପଣ ଆଜି ହରେ କୃଷ୍ଣ କହିଲେ, କାଲି କାହିଁକି ହରେ କୃଷ୍ଣ କହିଲେ? ଆଉ ବିଦେଶୀ ଭକ୍ତମାନେ ନା ସେମାନେ ଭାରି ସବୁ କଥା ତାଙ୍କର ତର୍ଜମା। ପ୍ରଭୁପାତ କହିଲେ ଦେଖ, ମୁଁ ତାଙ୍କୁ ଯଦି ହରେ କୃଷ୍ଣ କହିଥାନ୍ତି କାଲି, ସେ କହିନଥାନ୍ତେ। ସେ ଗୁଡ୍ ମର୍ଣ୍ଣିଂ କହୁଛନ୍ତି ନା, ତୁ ଦେଖୁନା ଯେଉଁ ଯିଏ ଜୟ ଶ୍ରୀରାମ କହୁଛନ୍ତି, ଜୟ ଶ୍ରୀରାମ ଏ ଯେଉଁ ଆମର ଯେଉଁ ଅଛନ୍ତି କ'ଣ ଜୟଗୁରୁ, ଯେଉଁ ଜୟଗୁରୁ ହେଲା, ତୁ ଜୟଗୁରୁ କହ, ତୁ ହରେ କୃଷ୍ଣ କହିବୁ, ସେ କ'ଣ କହିବେ? ଜୟଗୁରୁ। ସେ ଜୟଗୁରୁ କହୁଛନ୍ତି ତୁମେ ଥରେ ଜୟଗୁରୁ କହିଛ, ତାପରେ ତୁମେ କହ ହରେ କୃଷ୍ଣ, ସେ ହରେ କୃଷ୍ଣ କହେ, ଏ ସବୁ ଯେଉଁ ଅହଙ୍କାର ଅଛି ନା। ପ୍ରଭୁପାତ କହିଲେ ମୁଁ ତାକୁ ତାଙ୍କ ମୁଖରେ ହରେ କୃଷ୍ଣ ମୋର କହିବାର ଅଛି, ମୁଁ ଯଦି କାଲି ଗୁଡ୍ ମର୍ଣ୍ଣିଂ କହିଥାନ୍ତି, ଏ ହରେ କୃଷ୍ଣ କହିଥାନ୍ତି, ସେ କେବେ ହରେ କୃଷ୍ଣ କହିନଥାନ୍ତେ, କି ପ୍ରଣାମ ଟିକେ ବି କରିନଥାନ୍ତେ, କି ଆଜି ବି ହରେ କୃଷ୍ଣ କିଣିଥାନ୍ତେ। ମୁଁ କାଲି ଗୋଟିଏ ଦିନ ଗୁଡ୍ ମର୍ଣ୍ଣିଂ କହିଦେଲି, ସେ ମୋତେ ଭଲ ପାଇଗଲା, ବର୍ତ୍ତମାନ ମୁଁ ଯେତେଥର ଆସିବି ହରେ କୃଷ୍ଣ କହିବି, ସେ ହରେ କୃଷ୍ଣ କହେ। ଭୁଲ ଠିକ୍ ତାକୁ ସବୁବେଳେ ଦେଖାଯାଇପାରେ, ସେଥିପାଇଁ ସାଧୁମାନଙ୍କ ପରେ ଭୁଲ ଠିକ୍ ଦେଖାଯାଏ ନା, ସବୁ ସବୁ ଆବସୋଲ୍ୟୁଟ୍। ଆମେ ଆମ ବୁଦ୍ଧିରେ ବିଚାର କଲେ କାମ ହେବରେ, ନୈତିକ ବିଚାରଟା ସବୁ ସବୁ ଜାଗାରେ ଲାଗିପାରିବନି, ଠିକ୍ ଭୁଲଟା ସବୁ ଜାଗାରେ ଲାଗିପାରିବ। ଭଗବାନ ଯାହା କହୁଛନ୍ତି, ସେ ପ୍ରଭୁପାଦ ମହାରାଜ ଗୋଟିଏ ଷ୍ଟେଟମେଣ୍ଟ ଦେଇଛନ୍ତି ଧର୍ମ ଉପରେ, ଧର୍ମର ଅର୍ଥ ହଉଛି ଭଗବାନ ଯାହା କହିଛନ୍ତି ତାହା ହିଁ ଧର୍ମ, ବାସ୍। ଆଉ କିଛି ଏଇଟା ଠିକ୍ ଧର୍ମ, ଏଇଟା ଭୁଲ ଧର୍ମ, ଏଇଟା ପ୍ରଭୁ ଯାହା କହିଛନ୍ତି ସେଇଟା ଧର୍ମ, ବାସ୍। ତେଣୁ ଏଠି ପ୍ରଭୁପାଦ ମହାରାଜ ସେ କଥା କହୁଛନ୍ତି, ଅର୍ଜୁନ ଏ ପ୍ରକାର ଅବସ୍ଥାରେ ରହି ସ୍ଥିର କଲେ ଯେ ସେ ଶତ୍ରୁମାନଙ୍କ ଦ୍ୱାରା ଆକ୍ରାନ୍ତ ହେଲେ ବି ସେ ଯୁଦ୍ଧ କରିବେ ନାହିଁ। ଅପରପକ୍ଷରେ ଯୁଦ୍ଧ କରିବା ପାଇଁ କେତେ ଦୂର ଆଗ୍ରହୀ ସେ କଥା କିଛି ବିଚାର କରୁନଥିଲେ। ଅର୍ଜୁନଙ୍କ ଠାରେ ଏସବୁ ଯେଉଁ ଲକ୍ଷଣ ଦେଖାଯାଉଥିଲା ତାହା ତାଙ୍କର କୋମଳ ହୃଦୟର ପ୍ରକାଶ। ସେ ଭଗବାନଙ୍କ ଜଣେ ବିଶିଷ୍ଟ ଭକ୍ତ ହୋଇଥିବାରୁ ସେ ବଡ଼ କୋମଳ ହୃଦୟ, ଦୟାର୍ଦ୍ର ହୃଦୟ ପଡ଼ିଥିଲେ। ସେଥିପାଇଁ ସେ ଭାବୁଥିଲେ ଶତ୍ରୁପକ୍ଷ ତାଙ୍କୁ ଆକ୍ରମଣ କଲେ ବି ସେ ପ୍ରତି ଆକ୍ରମଣ କରିବେ ନାହିଁ। ପ୍ରଭୁପାଦ ଅର୍ଜୁନଙ୍କ ଏ ବହୁତ ଭଲ ବଡ଼ ଗୁଣ କହୁଛନ୍ତି ନା, ଯଦି ଭଗବାନ ମୋହିତ କରିଛନ୍ତି, କିନ୍ତୁ ବଡ଼ ଗୁଣ କୋମଳ ହୃଦୟ, ଦୟାର୍ଦ୍ର ହୃଦୟ, ଦୟା ଯୋଉ ଜିନିଷଟା ରହିଛି ନା, ଏ ଭୁଲ ଠିକ୍ ବହୁତ ଜିନିଷ ରହିଛି, ଭୁଲ ଠିକ୍ ର ଉର୍ଦ୍ଧାରେ ଗୋଟେ ଜିନିଷ ରହିଛି, ସେଇଟା ଆତ୍ମସ୍ଥିତିରେ ଯେଉଁମାନେ ଆତ୍ମଦର୍ଶନ କରନ୍ତି, ଭଲ ମନ୍ଦ କରନ୍ତି, ସେମାନେ ଆତ୍ମଦର୍ଶନ କରେ, ସେମାନେ ଭଲ ମନ୍ଦକୁ ବିଚାର କରନ୍ତି, ସେମାନେ ଆତ୍ମଦର୍ଶନ କରନ୍ତି, ଆଉ ସେ ଗୋଟେ ଯେଉଁ ଗୋଟେ ଆତ୍ମାଟା ସେଥିରେ ସେ ଜିନିଷ ଦେଖାଯାଏ ନା, କୋମଳ ହୃଦୟ, ଦୟାର୍ଦ୍ର ହୃଦୟ, ଦୟାଟା ଯଦି ଏଇଟା ଭଗବାନଙ୍କର ଭକ୍ତଙ୍କର ଗୋଟେ ବହୁତ ମାନେ ଆବଶ୍ୟକୀୟ ଗୁଣ। ଆଉ ପ୍ରଭୁଙ୍କର କରୁଣା ନହେଲେ ଏସବୁ ଦୟା ଆସିବନି, ଗୋଟେ ଜୀବ ପ୍ରତି ଦୟା, ନାମେ ରୁଚି କହିଲେ ନା ମହାପ୍ରଭୁ, ନାମେ ରୁଚି ଜୀବେ ଦୟା, ନାମେ ରୁଚି ସର୍ବଧର୍ମ ସାର, ସବୁ ଧର୍ମର ସାରଟା ହଉଛି ଏହା, ଜୀବ ପ୍ରତି ଦୟା, ନାମ ପ୍ରତି ରୁଚି। ଜୀବ ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି ନା। ଲୋକମାନେ କୁହନ୍ତି ଯେ ପଶୁବଧ ତୁମେ କାହିଁ କରୁନ, ପଶୁବଧ କରି ସେମାନେ ଖାଉଛନ୍ତି ନା, ସେ ତାଙ୍କ ଭିଟାମିନ କଥା କହିବେ, କ'ଣ କହିବେ? ଯଦି ପଶୁବଧ କାହିଁକି କରୁଛନ୍ତି ସେମାନେ, ଏଇଟା ଆମେ ବିରୋଧ କରିବାର ଗୋଟେ କାରଣ ଯେ ଜୀବଦୟା। ଏ ଛେଳିଟା ଦେଖୁନା, ଛେଳିଟା ତା ମାଆ ତାର ମାଲିକକୁ ଦେଖିଲେ କ'ଣ କହୁଛି? ଛେଳି ଛେଳିଟା ମୁଁ ତା ମାଲିକ ଦେଖିଲେ ମା ମା ଦେଖୁନା, ମା 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 ହଉଛି। ତମ ପୁଅ କ'ଣ କହୁଛି? ତମ ପୁଅ ତ ମୁଁ ମା ମା ବୋଲି କହୁଛି, ସେ ତ ମାଲିକ ବୋଲି ଜାଣିଛି ନା, ତା ପଛରେ ପଡ଼ିବ ନା, ତା ବେଗଟା ତମେ କାଟି, ତାକୁ ତ କାଟିକି ଖାଇବ, ଜୀବ ଦୟା, ଜୀବ ଦୟା ତୁମର ନା। ପ୍ରଭୁପାଦ ମହାରାଜ କୁହନ୍ତୁ, ତୁମର ଯଦି ଖାଇବାର ଅଛି ତୁମେ ଅପେକ୍ଷା କର, ତୁମେ ମାଂସ ଭୋଜନ କରିବ ତ, ସେ ମରିଯାଉ ତୁମେ ଖାଇଦେବ, ବଞ୍ଚି ମାରିକି ଖାଇବା, ମରିଗଲେ ମରିଗଲା ପରେ ଖାଇବା, କ'ଣ ପାର୍ଥକ୍ୟ ଅଛି ମୋତେ କୁହ? ମାଛଟାକୁ କ'ଣ ବଞ୍ଚିଲା ବେଳେ ଖାଉଛ? ଯୁକ୍ତି କରୁନ, ମୁଁ ଯୁକ୍ତିରେ ପରାସ୍ତ କରିଦେବି ତୁମକୁ। ଏ ଯେଉଁ ମାଛ ସବୁ ଧରା ହଉଛି ଏ ସମୁଦ୍ରରେ, ଯେଉଁ ମାଛ ଗୁଡ଼ାକ ଭାରତର ପ୍ରାୟ ଜିନିଷ ସବୁ ବିଦେଶ ଯାଉଛି ଏକ୍ସପୋର୍ଟ ହେଇକି, ଯେଉଁ କଷ୍ଟଲି ମାଛ ଗୋଟେ ଗୋଟେ ମାଛ 5 ଲକ୍ଷ 7 ଲକ୍ଷ ଟଙ୍କା, ଅଧ ଅଧ ମାଛ 10-20 କେଜି, ତାର ସବୁ ସମୁଦ୍ରରେ ମାଛ ଦେଉଛନ୍ତି, ତାକୁ 5 ଲକ୍ଷ 8 ଲକ୍ଷ 10 ଲକ୍ଷ ନେଇକି ଯାଉଛି, ସେ କୁଆଡ଼େ ଯାଉଛି, ସବୁ ବିଦେଶକୁ ଯାଉଛି ମାଛ ଗୁଡ଼ା ଯେଉଁ ଖାଉଛନ୍ତି, ପୁରା ମୃତ ନା ନା ବଞ୍ଚିଲା ବେଳେ ଖାଉଛ, ଯେଉଁଟା ଖାଉଛନ୍ତି ଗାଁ ଲୋକ କେମିତି ଖାଉଛନ୍ତି, ଭଲ ବେଳେ ଖାଉଛ, ତୁମର ଅସୁବିଧା କ'ଣ, କିଛି ତ ଅସୁବିଧା ନାହିଁ, ତା ତୁମେ ଯଦି ଆମିଷ ଖାଇବାର ଅଛି ତାହେଲେ ଗୋଟେ ପ୍ରାଣୀ ମରିଯାଉ, ତାପରେ ତୁମେ ଖାଅ, ଅସୁବିଧା କ'ଣଟା ହେଇ ନା, ମରିବେନି ସମସ୍ତେ, ବଞ୍ଚିକି ରହିବେ କି, ସେମାନଙ୍କ ଆୟୁଷ କେତେ, ବହୁତ କମ ଦିନ ଲାଗେ, ସେ ତୁମେ ପାଳନ କର, ସେ ମରିଯାଆନ୍ତୁ, ତାହେଲେ ତୁମେ ଖାଇବ, କୁକୁଡ଼ା ମଲେ ଖାଇବ, ଛେଳି ମଲେ ଖାଇବ, ପ୍ରବାସିଆ କୁହନ୍ତୁ, ଜୀବଟା ମାରି କେମିତି ଖାଉଛ ତୁମେ, ତୁମେ ଜୀବଦୟାଟା କେମିତି ନା, ଜୀବଦୟାଟା ବୈଷ୍ଣବ ହୃଦୟ ପ୍ରବତ, ବୈଷ୍ଣବଙ୍କର ହୃଦୟ ଜୀବଦୟା ନା, ପ୍ରତ୍ୟେକ ଜୀବ ପ୍ରତି ଗୋଟେ ଦୟା ଆସିବା ଦରକାର। ସବୁଠୁ ବଡ଼ ଜିନିଷ ହେଲା, ତୁମେ ଲକ୍ଷ୍ୟ କର ଯେ ମୋ ଜୀବନରେ କେତେ ମୋତେ ଅସୁବିଧା ଭୋଗିବାକୁ ପଡ଼ୁଛି, ଏ ଶରୀରଟା ଧାରଣ କରି ଜଣେ ବୈଷ୍ଣବଟା ଚିନ୍ତା କରିବା ଦରକାର, ମୋ ଶରୀର ଧାରଣ କରିକି ମୁଁ ଠାକୁରଙ୍କୁ ଡାକିଲେ ସୁଦ୍ଧା ମୋ ଜୀବନରେ ମୁଁ କେତିକି କଷ୍ଟ ପାଉଛି, ତାହେଲେ ଆଉ ଗୋଟେ ଲୋକ ସେତିକି କଷ୍ଟ ପାଉଥିବ କି ନାହିଁ, ପର ଦୁଃଖଟା ତୁମ ହୃଦୟକୁ ସ୍ପର୍ଶ କରୁନି ମାନେ ତୁମ ଭଜନଟା ଭଗବାନ ପାଖରେ ପହଞ୍ଚିନି, ବାସ୍ ତୋର ପହଞ୍ଚେ। ବାହାର ଲୋକମାନଙ୍କର ଯେଉଁ ଦୟାଟା ସେଟା ପ୍ରକୃତ ଦୟା ନୁହେଁ, ସେଟା ପାତର ଅନ୍ତର ନାମ ନାମ ପାଇଁ ନହେଲେ ଗୋଟେ ଗୋଷ୍ଠୀ ପାଇଁ, ସେଟା ଅଲଗା। ଆମର ଯେଉଁ ଦୟାଟା ଏଟା ଭଗବାନ ପ୍ରଦାନ କରନ୍ତି, ଜୀବ ସମସ୍ତେ ଭଗବାନଙ୍କର ଅଂଶ, ଆମ ଭଜନଟା ଭଗବାନ ପାଖରେ ପହଞ୍ଚିଲା ମାତ୍ରେ ଗୋଟେ ଜୀବ ପ୍ରତି ଆମର ଦୟା ଆସେ, ନହେଲେ କେମିତି ତୁମେ ଏଟା କେବେ ବି, ଯେଉଁମାନେ ଯେତେ ଭଜନ କରନ୍ତି ତାଙ୍କର ଦୟା ସ୍ୱଭାବଟା ସେତିକି, ଏଟା ଭଜନ ଭଗବାନଙ୍କର କରୁଣା, ହରିଦାସ ଠାକୁର କ'ଣ କରୁଛନ୍ତି କ'ଣ କଲେ ତ ପୁରା କେମିତି, ତେଣୁ ଅର୍ଜୁନ ଅତ୍ୟନ୍ତ ଦୟାବିଷ୍ଟ ହେଇଛନ୍ତି ଭଗବାନଙ୍କ କରୁଣାରେ, ପ୍ରମଦ ଲେଖୁଛନ୍ତି ନା ଯେ ଭଗବାନଙ୍କର ଶୁଦ୍ଧ ଭକ୍ତ ସେ ବୈଷ୍ଣବ, ତାଙ୍କ ହୃଦୟ ଅତ୍ୟନ୍ତ କୋମଳ ଦୟା ଧୋଇଯାଇଛି, ସେପାଇଁ ସେ କହିଲେ ନାହିଁ ସେମାନେ ମୋତେ ମାରିଦେଲେ ବି ମୁଁ ଯୁଦ୍ଧ କରିବି ନାହିଁ, ବଳଦେବ ଦେବସ୍ୱ ସେ ରଚନା କଲେ ଏଠି, ଅପ୍ରତିକାରମ ଅକୃତ ମତ ବଧ ଅଧ୍ୟ ବ୍ୟବସାୟ ପ୍ରାୟଶ୍ଚିତମ କ୍ଷମତରମ ଅତିହିତମ, ତାଙ୍କୁ ମାରିକି ମୁଁ ପ୍ରାୟଶ୍ଚିତ କରିବା ଅପେକ୍ଷା ମୋତେ ସେମାନେ ଆଗେ ମାରିଦେବେ ସେଟା ବରଂ ଭଲ। ପ୍ରାଣାନ୍ତ ପ୍ରାୟଶ୍ଚିତ ନେବ ଏତତ୍ ପାପ ମାର୍ଜନମ, ପାପର ମାର୍ଜନ ହେଉଛି ପ୍ରାଣର ଅନ୍ତ, ମୁଁ ତାଙ୍କୁ ମାରିଥିଲେ ମୋତେ ପୁଣି ମରିବାକୁ ପଡ଼ିଥାନ୍ତା ପ୍ରାୟଶ୍ଚିତ, ବର୍ତ୍ତମାନ ମୋତେ ପ୍ରାୟଶ୍ଚିତ କରିବାକୁ ପଡ଼ିବନି ସେ କହୁଛନ୍ତି। ଭୀଷ୍ମାଦୟସ୍ତୁ ତତ୍ ପାପ ଫଲ ପ୍ରାପ୍ୟସନ୍ତି ନ ପ୍ରାପ୍ୟସନ୍ତି ଭାବ, ଯଦି ଭଗବାନ କହିବେ ଦେଖ ତୁମେ ଯଦି ମାରିଲେ ତୁମକୁ ପ୍ରାୟଶ୍ଚିତ କରିବାକୁ ପଡ଼ିବ, ସେଇ ଭୟରେ ତୁମେ ମାରୁନ, ବରଂ ସେମାନେ ତୁମକୁ ମାରିଦେଲେ ତୁମକୁ ପ୍ରାୟଶ୍ଚିତ କରିବାକୁ ପଡ଼ିବନି, ତାହେଲେ ପିତାମ ଭୀଷ୍ମ ହରିକା ତାହେଲେ ତୁମକୁ ମାରିବେ, ତାଙ୍କୁ ପ୍ରାୟଶ୍ଚିତ କରିବାକୁ ପଡ଼ିବ କି ନାହିଁ, କହିଲେ ନା ତାଙ୍କୁ ସେ କର୍ମଫଳ ଭୋଗିବାକୁ ପଡ଼ିବନି, ସେମାନେ ଗୁରୁଜନ, ସେମାନେ ସମର୍ଥ ପୁରୁଷ, ସେମାନେ ବଡ଼ ଲୋକ, ତାଙ୍କ ହୃଦୟଟା କୋମଳ ହେଇଯାଇଛି ନା, ବୈଷ୍ଣବ ହୃଦୟ ନାହିଁ, ସେମାନଙ୍କୁ ପ୍ରାଶ୍ଚିତ ଭୋଗିବାକୁ ପଡ଼ିବନି, ପ୍ରଭୁ ତ ମୋହିଛନ୍ତି ତାଙ୍କର ଆସିଛି ବୈଷ୍ଣବ ହୃଦୟ ପୁରା ହେଇଯାଇଛି କହୁଛନ୍ତି। ଆଉ ୟାର ପରେ ଏ ଶେଷ ଶ୍ଳୋକ ଅର୍ଜୁନଙ୍କର ଏ ଶେଷ ସ୍ଥିର କରିଦେଲେ, ସଞ୍ଜୟ ବାଚ ଏବଂ ମୁକ୍ତ୍ୱା ଏବଂ ମୁକ୍ତ୍ୱା ଅର୍ଜୁନ ସଂଖେ ରଥୋପସ୍ତୋପାବିସର ବିସୃଜ ସଂସରମ ଚାପମ ଶୋକ ସବିଂଗ୍ନ ମାନସ। ଏଇଟା ସରିଲା ଅଧ୍ୟାୟ ସରିବ। ସଞ୍ଜୟ କହିଲେ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ ଏହିପରି କହି ଧନୁସରକୁ ରଖିଦେଲେ ଏବଂ ରଥ ଉପରେ ବସି ପଡ଼ିଲେ, ତାଙ୍କର ମନ ଦୁଃଖରେ ଭାରାକ୍ରାନ୍ତ ହୋଇପଡ଼ିଲା। ଲାଷ୍ଟ ଏଥିରେ କାଲି ଶୁଣିବା ବଳଦେବୀ ଦର୍ଶନ ଟିକେ ଲେଖ, ଯେତେବେଳେ ସଂସାର କ'ଣ ଲେଖିଲେ ଶୋକ ସବିଘ୍ନ ମହାନସ, ଭଲ ଶ୍ଳୋକ ସୁନ୍ଦର ରହିଲା। ସଂସାରମ ଚାପମ ତା ପୂର୍ବରୁ କ'ଣ କହିଲେ, ବିସୃଜ ସଂସାରମ ଚାପମ, ବିସୃଜ ତ୍ୟାଗ କରିଦେଲେ, କ'ଣ ଚାପମ ଚାପମ ଗାଣ୍ଡିବ, ଗାଣ୍ଡିବ ଧନଟାକୁ ଥୋଇଦେଲେ, କେମିତି ଥୋଇଲେ, ତାଙ୍କ ଅବସ୍ଥା କ'ଣ ଥିଲା, ଶୋକ ସବିଘ୍ନ ମହାନସ, ଧୃତରାଷ୍ଟ୍ର ତୁମେ ଶୁଣିଦେଲା ପୁରା ଖୁସି ହସୁଛି, କିଏ ଧୃତରାଷ୍ଟ୍ର କାହା ପାଖରୁ, ସଞ୍ଜୟ 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 ବାଦ ସିନା ସଞ୍ଜୟ ଏତିକି କେଉଁଠି ସଞ୍ଜୟ କହିଥିଲେ ପ୍ରଥମେ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ପରେ ତ ସଞ୍ଜୟ ଆରମ୍ଭ କରିଥିଲେ ନା, ବର୍ତ୍ତମାନ ଆଣିକି ପହଞ୍ଚେଇ ଦେଲେ ଆପଣ ଏଇଭଳି ଅର୍ଜୁନଙ୍କର ସ୍ଥିତି ହେଲା, ଏଭଳି ହେଲା ଭଗବାନ ଏହା ଏହା କହିଲେ, ବର୍ତ୍ତମାନ ଏହା କହି ପୁଣି ସଞ୍ଜୟ ଉବାଚ, ଏଇଟା କହୁଥିଲେ କିଏ ଭଗବାନ? ଭଗବାନ ଯାହା କହିଲେ ଯାହା ନା ସରି ଅର୍ଜୁନ ଯାହା କହୁଥିଲେ ସେ ସଞ୍ଜୟ କହୁଛନ୍ତି, କିନ୍ତୁ ସଞ୍ଜୟ ଲାଷ୍ଟକୁ କହିଲେ ସଞ୍ଜୟ ଉବାଚ, ସଂସାରମ ଚାପମ ସୋପ ସମିଂ ବିଶ୍ୱଜା ସଂସାରମ ଚାପମ ଶୋକ ସମିଂ ନମାସ। ଧୃତରାଷ୍ଟ୍ର ବହୁତ ଖୁସି ହେଲା, ଆ ଅର୍ଜୁନ ଯୁଦ୍ଧ କରିବେନି ମାନେ ମୋ ପୁତ୍ରର ଆଉ ଯୁଦ୍ଧ ତ ହବନି, ଆଉ ମୋ ପୁଅ ବିଜୟ ହେଇଯିବ, ଆଉ ଏଇଠି କାଟିବେ ବଳଦେବୀ ଧାରସନ, ତୁମେ ଭାବନି ଏଠି କୃଷ୍ଣ କେବଳ ଶବ୍ଦ ରହିଥିବ, ଏଠି ଟୀକା ବାହାର କରିଛନ୍ତି ଏବଂ ମୁକ୍ତ ଅର୍ଜୁନ ରଥପୁସ୍ତ ଉପାଭି ବିଶ୍ୱଜ ସଂସାରମ ଚାପମ ଶୋକ ସମିଂ ନମାସ। ଧୃତରାଷ୍ଟ୍ର ମହାରାଜ ବହୁତ ଖୁସି ହେଇଯିବେ, ଏଥର ବିଜୟ ମୋର ପୁତ୍ର ନିଶ୍ଚିତ ହେଇଗଲା। ପରବର୍ତ୍ତୀ କ୍ଷଣରେ ଯେତେବେଳେ ଭଗବାନ ଅବଚ ଆସିବ ପ୍ରସଙ୍ଗ ଆସିବ, ଧୃତରାଷ୍ଟ୍ରକୁ ଅର୍ଜୁନ ସରି ସଞ୍ଜୟ କହିଦେବେ, ନାଇଁ 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 ନାଇଁ, ଭଗବାନ ବର୍ତ୍ତମାନ ଜ୍ଞାନ ଉପଦେଶ ଦେଉଛନ୍ତି, ଅର୍ଜୁନ ଜ୍ଞାନ ବଳରେ ବଳିଆନ ହେବେ ବର୍ତ୍ତମାନ, ପୂର୍ବରୁ କ'ଣ ଥିଲା ତାଙ୍କର ଶାରୀରିକ ବଳ ଥିଲା, ବର୍ତ୍ତମାନ କ'ଣ ପାଇବେ ଜ୍ଞାନ ବଳ, ତେଣୁ ଦୁଇଟା ବଳରେ ବଳିଆ ନାହିଁ ତୁମ ପୁତ୍ରକୁ ମାରିବେ। ଜ୍ଞାନ ବଳ ଥିଲା ଆଗରୁ, ନୈପୁଣ୍ୟତାର ବଳ ଥିଲା ବର୍ତ୍ତମାନ ଭଗବାନ, ଏ ସରି ନୈପୁଣ୍ୟତାର ବଳ ଥିଲା, ଶାରୀରିକ ବଳ ଥିଲା, ବର୍ତ୍ତମାନ ଭଗବାନ ଗୀତା ଉପଦେଶ କରି ତାଙ୍କୁ ଜ୍ଞାନ ବଳ ଦେବେ, ଦୁଇଟା ବଳରେ ବଳିଆ ନାହିଁ ଅର୍ଜୁନ ପୁରା ତୁମର ବଂଶକୁ ବିନାଶ କରେ। ସଞ୍ଜୟ ଏଇଟା କହିବେ, ଇଣ୍ଡାଇରେକ୍ଟଲି କହିବେ, ସବୁ ଟୀକାକାର ମାନେ ରଚନା କରିଛନ୍ତି। ହରେ କୃଷ୍ଣ ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଗୀତା ଗୌଡ଼ ପ୍ରମାନନ୍ଦ।